नमो भगवते वासुदेवाय। श्रीमद भगवद गीता द्वितीय अध्याय 44 श्लोक रामायण श्रवण करथुले भगवान श्री कृष्ण अर्जुन को निष्काम कर्म जगर भूमिका को कही कि भले जनकर मन स्थिर रहिबा दरकार। जेबले गतकाली रामायण श्रवण करथुले ये शरीर ज्ञानेन्द्रिय कर्मेन्द्रिय द्वारा पूर्ण आम जो जीवन शक्ति जो कहूँ आम बंचीचे केवल इंद्रिय मान इंद्रिय मान उपस्थित जना पड़े आम बंचीचे कारण आत्मा तो देखी हो जो व्यक्ति मरी जाइए मरी जाए जानसे कमी आखिटा कम करनी से कथा कही पार नहीं बाह्य इंद्र जना पड़ी व्यक्ति जन्म हो मृत्यु बंची कि मरी सी इंद्रिय अनुभव करह आत्मा अनुभव करहबनी आत्मशक्ति इंद्र द्वारा अनुभव करह आत्मा बोली गोटे शक्ति रही जहाद्वारा आम जो व्यक्ति मरी मृत्युवरण कला के जानचे इंद्रिय मान द्वारा जानचे तार चक्ष स्पंदन हो चक्षु खोलूनी से वचन कही पार नहीं तार कर्मेन्द्र गुड़ा कार्य करना हस्त कार्य करनी पद कार्य करनी आम जानु से मरीगला तार शरीर एटा गोटे इंद्रिय मान गए समाहार मनीष तो मनीष ज्ञान ना ना मनीष कौन आम भक्त हो ज्ञान सुहावर बुझी पार नहीं प्रकृति में मो शरीर अच्छे कौन शरीर इंद्रिय मान ही केवल समस्त मन सहित इंद्रिय मान ही केवल भोगकारी आम कि नुहे समस्ते समस्त फायदा नौ आम शरीर मनीष कहीं दुखी सपत्नी हे गेह पति मनती जीवे केच्युत अच्युत कि प्रहलाद कहते प्रभु मोर अवस्था केमती जमी गोटे गृहपति जड़े स्वामी जड़े तार दुई तीन टा स्त्री थे तार अवस्था जमती हुए मोर अवस्था सेमती केमती ना मो इंद्र मैंने से भाई अवस्था मत पकई चक्षु चक्षु गोटे आड़ टाण जीह गोटे आड़ टाण सब इंद्र मैंने सब आड़ टाणुच मनीष दुखी मनीषर किसी एमती मानने अभाव कि ना गर्भर गोटे जहाँ जो जीव गोटे गर्भर जन्म दौरान तक व्यवस्था कर रखी मनीष गोटे ओडिया कहते गोटे शुखिल तार मारपिट कर जीव संसार किए कही पारे जमी कौन न खाई मरीगला लोक से बेकार कथा से आगु मरुले से कौन बात्या कौन है मरुड़ी होता दुर्भिक्ष होता लोक मरुले प्राकृतिक मृत्युटा सब रही करोना आला मृत्यु है एक्सीडेंट मृत्यु हम जे एमती ना जे भगवान तैयारी कर प्रत्येक जीव को मात्र गर्भर ताप व्यवस्था रखी विशेषकर शरीर पर सब व्यवस्था शरीर मिली मैंने तमें व्यवस्था रखी कि चिंता कर दरकार ना कि जेहेतु इंद्रिय अच्छे तुम कर्म कर तुम्हें अधिका कर्म कले अधिक सुखी पार एटा भूल धारणा एटा भूल धारणा सुख सहित कर्म के संपर्क ना तुमको जितकी सुख मिले कथा से अलरेडी अलर्टमेंट होगी तुम्हें जिते कर्म कले कि पावानी सुख से तुम अलर्टमेंट हो रही भाग्य गोटे गोटे एमती जिनिस बाबूल तुम गाड़ी अच्छी बा ग्यारेज जाइ इंजिन खोला इंजिन खोला बेल देखी कौटी तुम तो पैसा अच्छे फोपाड़ दे पलि कौट इंजिन खोला बेल देखी इंजिन जो खोला हम देख आम से बसिक देखु सब इंजिन जो लेद्रे काम हम से देख का खोल नहीं जो पंप खोल नहीं जो इंजिन खोल नहीं जो तुम कौन तुम पशु पैसा बाहर की जाऊँ आमर एटा भगवान पैसा आम से आम गुरु शिखी आम ठेगा पकई जो आम एम कौन जिन रात रात से ग्यारेज शोबूलु ग्यारेज शोबू इंजिन खोला मैंने ग्यारेज शोक रही आई बैटेरी नहीं पड़े आई चेंज करदे से जो कौन पंप पंपटा भांगा पंपटा ना चेंज करदे तार गोटे गवर्नर थाए से गवर्नर बांध गवर्नर बांधे तुम जिते एक्सीटर दबो था तार जी षाठी बांधे मैंने षाठी रो तुम सतुरी को तुम्हें तुम भाव मुझे गाड़ी स्पीड नहीं पार नहीं गवर्नर बंधा है फर्स्ट टाइम जो इंजिन से सेटअप करती से गवर्नर बेस देवे नेक्स्ट टाइम जो गले से खोल से आम गवर्नर बंधा है गर्भर आम जितकी सुख दुख मिला कथा मिले अलरेडी अलर्टमेंट होता केवल भगवान परिवर्तन करें ईश्वर को केवल मानुं लोक अदरवाइज ईश्वर को मानिया कि दरकार ना कर्मवादी मैंने ईश्वर कहीं मानती कर्म कले आम सुखी तुम्हें भल कर्म कर भल रहा ये संभव नुह भल कर्म कर लोक खराब रोचा कहीं पूर्व कर्मटा को मान ना पूर्व गोटे कर्म रही तार प्रतिक्रिया रही हिसाब से सुख दुख आलटमेंट होती ଆମର ସୁଖଦୁଃଖଟା ଗୋଟେ ଗର୍ଭରୁ ପୁରା ଫିକ୍ସ ହେଇକି ରହିଛି, ସେଇଟାକୁ କେବଳ ଚେଞ୍ଜେସ୍ କରିହେବ ଏ ଭଜନରେ, ସେଟା କର୍ମ କୁହାଯାଏ ଓଡ଼ିଆ, ଯେଉଁଟା କପାଳ ଲିଖନ ବୋଲି କହୁଛନ୍ତି। ବହୁତ ପରିଶ୍ରମ କଲେ ଜଣେ ବ୍ୟକ୍ତି ତାର ସୁଖ ଆସିଯିବ, ଆଉ ଦୁଃଖରେ କାରଣ ଆଉ କେହି ନୁହନ୍ତି, ଏଇଟାକୁ ଗୋଟେ ମୁଣ୍ଡ ଭିତରେ ସବୁବେଳେ ରଖିବାକୁ ପଡ଼ିବ। ଆଉ ବିଶେଷ କରି ଭକ୍ତମାନଙ୍କୁ, ଆମ ଜୀବନର ଦୁଃଖର କାରଣ କେହି ନୁହନ୍ତି, କେହି ବି ଆମ ଜୀବନ ନୁହେଁ, କାହା ଜୀବନରେ ଦୁଃଖର କାରଣ ନୁହନ୍ତି। ଇଏ ଭାଗବତ ଫିଲୋସଫି, ମଣିଷ ଏତେ ଶୀଘ୍ର ଆଡଜଷ୍ଟ କରିପାରିବନି। ମୁଁ ତୁମକୁ ବାଡ଼େଇଦେଲି ବା ଗୋଟେ ଗାଡ଼ି ଆସିଲା ତୁମକୁ ପିଟିଦେଲା, ଆକ୍ସିଡେଣ୍ଟ କରିଦେଲା, ତୁମେ କ'ଣ ଭାବୁଛୁ ଏ ଲୋକଟା ମୋତେ ମାରିଦେଲେ? ନାଇଁ, କେହି କାହାର ଦୁଃଖର କାରଣ ନୁହନ୍ତି। ସମସ୍ତଙ୍କୁ ଯେତିକି ଦୁଃଖ ମିଳିବାର ଅଛି, ଯେତିକି ସୁଖ ମିଳିବାର ଅଛି, ଯାହା କରିବାର ଅଛି, ଅନ୍ୟ ଦ୍ୱାରା ମିଳୁଛି, ସେଟା ତୁମର ଅନ୍ୟ ଦ୍ୱାରା ମିଳୁଛି। ବ୍ୟାଙ୍କ ଦ୍ୱାରା ତୁମକୁ ପଇସାଟା ମିଳୁଛି, ଯୋଉ ତୁମର ଦରମା ପଇସାଟା କୋଉଥିରେ ଆସୁଛି ବୋଲି ବ୍ୟାଙ୍କରେ ଆସୁଛି, ବ୍ୟାଙ୍କ ଦଉନି। ତୁମର ଯଦି ଦରମାଟା 6,000 କି 10,000, 10,000 3,000 ହେଲା, ତୁମେ ବ୍ୟାଙ୍କ ବାଲା ମ୍ୟାନେଜରକୁ ବାଡ଼େଇବ, ମ୍ୟାନେଜର ଲୋକ ବାଡ଼େଇବ, କହିବେ କାହିଁକି ମୋର 10,000 ଆସିଲାନି? ମ୍ୟାନେଜର କ'ଣ ଦୋଷ? ତୁମର ଯୋଉ ଯିଏ ଅଛନ୍ତି କ'ଣ ଅଫିସର, ତୁମେ ଯେତିକି ପଠେଇଥିବ ତୁମ ନାଁର ସୁରେନ୍ଦ୍ର କ'ଣ ସୁରେନ୍ଦ୍ର ସ୍ୱାଇଁଙ୍କ ନାଁରେ ଏତିକି ପଇସା ଗଲା, ସେଟା ସେଠୁ ଆସିନା ବ୍ୟାଙ୍କ ବାଲା କଲେ ପାସ୍ କରୁଛି ନା? ଆଉ କ୍ଲର୍କ ସାନି ମାରିବ କ'ଣ? ସେ ଦେଖି ଆକାଉଣ୍ଟ ଦେଖିବ ନା ତୁମର ସୁରେନ୍ଦ୍ର ସ୍ୱାଇଁ ନାଁରେ କେତେ ଆସ, ବାଲିଓ ନାଁରେ ଏତିକି ଆସିଛି, ସେତିକି ଦେବ ନା? ତୁମେ ତାକୁ ବାଡ଼େଇବ, ବାଡ଼େଇଲେ ତୁମେ କେସ୍ ଗୋଟେ ଢୁକା ହେଲା। ବର୍ତ୍ତମାନ ଆମର କେସ୍ ଚାଲିଛି ନା ଖାଲି? ଆଉ ବର୍ତ୍ତମାନ ଆମର ଖାଲି କେସ୍ ଗୁଡ଼ା ଚଢି ଚଢି ଚଢି, କରମ ଫଳ ଛିଡ଼ୁଛି କି? କରମ ଫଳ ଛିଡ଼ୁନି ନା? ମଣିଷ କ'ଣ ଏମିତି ଗୋଟେ ଭଗବାନ ଏମିତି ଗୋଟେ ସୃଷ୍ଟି ଦେଇଛନ୍ତି ଜୀବକୁ, ତାକୁ ଏତେ ଏଠି ଜ୍ଞାନ ଲାଭ କରିବା ପାଇଁ ଦେଇଛନ୍ତି ନା? ଜୀବ ତ ଅଜ୍ଞାନ ରହୁଛି ନା, ସେଥିପାଇଁ ସେ କ'ଣ କରୁଛି? ଜ୍ଞାନ ଲାଭ ନ କରିପାରିକି ଅଜ୍ଞାନରେ ବାନ୍ଧି 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 ଗୋଟେ ପରେ ଶରୀର ତିଆରି କରିଛି। ତୁମର ଆକାଉଣ୍ଟରୁ ଯେତିକି ଆସିବା କଥା ପଠେଇବା ଲୋକ ଅଲଗା, ତୁମର ଡ୍ୟୁଟି ହିସାବରେ ଗଭର୍ଣ୍ଣମେଣ୍ଟ ପଠାଉ, ସେଭଳି ଆମ କର୍ମ ହିସାବରେ ସୁଖ ଦୁଃଖଟାକୁ ଭଗବାନ ପଠାଉଛନ୍ତି। କିଏ ପଠାନ୍ତି ନା? ପରମାତ୍ମା ପଠାନ୍ତି। କାହା ଦ୍ୱାରା ପଠାନ୍ତି ନା? କାଳ ଦ୍ୱାରା ପଠାନ୍ତି। କାଳ ରହିଲେ ଆଉ ପରମାତ୍ମା ହୃଦୟ ଭିତରେ ରହିଛନ୍ତି, ସେ ସବୁବେଳେ ରହିଛନ୍ତି ନା? ଆମ ସାଙ୍ଗରେ ସବୁବେଳେ ରହିଛନ୍ତି। ଯେତେ ଯିବ ପରମାତ୍ମା ସେତେ ରୂପରେ ରହିଛନ୍ତି, ଯେମିତି ସୂର୍ଯ୍ୟ ଗୋଟିଏ କିରଣ କେତେ, ସେଭଳିଆ ଭଗବାନ ଶ୍ରୀକୃଷ୍ଣ ପରମାତ୍ମା ରୂପରେ ସବୁ ଜୀବ ହୃଦୟ ରହିଛନ୍ତି, ଯେତେ ଜୀବ ଅଛନ୍ତି। ତେଣୁ ସେ ଜାଣିଛନ୍ତି ଏ ଜୀବର ପୂର୍ବର କର୍ମ ଫଳଟା କ'ଣ, କାଳ ଆସିକି ଠିଆ ହେଇଯିବ ତୁମ ଆଗରେ, ସେ ସମୟରେ ସେଇଟା ହିଁ ହବ, ସେଥିରେ ଜୀବର କିଛି ହାତ ନାହିଁ। ତେଣୁ କର୍ମ ଦ୍ୱାରା ସମସ୍ତେ ବନ୍ଧା, କର୍ମାଣି ନିର୍ଦ୍ଧନ୍ତି କିନ୍ତୁ ଚ ଭକ୍ତି ଭାଜା ଗୋବିନ୍ଦମ ଆଦି ପୁରୁଷମ ତମହଂ ଭଜାମି କ'ଣ ଜସ୍ତୁ ଇନ୍ଦ୍ର ଗୋପ ମତବେନ୍ଦ୍ର ମହେଶ କର୍ମ। କେହି ଏଠି ଇନ୍ଦ୍ର ଗୋପ କତୁରୁ ଇନ୍ଦ୍ର ବ୍ରହ୍ମା ପୁରୁଛନ୍ତି। ଇନ୍ଦ୍ର ଗୋପ କ'ଣ? ଏ ଯୋଉ ସାଧବ ବୋହୁ ନାଲି ନାଲି ପୋକ ନାହିଁ, ରେଶମ ଭେଲବେଟ ଭଳିଆ ହେଇଥିବ, ବୁଲିବ ବର୍ତ୍ତମାନ ବର୍ଷା ଦିନରେ ବୁଲନ୍ତି, ତାଠାରୁ ତାକୁ କୁହାହେଇଛି ସେ ହେଲା ସବୁଠୁ କ୍ଷୁଦ୍ର ପ୍ରାଣୀ, ମରିଯିବ ସାଙ୍ଗେ ସାଙ୍ଗେ, ଖରା ହେଲା ମାନେ ମରିଯିବ, ସେ ବର୍ଷାରେ ରହିଛି ଟିକେ ଜୋର ଖରାପ ମରିଯିବ। ତାଠାରୁ ଆରମ୍ଭ କରି ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତେ କର୍ମରେ ବନ୍ଧା ହେଇଛି। ଦୋଷ କାହିଁ ଅଯଥା ଖାଲି ବେକାର କେସ୍ ଗୁଡ଼ା ଖାଲି ଆମ ନାଁରେ ଉଠୁଛି ନା? ତୁମେ କ'ଣ କହୁଛ ଆଉ ଲୋକ, ତୁମକୁ ଯେ ତୁମ ପୁଅ କଥା ମାରିଲାନି, ତୁମ ଘର ଲୋକ ହଇରାଣ କଲେ, କ'ଣ କହୁଛ? ମୋତେ ଏଇ କଷ୍ଟ ଦେଲେ ଆଉ କଷ୍ଟ କେହି ଦେଇନାହାନ୍ତି, ସିଏ ମୋର ଯୋଉ ବିଲ୍ଟା ପାସ୍ ହେଇଛି ତୁମ ପାଇଁ ସେ ଧରିକି ଆସ, ଆଉ ତୁମର ତାର ଯୋଉ ବିଲ୍ଟା ଅଛି ତୁମେ ଧରିକି ଆସିଛ, ଦୁଇ ଜଣ ଖାଲି ପାସ୍ ହେବା କଥା। ସୁଖ ଦୁଃଖ ଯେତିକି ସ୍ତ୍ରୀ ତୁମେ ବି ଭଲ, ତୁମ ମାତାଜୀ ଅଛନ୍ତି, ତୁମ ତାର ଯେତିକି ସୁଖ ଦୁଃଖ ତୁମର ଯେତିକି ସୁଖ ଦୁଃଖ ସମସ୍ତଙ୍କୁ ଗୋଟେ ଜାଗାରେ ରଖିଦିଆ, ଏଇଟା କର୍ମ ହୁଏ ବା। ଏଠି କର୍ମର ଫଳଟା ଭୋଗିବାକୁ ପଡେ, ନୂଆ କର୍ମ ତିଆରି କରିବାକୁ ପଡେ। ମଣିଷ ତାର ବୁଝିପାରେନି, ତାର ସେ ଏଇ ଯେ ମନଟାକୁ ମୋର ମନ ସଂଯୋଗ ହେଉନି, କାହିଁ ମୋତେ ଇଏ ଦୁଃଖ ଦେଲା, ମୋତେ ଏମିତି କଲା, ମୋତେ ସିଆ କଲା, ଏଇଟା ଘୁଷି ହେଲେ କ'ଣ ହବ? ଏଇଟା କିଛି ଭକ୍ତ ହେଲା ପରେ ଏଇଟା ବିଲକୁଲ ବିଚାର କରିବା ଉଚିତ ନୁହେଁ। ଆଉ ଭକ୍ତ ଜୀବନରେ ଆମେ ସବୁବେଳେ ଗୋଟେ ଚେଷ୍ଟା କରିବା ମୋର କର୍ମର ପ୍ରତିକ୍ରିୟା କେମିତି ନୂତନ କର୍ମ କେମିତି ସୃଷ୍ଟି ନ ହଉ, କେବେ ବି ସୃଷ୍ଟି ନ ହଉ। ସେଥିପାଇଁ ଧ୍ରୁବ ମହାରାଜ ଯେତେବେଳେ ଚାହୁଁଥିଲେ ରାଇଟ୍ସ ପାଇଁ ଆସି କହିଲେ ନା ମାଙ୍କୁ, କେବେ ବି ଚାନ୍ସ ଦେଲେନି ସୁନୀତି। ସୁନୀତି ଜାଣିଛନ୍ତି ଧ୍ରୁବକୁ ଯଦି ମୁଁ କେବେ ଶିଖେଇବି ଧ୍ରୁବ ଖରାପ ହେଇଯିବ, ପ୍ରତିକ୍ରିୟାଶୀଳ ହେଇଯିବ, କାହିଁକି ବାପା କୋଳରେ ବସେଇଲେନି, ଚାଲ ଯିବା ଆମ ତାଙ୍କର କ'ଣ ସୁନୀତିଙ୍କ ବାପା ନଥିଲେ କି? ଧ୍ରୁବ ମହାରାଜକୁ ସାନ୍ତ୍ୱନା ବି ଦେଲେନି, ଶିଖିବ କହିଲେ ନା ବାପା ଏଇଟା ଆମର ଭାଗ୍ୟ। ମୁଁ ତ କ'ଣ ସେ ସୁନ୍ଦର ଶ୍ଳୋକଟା କହିଲେ, ଯ ଦୁର୍ଭାଗ୍ୟମ ଉଦରମ ଗୃହୀତମ, ମୁଁ ତୁ ଗୋଟେ ଦୁର୍ଭାଗା, ଛୁଆଟା କାନ୍ଦୁଛି ତୁ ଗୋଟେ ଦୁର୍ଭାଗା, ଯଦ ଉଦରମ ଗୃହୀତମ। ସୁନୀତି ଯାହା କହିଛି ଠିକ କହିଛି, କାରଣ ରାଜା ଯେତେବେଳେ ମୋତେ ରାଣୀ ରୂପରେ ମାନୁନାହାନ୍ତି, ସିଏ କେମିତି ମୋତେ ତୋତା ପୁତ୍ର ରୂପରେ ମାନିବେ? ରାଜା ତ ମୋତେ ରାଣୀର ଉପରେ ମାନୁନାହାନ୍ତି ନା, ମୁଁ କ'ଣ କରିବି? କିନ୍ତୁ ସୁନୀତି ସେଟାକୁ ନିଜର କର୍ମଫଳ ବୋଲି ଜାଣିଥିଲେ, ଆଉ ସେ ସହିଥିଲେ। ସେଥିପାଇଁ ଭଗବାନ ଧ୍ରୁବ ଯିବା ପୂର୍ବରୁ ସୁନୀତି ଆଗେ ଯାଉଛନ୍ତି ବୈକୁଣ୍ଠକୁ। ଧ୍ରୁବରାଜ ଯେତେବେଳେ ଯାଉଛନ୍ତି କେଉଁଠି, ବୈକୁଣ୍ଠକୁ ଯାଉଛନ୍ତି କେଉଁଠି ଆମର ଧ୍ରୁବ ଲୋକ କ'ଣ ମୁଁ ଜାଣିନି ନା, ବଦ୍ରିକା ଆଶ୍ରମ ଯେତେବେଳେ ଯାଉଛନ୍ତି ସେତେବେଳେ ଯାଉଛନ୍ତି, ବିମାନ ଆସୁଛନ୍ତି, ସୁନନ୍ଦ ସୁନନ୍ଦ ଆସୁଛନ୍ତି, ସେତେବେଳେ ମୃତ୍ୟୁ ମୂର୍ଦ୍ଧନ୍ୟ ପଦମ ଗତ୍ୱା ଆରୁହ୍ୟମ୍ ଅଦ୍ଭୁତ ଗୃହମ୍ ସୁଖଦେବ କହୁଛନ୍ତି। ମୃତ୍ୟୁର ମସ୍ତକ ଉପରେ ପଦ ଦେଇକି ଧ୍ରୁବ ମହାରାଜ ଯାଉଛନ୍ତି, କ୍ଷତି ହୁଏ ନା। ମୃତ୍ୟୁ ଦେବତା ଅଛନ୍ତି ନା, ମୃତ୍ୟୁ ଦେବତା ଜଣେ ଅଛନ୍ତି, ଜଣେ ଦେବତା ଯମରାଜ ଗୋଟେ ବଡ଼ ଡିପାର୍ଟମେଣ୍ଟ ଯିବା ବୋଲି, ଆଉ ତୁମର କେଉଁଠି ହିସାବ ଅଛି? ତ ସେ ହିସାବ ଜାଣିନ ବୋଲି ଦୌଡ଼ୁଛ ନା। ଆଉ ଯମରାଜଙ୍କର ବହୁତ ବଡ଼ ଡିପାର୍ଟମେଣ୍ଟ, ତାଙ୍କର ପରମାତ୍ମାଙ୍କ ସହିତ ସମ୍ପର୍କ। ଆମ ଜୀବ ଭିତରେ ଯେଉଁ ଭଗବାନ ଅଛନ୍ତି ନା, ଯମରାଜ ଜାଣିଦେବେ ଏଇ ଜୀବଟାକୁ କେଉଁ ସ୍ୱର ମିଳିବ। ମୃତ୍ୟୁ ଗଲା ମାନେ ସେଠିକି ପରମାତ୍ମା କହିଦେବେ ଆକୁ ଈଶ୍ୱର ଦିଅ। ଆଉ ଯମରାଜଙ୍କର ଡିପାର୍ଟମେଣ୍ଟରେ ମହାକାଳ ଅଛନ୍ତି, ମୃତ୍ୟୁ ଦେବତା ଅଛନ୍ତି। ମହାକାଳ ଆସିଲେ ତ ଅଟକି ପାରିବେନି କି, ଆଉ ମରିଗତ ସେ ସାଙ୍ଗେ ସାଙ୍ଗେ ଆଉ କାଳକୁ ପଠେଇବେ ଯା ମାନେ ଦେଖିଆସ। ଋତୁମାନେ ଅଛନ୍ତି, ଆଉ ସେ ଯମରାଜଙ୍କର ଦରବାର ଯେଉଁ ନର୍କ ରହିଛି, ନର୍କରେ କେତେଟା ନର୍କର ବିବରଣୀ ଅଛି? ହଁ 26 ନର୍କର ବିବରଣୀ, ହଁ 28 ନା, 28 ନର୍କର ବିବରଣୀ, 28 ନର୍କ ଇଏ ଏବଂ ବିଧ ସହସ୍ରାଣୀ, ଏ ସହସ୍ର ନର୍କ ଅଛି, ହେଲେ 28 ବିବରଣୀ ସୁଖଦେବ କହୁଛନ୍ତି। କ'ଣ କ'ଣ ପାପ କଲେ କ'ଣ କ'ଣ ଦଣ୍ଡ ମିଳିବ? ଏଠି ଆମେ ଖାଇଦେଉଛେ ମଦ ମାଂସ ଖାଇଦେଲେ ଭଲ ମନ୍ଦ କରିଦେଲେ, କି ସେଠି ଗଲା ଭୋଗିବାକୁ ପଡ଼ିବ ନା। ଆଉ ତାଙ୍କ ଡିପାର୍ଟମେଣ୍ଟ ପୁରା ସବୁ ରେକର୍ଡ ହେଇକି, ଚିତ୍ରଗୁପ୍ତ ଅଛନ୍ତି, ତାଙ୍କର ଚିତ୍ରଗୁପ୍ତ ହେଲେ କ'ଣ କୁହାଯାଏ, ସେ ରେକର୍ଡର ସବୁ ରେକର୍ଡ କରି ରଖୁଛନ୍ତି। ଗୋଟେ ବହୁତ ବଡ଼ ଡିପାର୍ଟମେଣ୍ଟ ଭଗବାନଙ୍କର ଚାଲିଛି। ତୁମର ଏମିତି ଖାଲି ତୁମର ଦଲିଲି ହେଉଛି କ'ଣ, ତୁମର କ'ଣ ଦଲିଲି, ଜମି କିଣିଲା ବେଳକୁ ଦଲିଲ ହେଉନି? ତହସିଲଦାର ନା କ'ଣ, ଏଟା ତହସିଲଦାର ନା RI ଅଛନ୍ତି, ତୁମର ଜମି ବାଡ଼ି ପାଇଁ ତୁମର ସବୁ ରେକର୍ଡ ଅଛି, ଭଗବାନଙ୍କର କିଛି ନାହିଁ ନା। କ'ଣ ତୁମେ ଗୋଟେ ଯିବ ଆସୁଛି, ତାର କିଛି ରେକର୍ଡ ରଖା ହେଇନି? ତୁମର ଏଇଠି ଖାଲି ଭୋଟର ଆଇଡ଼ିଟା ତୁମେ ଦେଖେଇ ଦେଉଛ, ଆଉ ଭଗବାନ ଯେଉଁ ଯିବଟାକୁ ପଠେଇଛନ୍ତି ତାର କିଛି ରେକର୍ଡ ରଖିନାହାନ୍ତି, ସବୁ ରେକର୍ଡ ତାର ଅଛି, ଚିତ୍ରଗୁପ୍ତଙ୍କ ପାଖରେ ସବୁ ରେକର୍ଡ ରହିଛି। ତେଣୁ ଜୀବଟା ତାର ଯେଉଁ ଗତିଟା ଆସୁଛି ନା, ଏ କର୍ମରୁ ଗତି ହେଇଛି। ତେଣୁ ଆମେ ଅଯଥା ଏଠି କ'ଣ କରୁଛୁ, ଗୋଟେ କର୍ମ ତିଆରି କରୁଛେ ଗୋଟେ ଭକ୍ତମାନଙ୍କୁ ଏଇଟା ବନ୍ଦ କରିବାକୁ ପଡ଼ିବ। ଅବିଦ୍ୟା କାମ କର୍ମ, ସେ କ'ଣ ଲେଖିଲେ, ଅବିଦ୍ୟା କାମ କର୍ମ ବି ଜୀବର କ'ଣ ଆରମ୍ଭଟା ସେ ସ୍ତୁତି ନା କୁନ୍ତୀଦେବୀଙ୍କର, ଡେଲି ପଢୁଛେ ମନେ ନାହିଁ। ଅବିଦ୍ୟା କାମ କର୍ମ ବି ଶ୍ରବଣ ସ୍ମରଣ ହାଣି କରିସେନ ଇତି କେଚନ୍। କେହି କେହି କୁହନ୍ତି ପ୍ରଭୁ, ଜୀବର ଯେଉଁ କର୍ମଦଶା ଆସିଛି ଅବିଦ୍ୟାରୁ ଆସିଛି, କାମ ତାପରେ କର୍ମ ବି, ଅବିଦ୍ୟାଟା ତୁମେ ନଯିବ ସେମାନେ କିଛି ହବନି। ଏବେ ଯେଉଁ ଚେଞ୍ଜ ହେଉଛି, ମୁଁ ଯେଉଁ କହୁନଥିଲି ଦୋଷ ଦେଉଛ ନା ତୁମେ, ଆଉ ମୋର ସ୍ତ୍ରୀ ମୋତେ ଏମିତି କଷ୍ଟ ଦେଲା, ଏ ଧ୍ରୁବ ମହାରାଜ କଥା କହୁଥିଲୁ, ପଳେଇ ଆଇଲି ମନ ପଳିଗଲା, ସେଠୁ କେଉଁ ଏଠି ପଳେଇ ଆସିଛି, ମୁଁ ଏଇଠି ମୋତେ ମନ ପକେଇଦେବ ଅବିଦ୍ୟା କଥା ମୁଁ କହିବି। ଧ୍ରୁବ ମହାରାଜ ଯାଉଛନ୍ତି ବଦ୍ରିକା ଆଶ୍ରମରୁ, ଆଉ ନନ୍ଦ ସୁନନ୍ଦ ଆଣି ବିମାନ ରଖିଦେଇଛନ୍ତି ନା, ମୃତ୍ୟୁ ଦେବତା କଥାରୁ ପଳେଇ ଗଲି, ତାଙ୍କ ଡିପାର୍ଟମେଣ୍ଟ କଥା କହୁଥିଲି, ମୃତ୍ୟୁ ଦେବତା ଆସୁଛନ୍ତି, କାରଣ ସମସ୍ତଙ୍କୁ ସର୍ବ ଛାଡ଼ିବାକୁ ପଡ଼ିବ। ମୃତ୍ୟୁ ଦେବତା ଆସିକି କହୁଛନ୍ତି, ମୋତେ ଟିକେ ଗ୍ରହଣ କର ଧ୍ରୁବ, ତୁମେ ତ ଭଗବାନ ବୈକୁଣ୍ଠକୁ ଯିବ ନା, ମୋତେ ଟିକେ ଗ୍ରହଣ କର, କାହିଁକି ଭଗବାନ ଦେଖିଲେ ଧ୍ରୁବ ମହାରାଜ ଯିବେ କେମିତି, କେଉଁଠିକି ବିମାନକୁ ଚଢ଼ିବେ କେମିତି, ପାହାଚ ନାହିଁ ନା, ଏଇ ଯେଉଁ ଫ୍ଲାଇଟ୍ ଗୁଡ଼ା ଲାଗୁଛି, ଫ୍ଲାଇଟ୍ ଲ୍ୟାଣ୍ଡିଂ କରେ, ଫ୍ଲାଇଟ୍ ଲ୍ୟାଣ୍ଡିଂ କଲା ପରେ ତାର ସବୁ ଲାଗେ ଷ୍ଟେପ୍ସ, ଆଉ ତାଙ୍କର ତ ସେଠି ଭୂମି ଛୁଇଁବନି, ଦେବତାମାନଙ୍କର ବିମାନ ଭୂମିକୁ ଛୁଏଁନି, କି ଦେବତାମାନେ ପାଦକୁ ଛୁଅନ୍ତିନି, ଏ ଜାଗାଟା ଭଲ ଜାଗା ନୁହେଁ ନା, ରଜଭୂମି ଏଟା, ଏଠି ଭଗବାନ ଦୟା କରିକି ପାଦରେ ଚାଲନ୍ତି, ଦେବତାମାନେ କେବେ ପାଦ ପକେଇବେନି, ଦେବତାମାନଙ୍କୁ କେମିତି ଚିହ୍ନା ଯାଇଛି, ଦେବତାମାନଙ୍କୁ ତିନିଟା ଜିନିଷରୁ ଚିହ୍ନା ଯାଇ ଦେବତା ବୋଲି, ରାତିରେ ଯେଉଁ ଦେବତାମାନଙ୍କୁ ଦେଖୁନଥିଲା ଆଗରୁ ଦେବାଦେବୀ, ଏବେ କେଉଁଠି ଦେବାଦେବୀ, ଭୂତକୁ ଏବେ ଭୂତ ବି ନାହାନ୍ତି, ଆଉ ମଣିଷ ତ ଭୂତ ହେଇଗଲାଣି, ଆଉ ଦେବାଦେବୀ କ'ଣ ଦେଖିବ, ଏବେ ଭୂତ ଦେଖିବାକୁ ଗୋଟେ ମିଳୁନି, ଆଗରୁ ଯେଉଁ ଲୋକମାନେ ଭୂତ ଦେଖନ୍ତି ଏବେ କେହି ନାହିଁ, ମଣିଷ ତ ଭୂତ ହେଇଯାଇଛି, ଆଉ ଏ ମୋବାଇଲ ଧରିକି ସବୁ ଭୂତ, ଏଗୁଡ଼ା କ'ଣ ଭୂତ ତ ଡରିକି ମଣିଷ କତିରେ ପଳେଇଲାଣି, ସେ ଯାଇ କେଉଁଠୁ ଅଛନ୍ତି କି ଆଣିବୁ, ଯେ ସମୁଦ୍ର ଫମୁଦ୍ର ଭିତରେ ଘର କରି ରହିବେନି କ'ଣ, ଏତେ ବଡ଼ ବଡ଼ ଭୂତ ସବୁ ମଣିଷ, ଆଗରୁ ସବୁ ଛୁଆଟି ବେଳେ ଭୂତ ଦେଖୁଥିଲୁ ନା, ତ ଅଛି ସେ ଭୂତ ଅଶରୀରୀ ମାନେ ଦେବତାମାନଙ୍କ ଭିତରେ କ'ଣ ଡିଫରେନ୍ସ, ଦେବତାମାନଙ୍କର ପାଦ କେବେ ଭୂମିରେ ଲାଗିବନି, ସେ କେବେ ଛୁଅନ୍ତିନି, ଏଇଟା ଭଲ ପାଆନ୍ତିନି ଜଗତକୁ, ଏଇଟା ରଜଭୂମିଟା ନା, ଲୋକମାନେ ଅତ୍ୟନ୍ତ କାମୀ କ୍ରୋଧୀ ଈର୍ଷା ପରାୟଣ, ଦେବଲୋକରେ ସବୁ ନାହିଁ, ଦେବଲୋକରେ ସବୁ ନାହିଁ, ଏତେ ହିଂସା କ'ଣ, ବାଦ କ'ଣ, ଏଇ ଲୋକରେ ସବୁ ରଜଭୂମି ଲୋକ ପାଳେ, ଏ ଜାଗାଟା ଭଲ ନୁହେଁ, କେବଳ ଏତେ ଖରାପ ଥାଏ କି ଏଠି ଗୋଟେ ଗୁଣ ଅଛି, ଏଥିପାଇଁ ଦେବତାମାନେ ଇଚ୍ଛା କରନ୍ତି ଜନ୍ମ ହେବା ପାଇଁ, ଏଇଠୁ ହିଁ ତୁମେ ଭଗବାନ ପାଖକୁ ଯିବ, ଦେବଲୋକରୁ ଯାଇପାରିବେ, ଭାରତବର୍ଷରୁ ହିଁ ଯିବ କେବଳ, ଭାରତ ଭୂମିରେ, ବିଦେଶରେ ନୁହେଁ, ଭାରତ ଭୂମିରେ ତୁମେ କେବଳ, ଯେମିତି ତୁମେ ବର୍ତ୍ତମାନ ଯିବ ଆମେରିକାକୁ ଯିବ କି ଦିଲ୍ଲୀକୁ ଯିବ, କ'ଣ ତୁମର ଯେତେ କୋଟିପତି ହେଲେ ତୁମେ ଆମ ଜେନାବୁ କହିବା, ତୁମର ବହୁତ ପଇସା ଅଛି, ତୁମେ କୁହ ଫ୍ଲାଇଟ୍ ଏୟାର ଇଣ୍ଡିଆ ଏଠିକି ଆସିବ କି ଇଣ୍ଡିଗୋ ବାଲା ଆସିବ, ଆସିବ ତୁମେ ଜମି ଦେଲ ଦେଖିବା, ମୁଁ 30 ଏକର ଜମି ଦେଉଛି, ତୁମେ ଏଠି ଆସ ଇଣ୍ଡିଗୋ ବାଲା, ଆସିବ ତୁମକୁ ଏୟାରପୋର୍ଟକୁ ଯିବାକୁ ପଡ଼ିବ, ସେ ଭୁବନେଶ୍ୱର ଯିବାକୁ ପଡ଼ିବ, ସେଇଠୁ ତୁମେ ଯୁଆଡ଼େ ଯିବା କଥା ଯାଅ, ସେଭଳିଆ ଭଗବାନଙ୍କର ପାଖକୁ ଯିବାକୁ ହେଲେ ଭାରତ ଭୂମି ହେଉଛି ଗୋଟିଏ ଭୂମି, ସେଥିପାଇଁ ଦେବତାମାନେ ଏଟା ଭଲ ପାଆନ୍ତିନି, ଏଠି ପାଦ ଦିଅନ୍ତିନି କିନ୍ତୁ ଜନ୍ମ ହେବା ପାଇଁ ଇଚ୍ଛା କରନ୍ତି, କାରଣ ଏଠି ଲୋକ ଗୁଡା ଭଲ ନୁହନ୍ତି, ଏଠି କାମୀ କ୍ରୋଧୀ ଈର୍ଷା ପରାୟଣ ବହୁତ ହିନ୍ଦା ବାଦ, ମାନବିକତା ନାହିଁ ଲୋକ ଗୁଡାଙ୍କର, ଆଉ ଏମାନେ ସବୁଠୁ ବଡ଼ ଜିନିଷ ମିଥ୍ୟାଭାଷୀ, ବହୁତ ମିଛ କୁହନ୍ତି ଏ ଲୋକମାନେ, ମଣିଷମାନେ ବହୁତ ମିଥ୍ୟା କୁହନ୍ତି, ମିଛ ଗୁଡା କୁହନ୍ତି, ସେ ଦେବତାମାନେ ଘୃଣା କରନ୍ତି। ଦେବତାମାନଙ୍କର 3 ସିମ୍ପଟମ୍ସ, ସେମାନେ ପାଦ ଲଗେଇବେ ଆଉ ଆଖି ପଲକ ପଡ଼େ, ଅପଲକ ତାଙ୍କୁ କୁହାଯାଏ, ଅନିମିଷା, ଭାଗବତରେ ପ୍ରସଙ୍ଗ ଆସୁ, ଅନିମିଷା ନିମିଷ ତାଙ୍କର ପଡ଼େ ନା, ପଲକ ପଡ଼େ ନା, ସେ ଜାଣିବେ କି ଦେବତା ବୋଲି, ତାଙ୍କ ଆମର ପଲକ ପଡ଼େ, ତାଙ୍କର ପଲକ ପଡ଼ିବେନି, ଆଉ ଛାଇ ପଡ଼ିବେନି, ପରଛାଇ ତାଙ୍କର ପଡ଼ିବେନି ଦେବତାଙ୍କର, ଏ 3 ଦେବତା ଜାଣିବେ। ତ ବିମାନଟା ତ କେବେ ଭୂମି ଲାଗିବନି ନା, ତେଣୁ ଧ୍ରୁମାରେ ଯେତେବେଳେ ଯିବେ ମୃତ ଦେବତା ଆସୁଛନ୍ତି, ଭଗବାନ ବ୍ୟବସ୍ଥା କରିଦେଉଛନ୍ତି, ମୃତ ଦେବତା ଆସିକି କହୁଛନ୍ତି ଧ୍ରୁବକୁ, ମୃଦ୍ଧାନି ପଦମ ଦତ୍ତ ଆରୋହ୍ୟମ ଅଦ୍ଭୁତ ଗୃହମ ଅଦ୍ଭୁତ ବିମାନ ଭଗବାନ ପଠେଇଥିଲେ, ସେ ବିମାନରେ ମୃତ୍ୟୁ ଦେବତା ତାହା ଚାଲେ, ମୁଣ୍ଡରେ ପାଦ ଦେଇକି ଚାଲେ, ଏଇ କଥାରେ ମୁଁ କହୁଥିଲି ସୁନୀତି କଥାରେ। ଧ୍ରୁବମାରେ ଯେତେବେଳେ ବିମାନରେ ବସିଲେ, ବିମାନ ଆରମ୍ଭ ହେଲା ସେଠି ମନରେ ଚାଲେ, ପେଟ୍ରୋଲ ଡ୍ରାଇଭର କି ଦରକାର ନାହିଁ, ସଂକଳ୍ପରେ ଚାଲେ ସବୁ ବିମାନ, ବୈକୁଣ୍ଠ ଯେଉଁମାନେ ଚାଲିଲେ, ଏ ଅଦ୍ଭୁତ ସବୁ, ଆମେ ଖେଳ ଖାଲି ମେକାନିଜମରେ ଚାଲିଛି, ଭଗବାନଙ୍କ ଯନ୍ତ୍ରଶକ୍ତି ଅଛି, ଏଇଟା ମନ୍ତ୍ରଶକ୍ତିର କ'ଣ ଅଛି, ଏଇ ସରି ଯନ୍ତ୍ରଶକ୍ତିର କ'ଣ ଅଛି, ମନ୍ତ୍ରଶକ୍ତି ବି ରହିଛି, ଯେମିତି ନାରଦ ମୁନି ତାଙ୍କର ଫ୍ଲାଇଟ୍ ନାହିଁ, ଅଲଗା ଦେବତାମାନଙ୍କର ଫ୍ଲାଇଟ୍ ଅଛି, ନାରଦ ମୁନିଙ୍କର ଫ୍ଲାଇଟ୍ ନାହିଁ, ତାଙ୍କର ବିମାନ ନାହିଁ, ସେ ଯୋଉଠି ଚାହିଁବେ ଇଚ୍ଛା କରି ସେଠି ପଳେଇଯିବି ଯାଇପାରିବି, ସ୍ୱଚ୍ଛନ୍ଦ ଗତି ତାଙ୍କର ଅଛି। କେମିତି ଏସବୁ ଆମେ କହିବା କେମିତି ହଉଛି, ସେଟା କେମିତି ତୁମେ କିଛି ବୁଝିପାରିବନି। ଏ ଚଢ଼ିଆ ସକାଳୁ ମୁଁ ଦେଖୁଥିଲି, ଜପ କରୁଥିଲି, ସେ ସକାଳୁ ଶୁଆ ଗୁଡାକ ସକାଳୁ ଯାଉଛନ୍ତି ଚେଞ୍ଜ ହେଇ, ଆରେ ସେ କ'ଣ ସକାଳୁ ଖାଇଥିବେ, କ'ଣଟା ଖାଉଛନ୍ତି, ଗୋଟେ ଫଳ ଫଳ ଖାଉଛନ୍ତି, ସେ ଏତେ ବାଟ କେମିତି ଉଡ଼ୁଛନ୍ତି, ସାଇବେରିଆରୁ କେମିତି ପକ୍ଷୀ ପଳେଇ ଆସୁଛନ୍ତି ଇଣ୍ଡିଆକୁ, ମତେ କହିଲେ ଦେଖିବା, ଏ ବର୍ତ୍ତମାନ ବରଫ ତ ପଡ଼ିଲା ନା, ବର୍ତ୍ତମାନ ବିଦେଶୀ ପକ୍ଷୀ ସବୁ ଆସିବେ ଚିଲିକାକୁ, ସାଇବେରିଆକୁ କେଉଁଠି କେତେ କେତେ ରହିଲାଣି, ଫ୍ଲାଇଟ୍ରେ ତୁମେ 800-900 ସ୍ପିଡ୍ରେ ଗଲେ ତୁମକୁ ମିନିମମ 24 ବେଶୀ ଲାଗିବ, ପାଖାପାଖି 30 ଲାଗିବ ସାଇବେରିଆ, ସେଠୁ କିନ୍ତୁ ପକ୍ଷୀମାନେ ଚାଲି ଆସୁଛନ୍ତି, କେମିତି ଚିଲିକାଟାକୁ ମନେ ରଖିଛନ୍ତି, ପକ୍ଷୀଟା ଯଦି ଏତିକି ବୁଦ୍ଧି ଅଛି, ଭଗବାନଙ୍କର କ'ଣ ନଥିବ, ମନ୍ତ୍ରଶକ୍ତି କ'ଣ ନଥିବ, ଯୁକ୍ତି କରି ତୁମେ ପାରିବନି। ତ ସଂକଳ୍ପରେ ଚାଲେ ବିମାନ, ଧ୍ରୁବମହାରାଜଙ୍କ ବିମାନ ଆରମ୍ଭ ହେଲା, ସେତେବେଳେ ଧ୍ରୁବମହାରାଜଙ୍କ ମନ ପଡ଼ିଲା ମାଙ୍କ କଥା, ମୁଁ ଏ କଥାରେ କହୁଥିଲି, ଧ୍ରୁବମହାରାଜଙ୍କର ମା କ'ଣ ଉପକାର କରିଥିଲେ, କର୍ମର ପ୍ରତିକ୍ରିୟାକୁ ତିଆରି କରିନଥିଲେ, ଧ୍ରୁବଙ୍କ ମନରେ କିମ୍ବା ନିଜ ମନରେ ବି ନଥିଲା, ସହି ନଉଥିଲେ, ସହନ କରିବା ଯେଉଁ ତିତିକ୍ଷ ଗୁଣଟା ବହୁତ ବଡ଼ ଗୁଣ ସାଧୁର, ଯିଏ ଯେତେ ଭଜନ କରିବ ତାର ସହିଷ୍ଣୁ ଗୁଣ ଆସିବ, ସହିଲେ ହିଁ ସେ ଭଗବାନ ପାଇବ। ତ ଆମେ ଯେହେତୁ ସହିପାରୁ ନା, ଆମ କାନ୍ଧରେ ସବୁ ଲୋଡ଼ ଦିଆଯାଏ, ସାଧୁମାନେ ବିଶେଷ ସହନଶୀଳ ତାଙ୍କର ନୁହନ୍ତି, କାରଣ ସଂସାର ଲୋକ ସହନଶୀଳ ନା, କ'ଣ ଭାବିଲୁ ତୁମେ ଯେତିକି ମାଡ଼ ହେଲାଣି, ବାଚରା କତୁରୁ ଯେତିକି ଇତିହାସ ହେଲାଣି, ତୁମେ ଶୋଇବ ନା, ବାବୁଜୀ ଶୋଇବେ, ବାବୁଜୀରେ କ'ଣ ହେଉଛି, ବାବୁଜୀ ହେଲା ବୁଲା ବଳଦ, ତାକୁ ଏଠି କଷ୍ଟ ହେଲା ସେ ଉଠିବ ଚାଲିବ ଯାଇ ଆଉ କେଉଁ ମଠରେ ବସିଛୁ, କିନ୍ତୁ ନ ସହିଲେ ଭଗବାନଙ୍କୁ ପାଇପାରିବେନି, ଯିଏ ସହିପାରିବ ସେ ପାଇପାରିବ। ରାଧାରାଣୀ କେତେ ସହିଛନ୍ତି କହୁନା, ତମେ କ'ଣ କହୁଥିଲେ, କୋଳଟା ବୋଲି କହୁନି, କୋଳଟା ବୋଲି କହୁଥିଲେ, ଯାହାଙ୍କ ଚରଣରେ କୃଷ୍ଣ ହେଉଛନ୍ତି, କୃଷ୍ଣ ନିଜକୁ ଦାସୀ ବୋଲି ମନେ କର, ଦାସ ବୋଲି ମନେ କରନ୍ତି, ଜଗତ ଯାହାଙ୍କ ଚରଣରେ ପଡ଼ିଯାଏ, ଯେଉଁ ରାଧାରାଣୀଙ୍କ ଚରଣ, ତାଙ୍କ ନଖ ଛଟାରେ ବ୍ରହ୍ମା ଶିବ କେବେ ଦର୍ଶନ ବି କରିନାହାନ୍ତି ନଖ ଛଟାକୁ, ତାଙ୍କୁ ଲୋକ କୋଳଟା ବୋଲି କୁହନ୍ତି, କିଛି ଚିନ୍ତା କରିନାହାନ୍ତି। ଏଇ ଯେଉଁ ଧ୍ରୁବ ମହାରାଜ ଏଇ କର୍ମ କେବେ ତିଆରି କରନି, ନୂତନ କର୍ମ କେବେ ତିଆରି କରନି, ଏଇଟା ଆମକୁ ସବୁଠୁ ବଡ଼ ଡର। ତେଣୁ ଧ୍ରୁବ ମହାରାଜଙ୍କୁ ଟୋଟାଲ ଚାନ୍ସ ଦେଲେନି ସୁନୀତି, କହିଲେ ନାଇଁ 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 ଆମର କର୍ମ ସହିଯା, ସହିଲେ ତୁମେ ବଡ଼ ହବ, ଯିଏ ସହିଛନ୍ତି ସେ ବଡ଼ ହବ ନା, ଯିଏ ନ ସହିପାରି ସେ ବଡ଼ ହେଇପାରିବେନି। ସେଥିପାଇଁ ସାଧୁମାନଙ୍କୁ ସବୁ ପ୍ରୋଜେକ୍ଟ ଦିଆଯାଏ, ସାଧୁମାନେ ଯିଏ ଭକ୍ତର ତାର ଜୀବନରେ ଯଦି କିଛି ପ୍ରୋଜେକ୍ଟ ନାହିଁ ସେ ଆଗକୁ ଯାଇପାରିବେନି। ପ୍ରୋଜେକ୍ଟ ଅର୍ଥ ମନ୍ଦିର ତିଆରି କରିବା ନୁହେଁ, ତା ଜୀବନ ଗୋଟେ ଲକ୍ଷ୍ୟ ରହିଲା, ମୋର ଏତିକି ସେବା ମୋତେ ଏଟା କରିବାକୁ ପଡ଼ିବ, ମୋର ଏଟା ରେସ୍ପନ୍ସିବିଲିଟି ଯେଉଁଟା କୁହାଯାଏ, ଦାୟିତ୍ୱ ନେବାକୁ ପଡ଼ିବ। ବାପ ତୁମେ କ'ଣ ଭଲ ପାଇବ, ଯେଉଁ ପୁଅ ଦାୟିତ୍ୱ ନେଉନି ଘରେ, ତ ଭଲ ପାଇବ ତୁମେ, ବେକାର ପିଲାଟା କିଛି ଗୋଟେ ଦାୟିତ୍ୱ ନେଉନି ଘର କଥା, ଭଗବାନ ବି ସେୟା, ତୁମେ ରେସ୍ପନ୍ସିବିଲ ଦିଅ, ତୁମେ ଯିଏ ଯେତେ ଦାୟିତ୍ୱ ନେଇଛି ସିଏ ଏତେ କୃପା ମିଳିବ, କୃପାଟା ଏମିତି କାହାକୁ ମିଳେନି। ତୁମେ ମନ୍ତ୍ର ସାଧନଟା ଏମିତି ହବନି ଆମ ଦ୍ୱାରା, କଳିଯୁଗର ଲୋକ ସବୁ ମନେ ରଖ, ସେମାନେ ରେସ୍ପନ୍ସିବୁଲ ନେବାକୁ ପଡ଼େ। ଆଉ ସହିବା ଗୁଣଟା ରେସ୍ପନ୍ସିବୁଲ ଆସିବ, ଯିଏ ଏତେ ଦାୟିତ୍ୱ ନେବ ତାକୁ ସହିବା ପାଇଁ ବାଧ୍ୟ ହବାକୁ ପଡ଼ିବ। ଯେମିତି ମୋଦି ବର୍ତ୍ତମାନ ଲୋକ ଗାଳି ଦେଉଛନ୍ତି କି ନାହିଁ, ଲିଡର ହେଲେ ତୁମେ ଗାଳି ଖାଇବ, ସେ କଣ କୋର୍ଟ କେସ୍ କରୁଛି କି? ତାକୁ ବର୍ତ୍ତମାନ କହୁଛନ୍ତି ଚୋର, ମୋଦି ଚୋର, ସିଏ ମୋଦି କୁହନ୍ତୁ ନବୀନ ବାବୁଙ୍କୁ ଯାହାକୁ ଚୋର ବୋଲି କରେ, ସେ କୋର୍ଟ କେସ୍ କରୁଛି କି? ତାକୁ ସହିବାର ଅଛି, କାରଣ ତାକୁ କିଛି କାମ କରିବାର ଅଛି, ନ ସହିଲେ ତୁମେ ଜୀବନରେ କିଛି ପାଇପାରିବନି। ଆଉ ଧ୍ରୁବ ମହାରାଜ ତାଙ୍କ ମା ଏଇଟା ଶିଖେଇଥିଲେ, ତାଙ୍କର ସୁନୀତି ସେଥିପାଇଁ ଆଗେ ବୈକୁଣ୍ଠ ଗଲେ। ଧ୍ରୁବ ମହାରାଜ ଚିନ୍ତା କରୁଛନ୍ତି ମୋ ମା କାହାନ୍ତି, ପଚାରୁଛନ୍ତି ନନ୍ଦ ସୁନନ୍ଦ, ଏଣେ ନାରଦ ମୁନି ଜାଣିସାରିଲେଣି ମୋ ଶିଷ୍ୟ ବର୍ତ୍ତମାନ ବୈକୁଣ୍ଠକୁ ଯାଉଛନ୍ତି, ଆଉ ମାଙ୍କୁ ଯୋଡ଼ିକି ହିଁ କଥା କହୁଛନ୍ତି, ଓହୋ ସୁନୀତି ଦିଦି ବୋତାୟମ, ସୁନୀତିଙ୍କର ପୁତ୍ର ବର୍ତ୍ତମାନ ଯାଉଛନ୍ତି। ଧ୍ରୁବ ଆଉ କହିଲେ ତାଙ୍କ ମାଙ୍କ କଥା ମନେ ପଡ଼ିଗଲା, କାହିଁକି ମା ତାଙ୍କର ପ୍ରଥମ ଗୁରୁ ଥିଲେ, ଜେନେରାଲି ପିତାମାତା ହିଁ ପ୍ରଥମ ଗୁରୁ, କାରଣ ପିତାମାତା ଏଇଥିପାଇଁ ପ୍ରଥମ ଗୁରୁ, ବ୍ୟବହାରିକ ଗୁରୁ ସେମାନେ, ସେ ଯଦି ଆମକୁ ବାହାନ୍ତରେ ଆମେ ବାହାନ୍ତରେ ପ୍ରାୟ ଛୁଆ ଖାଆନ୍ତି, ଯଦି ସେ ବାହାନ୍ତା ଆମକୁ ଖାଇବା ମନା ନ କରିଥାନ୍ତେ ଆମେ ବାହା ହେଇଯାଇଥାନ୍ତେ, ସେ ଆମ ସାଙ୍ଗରେ ଭାଷା କହିନଥାନ୍ତେ, ଯେଉଁଟା ଜଣେ ମା ଯଦି ଭାଷା ନ କହିବ ସେ ଛୁଆଟା ଜଡ଼ା ହେଇଯିବ। ସବୁ ମା ବାପା ପିତାମାତାଙ୍କୁ ପ୍ରଥମ ଗୁରୁ ବୋଲି କୁହାଯାଏ, ଯିଏ ଜନ୍ମ ଦିଅନ୍ତି ତାଙ୍କୁ ପ୍ରଥମ ଗୁରୁ ବୋଲି କୁହାଯାଏ, କିନ୍ତୁ ତାଙ୍କର ଦାୟିତ୍ୱ ରହିଛି ଉଦ୍ଧାର କରିବେ, ଖାଲି ନେଇ ଆଇଲେ କ'ଣ ହବ, ସଂସାରକୁ ପିତାମାତା ନେଇ ଆସନ୍ତି କିନ୍ତୁ ଛାଡ଼ି ଦେଇକି ପଳାନ୍ତି। ଆଉ ଗୁରୁ କ'ଣ କହ, ସେମାନେ ପିତାମାତାଙ୍କ ଠାରୁ ଗୁରୁ କାହିଁକି ଶ୍ରେଷ୍ଠ, ପିତାମାତାଙ୍କ ଶ୍ରେଷ୍ଠ ଏଇଥିପାଇଁ, ପିତାମାତାଙ୍କର ଯେ ଅବଦାନ ନାହିଁ ବୋଲି କେବେ ମାନ୍ୟ, କାରଣ ସେମାନେ ବି ଆମକୁ ଭରଣ ପୋଷଣ କରିଛନ୍ତି ନା। ରଣ ପ୍ରହ୍ଲାଦ କେବେ ବାପା ହିରଣ୍ୟକଶିପୁଙ୍କ ପାଇଁ, ପିତାଙ୍କ ପାଇଁ ନୃସିଂହଦେବଙ୍କ ପ୍ରାର୍ଥନା କରିନଥାନ୍ତି। ମୁଁ ଆଜି ସେ କଥା ସେ ଆର୍ଟିକଲ ଲେଖୁଥିଲି, ମୁଁ ଦେଖୁଛି ଯୁବକ ସ୍ୱାମୀଙ୍କର ସନ୍ଦର୍ଭରେ, ଯୁବକ ସ୍ୱାମୀ କେତେ ସୁନ୍ଦର କଥା କହୁଛନ୍ତି, ନାଇଁ ସାଧୁଙ୍କୁ ଦ୍ୱେଷ କଲେ ବି ସାଧୁଙ୍କର ଗୋଟେ କୃପା, ସାଧୁଙ୍କୁ ସାଧୁ ଦ୍ୱେଷ ତାକୁ କରିବେନି, ତୁମେ ସାଧୁଙ୍କୁ ଗାଳି ଦିଅ ବରଂ ସାଧୁ ତୁମକୁ ଗାଳି ଦେବେନି, ସାଧୁଙ୍କର ସବୁବେଳେ ଗୋଟେ କୃପା ଅଂଶ ରହିବ, ଶୁଦ୍ଧ ଭକ୍ତଙ୍କର, ଆମ ଭଳିଆ ସାଧୁ ନାହିଁ, ଯେ ଶୁଦ୍ଧ ଭକ୍ତମାନଙ୍କର କୃପା ଅଂଶ ରହିବ, ସେ ଦ୍ୱେଷ କେବେ ଆଣିବେନି। ଯେମିତି ଶିବଜୀଙ୍କୁ ଦକ୍ଷ ଗାଳି ଦେଉଥିଲେ କିନ୍ତୁ ଦକ୍ଷଙ୍କ ପ୍ରତି ଶିବଜୀଙ୍କର କୃପା ଥିଲା, ପ୍ରହ୍ଲାଦଙ୍କୁ ବିଷ ଦେଇଥିଲେ କିଏ, ହିରଣ୍ୟକଶିପୁ, କିନ୍ତୁ ହିରଣ୍ୟକଶିପୁଙ୍କର ପ୍ରହ୍ଲାଦଙ୍କର ହିରଣ୍ୟକଶିପୁଙ୍କ ପ୍ରତି କୃପା ଥିଲା। ପ୍ରହ୍ଲାଦ ନୃସିଂହଦେବଙ୍କ ପ୍ରାର୍ଥନା କରିନଥାଏ, ମୋ ପିତାଙ୍କୁ ଆପଣ ଉଦ୍ଧାର କରନ୍ତୁ ବୋଲି, ପିତାମାତାଙ୍କ ପ୍ରତି ଆମର କର୍ତ୍ତବ୍ୟ କିଛି ରହିଛି, କିନ୍ତୁ ପିତାମାତାଙ୍କ ଠାରୁ ଗୁରୁ ହେଉଛନ୍ତି ଶ୍ରେଷ୍ଠ, କାହିଁକି, କେଉଁ ଦୃଷ୍ଟିରେ ଶ୍ରେଷ୍ଠ, ପିତାମାତା ଆଣିକି ଆମ ସଂସାର ସୁଖ ଦୁଃଖରେ ଛାଡ଼ି ଦେଇକି ପଳାନ୍ତି, ସେ ତ ରହିବେନି ସବୁଦିନ, ଦେଇଦେବେ ନହେଲେ ଝିଅଟାକୁ ବାହା କରିଦେବେ ନହେଲେ ପୁଅଟାକୁ ବାହା କରିଦେବେ, ସଂସାର ଭିତରେ ପୁରେଇ ଦେଇକି ପଳେଇଗଲେ ବାହାର କରିବେ କି ଆମକୁ। ସେଥିପାଇଁ ଗୁରୁଦେବ ଯେତେବେଳେ ପ୍ରଶ୍ନ ପଚାରିଥିଲେ, ଗୁରୁଦେବ ସେ କାହାର ବୈଜ୍ଞାନିକ ନାଁ କ'ଣ ଭୁଲି ଯାଉଛି, ସେ ବୈଜ୍ଞାନିକଙ୍କୁ ପଚରା ହେଇଥିଲା, ପ୍ଲୁଟୋ ନା କିଏ, ସେ ଉତ୍ତର ଦେଇଥିଲେ ତାଙ୍କ ଗୁରୁଙ୍କୁ, ସେ କଥା ଗୁରୁଦେବ ସେ ଉତ୍ତର ଦେଉଛନ୍ତି, ଗୁରୁ ବଡ଼ ନା ପିତା ବଡ଼, ଗୁରୁଦେବ କହିଲେ ନାଇଁ ନାଇଁ ଗୁରୁ ବଡ଼, କେଉଁଥିପାଇଁ ଗୁରୁ ବଡ଼, ବାପ ମା ଆଣିକି ସଂସାର ଛାଡ଼ି ଦେଇକି ପଳାନ୍ତି ଛୁଆଟାକୁ, ଆମେ ଉପରୁ ଆଣ ଆମକୁ ନେଇ ଆସନ୍ତି ଏଠି ଛାଡ଼ି ପଳାନ୍ତି, କିନ୍ତୁ ଗୁରୁ କ'ଣ କରନ୍ତି, ଏ ସଂସାରରୁ ଉପରକୁ ପଠାନ୍ତି, ଦୁଃଖାଳରୁ ଉପରକୁ ଦେଇଦିଅନ୍ତି, ସେମାନେ ଗୁରୁ ଶ୍ରେଷ୍ଠ, ଏଇ ଦୃଷ୍ଟିରୁ ଗୁରୁ ଶ୍ରେଷ୍ଠ। କିନ୍ତୁ ଭଗବାନ ତିନି ଜଣଙ୍କର ଗୁରୁଙ୍କ କଥା କହିଛନ୍ତି, ଅସିତ ମଧ୍ୟାୟରେ ସୁଦାମ ଚରିତ୍ରରେ କହିଛନ୍ତି, ପିତାମାତା ପ୍ରଥମ ଗୁରୁ, ପିତାମାତାଙ୍କୁ ସେଥିପାଇଁ ପିତାମାତା ଅଭକ୍ତ ହେଲେ ବି ଜଣେ ପିତାମାତାଙ୍କ ପାଇଁ ପ୍ରାର୍ଥନା କରିବ, ପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତୁ। ଆମେ ଜୀବନ ସବୁ ଜୀବନ ପାଇଁ ଆମେ କାହାକୁ ଘୃଣା କରିବା ଠିକ୍ ନୁହେଁ, ପ୍ରାର୍ଥନା କରିବା ଦରକାର, କେବଳ ଜଣଙ୍କୁ ହିଁ ବୈଷ୍ଣବ କେବଳ ତା ପ୍ରତି ଯାହା କହନ୍ତି କୋମଳ ମନୋଭାବ ପ୍ରକାଶ କରେ ନା, ଯଦି ସେ ବୈଷ୍ଣବ ଅପରାଧ କଲା, କାହିଁକି ବୈଷ୍ଣବ ଅପରାଧକୁ ଯଦି ଆମେ ସପୋର୍ଟ କରିବା କ'ଣ ହବ, ତାର ଅପରାଧଟା ବଢି ବଢିକା ଯିବ, ସେଥିପାଇଁ ତାକୁ କେବଳ ଉପେକ୍ଷା କରିଦେବ। ଉପେକ୍ଷା କରିବ ମାନେ ତାକୁ ନ୍ୟୁଟ୍ରାଲ ରଖିବ, ନହେଲେ ଅନ୍ୟ ସବୁ ଜୀବ ପ୍ରତି ଦୟା କରିବ। ସବୁ ଲୋକ ଜ୍ଞାନ ଜ୍ଞାତ ଅଜ୍ଞାତରେ ଭୁଲ କିଛି କରୁଛନ୍ତି, କଷ୍ଟ ବି ପାଉଛନ୍ତି, କାରଣ କର୍ମଚକ୍ରରେ ପଡ଼ିଛନ୍ତି। ଏ କଥା ମୁଁ କହୁଥିଲି ନା, ଇନ୍ଦ୍ରିୟ ରହିଲା, କର୍ମ ରହିଲା। ଇନ୍ଦ୍ରିୟ ରହିଛି ମାନେ ତୁମେ କର୍ମ କରିବ, କେବେ ବସିକି ରହିପାରିବନି। କର୍ମ କରିବ ମାନେ ପ୍ରତିକ୍ରିୟା ଆସିବ। ଦେଖୁନ, ଗୋଟେ ମାତୃ ଗର୍ଭରୁ ଗୋଟେ ଛୁଆ ଆସୁଛି, ଗୋଟିଏ ମାଆର ଦୁଇଟା ତିନିଟା ପିଲା ହେଇଥିଲେ ତାଙ୍କ ସ୍ୱଭାବ ସବୁ ଅଲଗା, ବିଦ୍ୟା ଅଲଗା, ସ୍ୱଭାବ ଅଲଗା, ଭୋଜନ ଅଲଗା, ଚାଲିଚଳନ ଅଲଗା, ସବୁ କର୍ମ। କର୍ମ ବହୁତ ବଳବାନ। ଏଇ କଥା ମୁଁ କହୁଥିଲି, ଧ୍ରୁବ ମହାରାଜ ଯେତେବେଳେ ଗଲେ, ସୁନୀତି ଆଗେ ଚାଲିଗଲେ, ଧ୍ରୁବ ମହାରାଜ କୁ ଦେଖେଇଦେଲେ, କହିଲେ ଦେଖ ତୁମ ମା ଆଗ ଆଗେ ଯାଉଛି, ପଳେଇଗଲେ। ଏଇ କଥା ମୁଁ ଏଠିକି ଆସିଥିଲି ଯେ କର୍ମର ପ୍ରତିକ୍ରିୟାକୁ ଆମେ ସୃଷ୍ଟି କରିବା ଉଚିତ ନୁହେଁ, ବିଶେଷ କରି ଭକ୍ତ ହେଇକି। କର୍ମର ପ୍ରତିକ୍ରିୟା କେମିତି ସୃଷ୍ଟି ହୁଏ ଦୁଇଟା ଯୋଗୁରୁ, ଆମର ତତ୍ତ୍ୱ ହିସାବରେ ଦେଖିବା ଦୁଇଟା। ଯେତେବେଳେ ଆମେ କର୍ମ ପ୍ରତି ଆସକ୍ତି ହେବା, ଭୋଗ ପ୍ରତି ଆସକ୍ତି ହେବା, ଭୋଗରେ ଭୋଗ ପ୍ରତି ଆସକ୍ତି ହେଲେ ଆସକ୍ତି ବଢ଼ିବ, ଭୋଗରେ ବାଧା ସୃଷ୍ଟି ହେଲେ ଦ୍ୱେଷ ବଢ଼ିବ। ଏଇଟା ମୁଁ ଏଇଟା ଚାହୁଁଛି, ଏଇଟା ମିଳୁନି, ରାଗ 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 ଦ୍ୱେଷ ଆସିଲା, ଶତ୍ରୁତା ଆରମ୍ଭ ହେଲା, ଭୋଗ ବି ତା ପଛରେ କାରଣ ରହିଲା। କି ବଡ଼ ମଣିଷ ସ୍ୱରୂପ ଏମିତି ଭଗବାନ ସୃଷ୍ଟି କରି ଛାଡ଼ିଛନ୍ତି ନା, କେତେ ବିଜ୍ଞାନ ଏହାଦେହରେ ଯୋଡ଼ିକି ରହିଛି, ଗୋଟିଏ ଦିଶାରେ ତୁମେ କିଛି ସମାଧାନ କରିପାରିବନି, କେତେ ଦିଗରୁ ତାକୁ ଛନ୍ଦା ହେଇକି ରଖାହେଇଛି। ଆଉ ସେଗୁଡ଼ିକ ସବୁ ଆଲୋଚନା ପର୍ଯ୍ୟାଲୋଚନାକୁ କଳିଯୁଗର ଲୋକ ବୁଝିପାରିବେନି ବୋଲି ଚୈତନ୍ୟ ମହାପ୍ରଭୁ ଆସି ଗୋଟିଏ ଜିନିଷ ଦେଇ ଦେଇଗଲେ, କାରଣ ତୁମେ ସବୁ ଜିନିଷ ଯେତେବେଳେ ତୁମ ମୁଣ୍ଡ କିଛି ନଉଛି, ତୁମର ତାକତ କିଛି ଅଛି, ଡାଉଟ୍ କିଛି ଅଛି, ଶୁଣ, ଯଦି କିଛି ସରଳ ଚିତ୍ର ତୁମେ ପାର ହେବା ପାଇଁ ଚାହୁଁଛ, ଗୋଟେ ସିମ୍ପୁଲ ଗୋଟେ ଜିନିଷ କର, ହରେ କୃଷ୍ଣ ମହାମନ୍ତ୍ର ଜପ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କାରଣ ତୁମେ କିଛି ଯଦି ବିଚାର କରିବ, ମୁଁ କେଉଁଠି ଥିଲି, ବେଳେବେଳେ ଲୋକମାନେ ନାସ୍ତିକ ହେଇଯାଉଛନ୍ତି କେବଳ ଗୋଟିଏ କଥା ଚିନ୍ତା କରି, ମୁଁ ତ କାହାର କିଛି କ୍ଷତି କରିନି, ଭଗବାନ ମୋତେ କାହିଁକି ଦଣ୍ଡ ଦେଲେ, ଏ ଲୋକଟାକୁ ବୁଝେଇ ପାରିବନି, ମୁଁ ତ କାହାର କିଛି କ୍ଷତି କରିନି, ତାହେଲେ ଦୋଷ କାହାର ହେଲା, ଭଗବାନଙ୍କର, ତୁମେ ହେଲେ ସାଧୁ, ଭଗବାନ ହେଲେ ଦୋଷ, ମୁଁ ତ କାହାର କିଛି କ୍ଷତି କରିନି, ପ୍ରଭୁ ଏମିତି କାହିଁ କଲେ, ଲୋକ ବୁଝେନି, ଲୋକ ବୁଝେନି ଯେ ତାର ପୂର୍ବ କର୍ମଟା ଏବେ ଭୋଗୁଛି, ପୂର୍ବ ମାସର ଦରମାଟା ସେ ଏଇ ମାସରେ ନେଉଛି, ଏ ମାସର ଦରମାଟା ତାଙ୍କୁ ମିଳେନି, ଏଇଟା ଏକ ମାସ ଅକ୍ଟୋବର ନା, ବର୍ତ୍ତମାନ ତୁମକୁ ଭାବିଲେ ପେମେଣ୍ଟ ମିଳିଲା ଯୋଉ 4 ତାରିଖରେ ନା, କେତେ ତାରିଖ ମିଳୁଛି, 1 ତାରିଖ ମିଳୁଛି, କ'ଣ ତୁମେ କାମ କରୁଛି, କେତେ ତାରିଖ ଗଭର୍ଣ୍ଣମେଣ୍ଟ ଦେଇଦେଉଛି, 1 ତାରିଖ ଯୋଉ ପାଇଲ ସେଟା କୋଉ ମାସର, ପଛ ମାସର ନା, ଏ ମାସରେ କୋଉଠି ମିଳିଲାଣି ସେଭଳିଆ, ତୁମେ ଯୋଉ ସୁଖ ଦୁଃଖ ଭୋଗୁଛ, ଏ ଜନ୍ମର ପୂର୍ବ ଜନ୍ମର ନା, ଏ ଜନ୍ମର କ'ଣ ଆରମ୍ଭ ହେଲାଣି, ଏ ଜନ୍ମଟା ପରଜନ୍ମକୁ ମିଳିବ। ଏ କର୍ମ ବା ଚାଲିଛି, କର୍ମର ଚକ୍ର ଏଟା କୁହାଯାଏ, କର୍ମଚକ୍ର। ଆମେ ଯୋଉ ଭଗବାନଙ୍କର ଧାରାକୁ ଆସୁଛେ ବଞ୍ଚିବା ପାଇଁ, ଗୋଟେ କର୍ମଚକ୍ରରୁ ବଞ୍ଚିବା ପାଇଁ, କେତେ ସୁଖ ଦୁଃଖର ଉଚ୍ଚା ଉଚ୍ଚା ନୀଚ ସେ ଲେଖିଲେ ଭାଗବତରେ, ଆଉ ଯଥା ସଂଜାତି ପ୍ରଜାତି ଶ୍ରୋତ ବେଗ ଲମ୍ବା ଲୋକା ସଂଯୁଜ୍ୟତେ ବିଯୁଜ୍ୟତେ ତଥା କାଳେ ନ ଦେହିନା। ବାଲିକି ଗଲ ଦେଖିବା, ଯୋଉ ନଦୀର ବାଲି, ଭାବିଲେ ଗୋଟେ ନଦୀ ଅଛି ବା, ତୁମେ ଜୁଆରିଆ ନଦୀ, ତୁମର କୋଉଠି ବାଲି ଦେଖିବ, ବୈତରଣୀ ଗଲେ ଦେଖିବ ବାଲି, ବାଲିକି ସେ ଗୋଟେ ଜାଗାରେ ଥିବେ, ଆର ବର୍ଷ ସେଇଠି ରହିବେ, ଶ୍ରୋତା ଆସିବ ଠେଲିଣି ଫୋବାଡ଼ ଦେବ, ଏଇ ଶୁଣିବା କ'ଣ, ଆମ ଘର ଏଇଠି, ଇଏ ମୋର ପୁଅ, ମୋର ଝିଅ, ମୋ ନାତିଟା, ମୋ ନାତୁଣୀଟା, ଲୋକ ତାର ହେଉଛି ମୋ ଘର ଦ୍ୱାରା ସଂସାର, ପୁଣି କାଳା ଆସିବ ଠେଲିଣି ଫୋବାଡ଼ ଦେବ, ପୁଣି ବାପା ଯାଇକି କେଉଁଠି ନାତି ହବନି, ବାପା ଚାଲିଗଲେ, ବାପା ଚାଲିଗଲେ, ଆମେ କହୁନୁ ବାପା ଚାଲିଗଲେ, ବାପାକୁ ଶ୍ରାଦ୍ଧ ଦିଆ ହଉଥିବ, ବାପା ତାର ଯାଇକି କେଉଁଠି ନାତି ହବନି, କି କାହାର ଝିଅ ହବନି, କି କେଉଁଠି ପଶୁପକ୍ଷୀ ହବନି, ତା ହିସାବ ନଥିବ, କାଳା ସମସ୍ତଙ୍କୁ ଘୋଡ଼ଉଛି। ତେଣୁ ଜୀବ ଏଇ ପଏଣ୍ଟ ଆରମ୍ଭ ହେଇଥିଲା, ଜୀବ ରହିଛି କେମିତି, ଜୀବର ଇନ୍ଦ୍ରିୟ ସମାହାର ବେସିକଟା ତୁମେ ଦେଖ କେଉଁଠି, ଜୀବ ଇନ୍ଦ୍ରିୟ ଗୁଡ଼ାକ ରହିଛି, କର୍ମେନ୍ଦ୍ରିୟ ରହିଲା, ଆଉ ଜ୍ଞାନେନ୍ଦ୍ରିୟ ରହିଲା, ମନ ରହିଲା, ଅହଂକାର ରହିଲା, ଅହଂକାର ଗୋଟେ ରହୁଛି, ଅହଂକାର କର୍ମ କରିବା ପାଇଁ ପ୍ରେରଣୁଛି, ମୁଁ ପୁରୁଷ, ମୁଁ ନାରୀ, ମୁଁ ସାଧୁ, କି ହଉଛି ମୁଁ ଚାକିରି କରିଛି, ମୁଁ ଗୋଟେ ଅଫିସର, ଅହଂକାର ନହେଲେ କାମ ହବନି। କେତେବେଳେ ଇନ୍ଦ୍ରମାନଙ୍କ ସମାହାରରେ ସ୍ୱରଟା ଚାଲିଛି। ଆଚ୍ଛା, ଇନ୍ଦ୍ରମାନଙ୍କର କ'ଣ କାମ, ଇନ୍ଦ୍ରମାନେ ପ୍ରଥମରୁ କେଉଁଠୁ କେବେ, ଆମେ ଅନାଦିକାଳ ପ୍ରଥମ ହିଷ୍ଟ୍ରିକୁ ଯିବା, ଭକ୍ତିମୟ ଠାକୁର କହୁଛନ୍ତି ପ୍ରଥମେ ଜୀବ କାହିଁକି ସ୍ୱରଟା ଧୋଇଲା, ଗୋଟେ ଯୁକ୍ତି କରିବ ଜଣେ, ମୁଁ କେଉଁଠୁ ଆସିଲି, କାହିଁକି ଗୋଟେ କିଏ କୁହନ୍ତି ମରିଗଲେ ସରିଗଲା ତ, ଆଉ ଏ ସ୍ୱର ମଣିଷ ସ୍ୱର ପାଇକି ବଡ଼ କଷ୍ଟ, ଲୋକ କୁହେନି କି, କିନ୍ତୁ ଆଦିଟାକୁ ସେ ଖୋଜୁନି, ତା ଆଦିଟା ହେଲା ସେ ଗୋଟେ ଭୁଲ ଚଏସ ହେଇଗଲା। ପ୍ରଥମେ ଚଏସ କରାଗଲା କିଏ ଭଗବାନଙ୍କୁ ଚୁଜ୍ କରିବ କିଏ ଆଉ କିଏ ମାୟାକୁ ଚୁଜ୍ କରିବ। ଏଇଟା କେବେ ନା କୃଷ୍ଣ ବୋଲି ସେ ଯିବ ଅନାଦି ବହିର୍ମୁଖ, କେବେ କହି ହବନି, ସେଟାକୁ ଅନାଦି ଶବ୍ଦ ଲାଗିଛି ସେଠି। ପ୍ରଥମ ରଙ୍ଗ ଚଏସ ହେଇଗଲା। ଆମେ କଣ କରୁଛେ, ଯେତେ ଯିବ ଆମେ ଅଛେ ଏଠି, ଆମେ କଣ କରୁଛେ, ପ୍ରଥମେ କଣ କରୁଛେ, କାହାକୁ ଚୁଜ୍ କଲେ, ମାୟା। ଯେତେବେଳେ ଆମେ ଚୁଜ୍ କଲେ ମାୟାକୁ, ଆଉ ଯେଉଁମାନେ ଭଗବାନଙ୍କୁ ବରଣ କଲେ ସେମାନେ ନିତ୍ୟ ପାର୍ଶ୍ୱଦ ହେଇଗଲେ। ଭକ୍ତିନ ଠାକୁର ତାଙ୍କର ଜୀବ ତତ୍ତ୍ୱ ଲେଖୁଛନ୍ତି, ସେ ଯେ ସବ ଜୀବର ବା ଭୋଗ ବାଞ୍ଛା ଉପଜିଲ ପୁରୁଷ ଭାବେ ତେ ତାର ଜଡ଼େ ପ୍ରବେଶିଲ। ଏଟା ଗୋଟେ ଜଡ଼ ଜିନିଷରେ ପ୍ରବେଶ କଲା ଆଉ ପୁରୁଷ ଭାବ, ସେଥିପାଇଁ ଏଠି ସବୁ ପୁରୁଷ ଭାବଟା ରହିଛି। ପୁରୁଷମାନେ କଣ ଏନ୍ଜୟ ମୁଡ୍, ସବୁ ଜିନିଷରେ ଗୋଟେ ଭୋଗ କରିବା ବୁଦ୍ଧି ଏଠି ରହିଛି, ସବୁ ଲୋକ ଚାହାନ୍ତି ଏନ୍ଜୟ ମୁଁ କରିବି। ସେଥିପାଇଁ ଏଠି ନାରୀ କି ଖାଲି ନାରୀ ସରର ସିନା କେହି ନାରୀ ନାହାନ୍ତି, ସବୁ ପୁରୁଷ। ପୁରୁଷମାନେ କଣ ଭୋଗ କରିବା, ତେଣୁ ଏଠି ସମସ୍ତଙ୍କ ପୁରୁଷ ଭାବ। ଜଣେ ନାରୀ ସରର ଅଛି, ନାରୀ ଚାହୁଁଛି ମୁଁ ପୁରୁଷକୁ ଭୋଗ କରିବି, ପୁରୁଷ ଚାହୁଁଛି ମୁଁ ନାରୀକୁ ଭୋଗ କରିବି, ତାହେଲେ କିଏ ପୁରୁଷ କିଏ ନାରୀ, ସମସ୍ତେ ସମସ୍ତଙ୍କ ଭୋଗ ବାଞ୍ଛା। ଏବେ ସେ କହିଲେ ଯେସବ ଜୀବର ଭୋଗ ବାଞ୍ଛା ଉପଜିଲ ପୁରୁଷ ଭାବତେ ତାରେ ଜଡ଼େ ପ୍ରବେଶିଲ। ଚିନ୍ମୟ ଯୋଉ ଗୋଲକ ବୃନ୍ଦାବନ ଅଛି, ଯୋଉ ବୈକୁଣ୍ଠ ଅଛି, ସେଠିକି ଯୋଉମାନେ ଭଗବାନ ଚଏସ୍ କଲେ ସେମାନେ ସିଧା ପଳେଇଗଲେ, ସେଠିକି ସେଠିକି ପଳେଇଗଲେ। ଗୋଟେ ଗୋଟେ ଲୋକ କୁହନ୍ତିନି ସବୁ କୁକୁର ଯଦି କଣ ସବୁ କୁକୁର ହଁ ସ୍ୱର୍ଗ ଯିବେ, ଅଇଁଠା ପତ୍ର ଚାଟିବେ କିଏ, ଏ ଗାଁ ଲୋକ ସବୁ କାମିଲା ଲୋକେ ସବୁ ଖାଲି ଠାକୁର ଡାକେ, ସବୁ ଠାକୁର ସବୁ ମୁକ୍ତି ପାଇଗଲେ କିରେ ମୂର୍ଖ, ସବୁ ଲୋକ ଯଦି ଜେଲଖାନାରୁ ପଳେଇ ଯିବେ, ଗଭର୍ଣ୍ଣମେଣ୍ଟ ଚାହୁଁଛି ନା ଜେଲଖାନାଟା ବନ୍ଦ ହେଇଗଲେ ଭଲ, ଏଇଟା ଗୋଟେ ଜେଲଖାନା ନା। ଆମେ ଭାବୁଛୁ କଣ ଆମେ ବେଶୀ ଲୋକ ଅଛେ, ଆମେ କଣ ବେଶୀ ଲୋକ ଅଛେ କି, ଆମେ କେତେ ଅଛେ, ଆମେ ଗୋଟେ ଭାଗ, ମୁକ୍ତ ପୁରୁଷ ତିନି ଭାଗ, ଆମେ ଗୋଟେ ଭାଗ ମୁକ୍ତ ପୁରୁଷ, ମାନେ ତିନି ଭାଗ ମୁକ୍ତ ପୁରୁଷ ଅଛନ୍ତି। ଜେଲଖାନା କେତେ ଲୋକ ରୁହନ୍ତି ବାବୁଲ, କେନ୍ଦ୍ରାପଡ଼ା ଜେଲରେ କେତେ ଲୋକ ରହୁଛନ୍ତି, 10,000 ନାଖ ଆପଣ, ଆମେ ବାହାରେ ରହିଛେ ନା, ବାହାର ଲୋକ ବେଶୀ ନା, ଜେଲଖାନା ଲୋକ କମ ନା, ଆମେ ଲୋକ କମ, ଭଗବାନ ପାଖରେ ବେଶୀ ଲୋକ ଅଛନ୍ତି, ମୁକ୍ତ ପୁରୁଷ ତିନି ଭାଗ, ଆମେ ହଉଛେ ଭାଗେ। ତା ଭିତରେ ଗୋଟେ ବନ୍ଦୀଖାନା ଭିତରେ ଆମେ ରହିଛେ ନା, ଦେଖୁନା ସ୍ୱରଟା ଗୋଟେ ବନ୍ଦୀଖାନା ଭଳିଆ, କେତେବେଳେ କାହାର ପବନ ଉଠିକି ଗଲାଣି, କାହାର ମୁଣ୍ଡ ବିନ୍ଧିଲାଣି, କାହାର ଦାନ୍ତ ବିନ୍ଧିଲାଣି, ତୁ ଦେଖୁନା ସ୍ୱରଟା କେତେ କଷ୍ଟ, ପରିସର ଲାଗିବ ମାନେ ଦୌଡ଼ ଯାହା ପରିସରଟା, ଗଛ ଆହୁରି ତ ଭଲ, ଗଛ ତାର ଠିଆ ହେଇଛି, ଠିଆ ହେଇଛି ତାର କଣ, ତା ଚେର ଟିକେ ପାଣି ପିଇଦେଲା, ତାର କୋଉଠି ମଳମୂତ୍ର ସେ ପରିବେଶକୁ ଖରାପ କରୁଛି ନା କଣ କରୁଛି, ତାର କଣ ଖାଉଛି ତାର ଭଗବାନଙ୍କୁ ଜଣା। ମଣିଷ ମଣିଷ ପାଇଁ ସବୁ ଦରକାର, ଖାଇବା ପିଇବା ମଳମୂତ୍ର ସାର୍ଟ କପଡ଼ା ମେଡିସିନ ଦରକାର, ଆଜି ଏଟା ହେଲା, ଆଜି ମୁଣ୍ଡ ବିନ୍ଧିଲା, ସବୁ ଭର୍ତ୍ତି ମଣିଷକୁ ଦିଆ ହେଲା। ଯେ ଆମେ ଭାବୁଛୁ କଣ ସବୁ ଲୋକ ଯଦି ଉଦ୍ଧାର ପାଇଯିବେ କେମିତି ଚାଲିବ, ସବୁ ଲୋକ ଉଦ୍ଧାର କଣ, ଭଗବାନ ଚାହୁଁଛନ୍ତି ସବୁ ଉଦ୍ଧାର ହେଇକି ଯାଆନ୍ତୁ, ଆମେ ଚାହୁଁନେ, ଆମେ କେବେ ଚାହୁଁନେ ମୁଁ ଏଠି ଉଦ୍ଧାର ପାଇକି ଯିବି, କାହିଁକି ଆମକୁ ଏଇଟା ଭଲ ଲାଗୁଛି ଜଗତଟା, ଅଜ୍ଞାନ ବା ଆମେ ଜାଣିନେ ଯେ ମୃତ୍ୟୁ ସମୟ ଆସିବ କେତେ ବଡ ଦୁଃଖ, ତାପରେ ସ୍ୱର ଛାଡ଼ିବା ପୁଣି ଆଉ ଗୋଟେ ସ୍ୱରରେ ପୋଷିବା, ଏଇଟା ଏଇଟା ଶେଷ ଜନ୍ମ ହଉନି, ମରିଗଲେ ସରିଯାଉନି, କର୍ମ କର୍ମ ଅଛି ନା, କର୍ମ ମାନେ ଆଉ ଗୋଟେ ସ୍ୱର ଗର୍ଭ ପ୍ରବେଶ କରିବାକୁ ପଡ଼ିବ, ଯୁକ୍ତି କରିବା ଉଚିତ ନାହିଁ, ସବୁ ବନ୍ଦ ହେଲେ କେମିତି ଚାଲିବ, ସେ ପ୍ରଭୁପାଦଜୀ ମାନେ ସେ ଇଂଲିଶ ଲେକ୍ଚର କହୁଛନ୍ତି, ଲୋକ ଯଦି ବୁଝେଇବ ତ ନର୍କକୁ ଯିବ, କାହିଁ କାହିଁକି ଆମିଷ ଖାଉଛ, କାହିଁକି ମଦ ଖାଉଛ, କାହିଁକି ପ୍ରଭୁପାଦଜୀ ମାନେ ସେ କଥା କହୁଛନ୍ତି, ସେ ଇଂଲିଶରେ ଅଲଗା ଟାଇପ୍ରେ କହୁଛନ୍ତି, ସେ ଛୁଆ କହୁଛି ମୋ ବାପା ତ ଖାଉଛି ଆମିଷ ମଦ ଖାଉଛି, ସେ ନର୍କକୁ ଯିବ ନା, ହଁ ନର୍କକୁ ଯିବି ନା, ମୋ ମା ତ ଖାଉଛି, ବିଦେଶରେ ସ୍ତ୍ରୀ ଲୋକମାନେ ମଦ ଖାଆନ୍ତି, ତାଙ୍କର ସେମିତି କିଛି ନାହିଁ, ବାପ ଝିଅ ମା ପୁଅ ସବୁ ସବୁ ମଦ ଖାଆନ୍ତି ବସିକି, ମଦ କ'ଣ ତାଙ୍କର କିଛି ଗୋଟେ ହେଲା ନାହିଁ, ଇଏ ନା ଆଜିକାଲି ଇଣ୍ଡିଆରେ ହେଇଗଲାଣି, ସେଗୁଡ଼ା ତାଙ୍କର କିଛି ନାହିଁ, ତାଙ୍କର ସେଇଟା ସବୁ କିଛି ମିଳେଛ ଆଉ ଯବନ ଏଗୁଡ଼ା ସବୁ ହେଇଗଲାଣି। ଆମେ ଆମେ କ'ଣ ଆମର କ'ଣ ସନାତନ ଧର୍ମ ଦିନ ଆମେ ଥିଲେ ଆଉ, ବର୍ତ୍ତମାନ ସବୁ ମିଳେଛ ଯବନ, ଭାଗବତ ଜୈନ ମାନେ ସେ ଯବନ ସମ, ଏଇଟା ଆମିଷ ଫାମିଷ ମଦ ମାଂସ ସବୁ ଖାଇଲେ ଆଙ୍କର କ'ଣ ଅଛି, ଆସି ସେ କହିଲା ମୋ ମା ଖାଉଛି, ପ୍ରଭୁପାଦ କହୁଛନ୍ତି ସେ କହିଲା ମା ଯଦି ଖାଉଛି ତାର ମା ନର୍କକୁ ଯିବ, ଆଉ ମୁଁ ନର୍କକୁ ଯିବ ମୋ ମା ଯିବ, ଆଚ୍ଛା ମୋ ବାପା ଖାଉଛି ନା ବାପା ଯିବ, ଆଚ୍ଛା ମୋ ଭାଇ ଭାଇ ତୁମ ମଦ ପିଉଛି ନା ସେ ବି ନର୍କକୁ ଯିବ, କହିଲା ନର୍କ କଣ, ଆମେ ତ ନର୍କରେ ଆମ ମୋ ବାପା ମା ଭାଇ ସମସ୍ତେ ରହିଲୁ, ଆମେ ନର୍କ କଣ ହେଲା, ଆମ ତ ପରିବାର ହେଲା, ପ୍ରଭୁପାଦ କହିକି ବସୁଛନ୍ତି ଲୋକଙ୍କୁ ଆଜି ବୁଝେଇବ, ଆଜିକାଲି ସିଏ ସିଏ କହିବେ କହିଲେ ଯଦି ସମସ୍ତେ ଖାଉଛନ୍ତି ସମସ୍ତେ ସେଇଠିକି ଯିବେ ତାହେଲେ ମୋର ମା ବାପା ଭାଇ ସମୁଦ୍ର ହେଲା, ସେଟା ନର୍କ କ'ଣ, ସେଟା ଆମ ପରିବାର ହେଇଗଲା। ଲୋକ ମୂଢ଼ ଲୋକଙ୍କର ବୁଦ୍ଧି ହେଉଛି, ତାଙ୍କୁ କେବେ ବୁଝି ବୁଝି ତ ପାରିବେନି, କେତେ ଦୁଃଖ ପାଉଛନ୍ତି ବୁଝିପାରିବେନି। ରେ ଭାଇ ଦେଖ, ତୁମେ ନିଜେ ଚିନ୍ତା କର, ଦେଖ ଗୋଟେ ଜୀବନ ଇତିହାସଟାକୁ କେତେ ବଡ଼ ମାନେ କଷ୍ଟ ଜୀବନଟା। ଆମେ ଆମେ ଏମିତି କହୁନି ତୁମେ ଆତ୍ମହତ୍ୟା କରିକି ମରିଯ, ଆମକୁ ଏମିତି କହିଯାଉନି ତୁମେ ଶୁଷ୍କ ପରିବାର ଘର ଛାଡ଼ିକି, ତୁମେ ଚୈତନ୍ୟ ମହାପ୍ରଭୁ କେବେ କହିନା ତୁମେ ଘର ଛାଡ଼ିକି ପୁରା ପଳାବ ହିମାଳୟକୁ ପଡ଼ା, ନାଇଁ ନାଇଁ ଭଗବାନ ସେମିତି କହିନାହାନ୍ତି। ଭଗବାନ କହିଛନ୍ତି କେବଳ ତୁମେ ମାନବ ଜନ୍ମରେ ଉଦ୍ଧାର ପାଅ, ଏ ଉଦ୍ଧାର ନ ପାଇପାରିଲ ଗୃହ ଥାକ ବନେ ଥାକୁ ସଦା ହରି ବୋଲେ ଡାକ, ଦୁଃଖେ ସୁଖେ ଭୁଲ ନାଗୁ ବଦନେ ହରି ନାମ କରରେ। ଆମେ ଯଦି ବୁଦ୍ଧିମାନ ହେଇଥିବା ବୁଝିପାରିବା, ଏଇ ଜନ୍ମରେ ଯଦି ଏତିକି ଦୁଃଖ ଅଛି ମୋର ବୁଦ୍ଧି ଆସିଲା ପରେ ଯଦି ଆଉ ଗୋଟେ ଜନ୍ମ ମିଳିବ ମୋର କ'ଣ ଗ୍ୟାରେଣ୍ଟି ଅଛି, କ'ଣ ଗ୍ୟାରେଣ୍ଟି ଅଛି ସେ ଜନ୍ମଟା ଭଲ ଜନ୍ମ ହବ ବୋଲି। ପୁରା ପ୍ରଭୁଜୀ ପ୍ରଭୁଜୀ ମହାରାଜ ସେଟାକୁ କହୁଛନ୍ତି, ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସେ କୁକୁର ହେଇଥିଲେ, ସେ ସ୍ୱିଡ଼େନର କୁକୁର ହେଲେ, ଆଷ୍ଟ୍ରୋଲୋଜିରେ ବାହାରିଲା, ଆଷ୍ଟ୍ରୋଲୋଜି କରାହେଲା। ତୁମେ କ'ଣ କୁକୁର ହବ ବୋଲି, କୁକୁର ନ ହବ ବୋଲି ମାନେ ନାହିଁ କି? ଆରେ ଭାଗବତର ଅଛି ଏଇଟା, ତୁ କେଉଁ ଜନ୍ମ ମିଳିବ କିଛି ହିସାବ ପତ୍ର ନାହିଁ। ଗାଁରେ ମଲା ପରେ ଜାଣିଛ କ'ଣ ହୁଏ ବାବୁଲ, ତୁମର ତୁମର ଅଛି ମିନପ୍ରଭୁ, ତାର କେଉଁ ଜନ୍ମ ମିଳିଥିବ, ସେ ଯୋଉ କେତେ ଦିନର ଗୋଟେ କ'ଣ ବାଲି ପକାନ୍ତି ନା କ'ଣ ନା କ'ଣ ଚାଉଳ ବାଲି କରିକି ଦୀପ ଲଗେଇ ଜଳ ଢାଙ୍କିବେ, ସେଇଠି ଜାଣିଦେବେ ୟାର କେଉଁ ଜନ୍ମ ହେଇଛି। ମାର୍ଜର ଗୋଟେ କ'ଣ ଥାଏ ନା କ'ଣ ଗୋଟେ କ'ଣ ଚିହ୍ନ ଚିହ୍ନ ପଡ଼େ, ସେ ଚିହ୍ନରୁ ଜାଣିବେ ୟାର କେଉଁ ଜନ୍ମ ହେଇଛି। ଆଉ କ'ଣ ତୋର ତୁମେ ଆଉ ଥରେ ମଣିଷ ଜନ୍ମ ପାଇବ କିଛି କ'ଣ ଲେଖିଛ ନା କ'ଣ ନା ରେଜିଷ୍ଟ କରିଛ, ମଣିଷ ତ କିଛି ବୁଝୁନି। ଯଦି ଏତିକି ଜନ୍ମରେ ଏତିକି କଷ୍ଟ ମିଳୁଛି, ଆଉ ଗୋଟେ ନେକ୍ସଟ ଲାଇଫ୍ରେ ଆମକୁ କ'ଣ ମିଳିବ, ମଣିଷଟା ବୁଝିପାରୁନି। ଏଇଟା କାହିଁକି ତିଆରି ହେଉଛି, ଇନ୍ଦ୍ରିୟ ମାନେ ଭୋଗାସକ୍ତ ହେଉଛନ୍ତି। ପ୍ରଥମେ ଆମେ ଭୁଲ ଚଏସ୍ କରିଦେଲେ, ଭଗବାନଙ୍କୁ ବରଣ କଲେନି, ସେଥିପାଇଁ ଲାଷ୍ଟରେ ବର୍ତ୍ତମାନ ଚଏସ୍ କରୁଛି। ଏଇଟା ପୁରୁଣା ପାଠ ଆମ ପାଇଁ ସେନା ଭାରି କଷ୍ଟ ଲାଗୁଛି, ଭଜନ କରିବାଟା ଭାରି କଷ୍ଟ। ପ୍ରଥମେ ଭୁଲ ହେଇଗଲା, ଯେସବୁ ଜୀବର ଭୋଗ ବାଞ୍ଛା ଉପଜିଲ ପୁରୁଷ ଭାବେ ତାର ଜଳ, ଭଗବାନ ଗୋଟେ ଚଏସ୍ ଦେଲେ, ଯେତେବେଳେ ଇଚ୍ଛା କଲେ ସୃଷ୍ଟିଟା କରିବା ପାଇଁ ପ୍ରାକୃତ ସୃଷ୍ଟି ଗୋଟେ ଚଏସ୍ ଦେଲା। ଆଚ୍ଛା କ'ଣ ଚାହୁଁଛ କୁହ, ସେତେବେଳେ ତୁମେ ଚଏସ୍ କରିବ। ଏଇ ଅଗଷ୍ଟ ବନ୍ଦରେ ଯେମିତି ସାର୍ ମାନେ କୁହନ୍ତି, ସେଓ ଆଉ ବୁନ୍ଦିଆ କିଏ ଖାଏ ବାବୁ, ତୁମର ହଉଛି ଏବେ ଏ କରୋନା ହଉଛି ନା ନାଇଁ, ସେଓ ବୁନ୍ଦିଆ ହୁଏ, କିଏ ସେଓ ନବ କିଏ ବୁନ୍ଦିଆ ଖାଇବ, ଆଖି ମିଶେଇ ଖାଇବ, ସେଇଭଳିଆ ଯିଏ ତାର ଯାହା ଚାହିଁଲେ ଦେଲେ। ପ୍ରଥମେ ଚଏସ୍ କରାହବ, ଚଏସ୍ଟା ଭଗବାନ ଦେଇଦେଇଛନ୍ତି, କାହିଁକି ଭଗବାନ ଚାହିଁଲେ ନା ପ୍ରାକୃତ ସୃଷ୍ଟି କରିବେ ବୋଲି। କିଏ ଚଏସ୍ କରିବ, କିଏ ନବ, ଯିବ କହିଲା ଯେ ଯେଉଁମାନେ ବୈକୁଣ୍ଠକୁ ଯିବା ପାଇଁ ଚାହିଁଲେ ଭଗବାନ ପାଖକୁ, ସେମାନେ ଆନନ୍ଦ ସଚିଦାନନ୍ଦ ସ୍ୱର ପାଇଲେ, ଦୁଃଖ ନାହିଁ, ରୋଗ ନାହିଁ, ସୁଖ ନାହିଁ, ପୁରା ଆନନ୍ଦ ରହିଲେ। ଆଉ ଯିଏ ଏଠିକି ଚଏସ୍ କଲେ ତାଙ୍କର ଅବସ୍ଥା ହେଲା କ'ଣ, କ'ଣ ଅବସ୍ଥା ସେ କହୁଛନ୍ତି ତା ପରବର୍ତ୍ତୀ, ମାୟା କାର୍ଯ୍ୟ ଜଡ଼ ମାୟା ନିତ୍ୟ ଶକ୍ତି ଛାୟା, କୃଷ୍ଣ ଦାସୀ ସେଇ ସତ୍ୟ କରେ କର୍ତ୍ତି ମାୟା। ସେ କୃଷ୍ଣ ଦାସୀ ନା, ଯେମିତି ତୁମକୁ ଗଭର୍ଣ୍ଣମେଣ୍ଟ ଚଏସ୍ ଦେଲା, ତୁମେ ତୁମେ କ'ଣ ମାନିବ, ନିୟମ ମାନିବେ କି ନାହିଁ, କହି ମାନିବିନି, ପୋଲିସ ଆସିବ ସାଙ୍ଗେ ସାଙ୍ଗେ ମାନିଦେବ। ମାୟା ହେଉଛି ଛାୟା, ଭଗବାନଙ୍କର ଛାୟା ଶକ୍ତି, ସାଙ୍ଗେ ସାଙ୍ଗେ କହିଲା ସେ କର୍ତ୍ତି। ଏଇ ଯେଉଁ ଦୁର୍ଗା ପୂଜା ନା ଏବେ ମାଙ୍କର, ଏ ଦୁଃଖ କେତେ ଲୋକ ପାଠ ପଢୁଛନ୍ତି, ଦୁର୍ଗା ପୂଜା ପକେଇ ବଳି ପକେଇବେ, ବଳି ପକେଇବେ, ମା ମୋତେ ସୁଖର ରଖିବେ, ମା ସୁଖ ରଖିବେ ନା, ମା କାମ ହେଲା ବା ଦୁଃଖ ଦବା, ମାଙ୍କର କାମ ହେଲା ସେ ତ୍ରିଶୂଳ, ଦୁର୍ଗା ତ୍ରିଶୂଳ ତ୍ରିଶୂଳ ଧରିଛନ୍ତି ନା, ଆଉ ସିଏ ବା ଏଟା ଦୁର୍ଗରୁ ଦୁର୍ଗା ହେଇଛନ୍ତି, ଏଟା ଦୁର୍ଗ, ଦୁର୍ଗର ଅଧୀଶ୍ୱରୀ ବୋଲି ତାଙ୍କ ନାଁ ହେଉଛି ଦୁର୍ଗା, ଆସି ତ୍ରିଶୂଳ ଧରିଛନ୍ତି, ସତଗୁଣ ରଜଗୁଣ ତମଗୁଣ ତ୍ରିଶୂଳ ଧରିକି ଜୀବକୁ ଗୁଣ ଦ୍ୱାରା କଷ୍ଟ ଦେଉଛନ୍ତି। ମାଙ୍କର ପୂଜା ଚାଲିଛି ବର୍ତ୍ତମାନ, ଆଉ ସିଏ କ'ଣ କରିବେ, ସୃଷ୍ଟି କରିଛନ୍ତି ଏଇଟାକୁ। ଯିଏ ଭଗବାନଙ୍କୁ ଚଏସ୍ ନ କଲା, ଭଗବାନ ଛା କଲା, ତା ପାଇଁ ଏଇଟା ସୃଷ୍ଟି ହେଇଛି ଏ ଜାଗାଟା। ସେଥିପାଇଁ ଏଠି ନ୍ୟୁନାଧିକେ ସମସ୍ତଙ୍କର ଭୋଗ ପ୍ରବୃତ୍ତିଟା ରହିଛି, ନ୍ୟୁନାଧିକ ଅଛି। ସେ ଭୋଗଟା କେମିତି ସେବା ବୁଦ୍ଧି ହବ, ସେ ଆମର ଆମେ ଯେ ଖାଇବାନି, ଆମର ସବୁ ସବଷ୍ଟିଚ୍ୟୁଟ୍ ଅଛି। ଆଉ ଏଇଟା ସବୁ ଲୋକମାନେ ଭୁଲ ବୁଝନ୍ତି, ବଞ୍ଚିବୁ କେମିତି, ଖାଇବୁନି, ଆମିଷ ଆମେ ଆମିଷ ଖାଉନେ, ଆମେ ଆମିଷ ଖାଉନେ ନା, ଆମିଷର ସବଷ୍ଟିଚ୍ୟୁଟ୍ଟା ଏ ଯେଉଁ ସ୍କୁଲ ଗୋଟେ ସ୍କୁଲ ଗୁଡ଼ାକ ମୁଁ ଜାଣିଲି, ଆଗରୁ ସବୁ ପବ୍ଲିକ୍ ପ୍ରବୁଛନ୍ତି, ଏଇଟା ସବୁ ଦେଖେ ସ୍କୁଲରେ ଯାହା ସବୁ ଲେଖା ହେଇଛି, ଆମିଷରେ କ'ଣ କ'ଣ ଭିଟାମିନ୍ ଅଛି, ପରିବା ସେଟା ନାହିଁ ତାଠୁ ଅଧିକା ଅଛି, ମଣିଷ ମୁଣ୍ଡରେ ବସିଛି, ସେଇଟା ସେ ଅଣ୍ଡା ନ ଖାଇଲେ ଆମିଷ ନ ଖାଇଲେ ଦୁର୍ବଳ ହେଇଯିବ। ଲୋକ ତାଙ୍କର ସେଇଟା ତା ମୁଣ୍ଡରେ ଢୁକିଛି, ତାକୁ ଆଉ କ'ଣ ବୁଝିହେବ। ଏ ଦୁର୍ଗାଦେବୀ ଏ ଦୁର୍ଗ ତିଆରି କରୁଛନ୍ତି, ଦୁର୍ଗରେ ସବୁ ମାୟା ଦ୍ୱାରା ସବୁ ସୃଷ୍ଟି ହେଇଛି, ତିନି ଗୁଣରେ ଜୀବକୁ ସବୁ କଷ୍ଟ ଦେଉଛନ୍ତି। ଆଉ ସେ ସବୁ ଗୁଣ ଲୋକ ଗୁଡା କେତେ ଦୁଃଖୀ ଦେଖିବ, କେତେ କନ୍ଦା କଟା ଯାଉନ ମେଡିକାଲ ଗୁଡା ଯିଏ ଯାଇଛି, ଭଗବାନ ମେଡିକାଲ ପୋଲିସ ଷ୍ଟେସନ କୋର୍ଟ ଏ ତିନିଟାକୁ ମୋ ଜୀବନର ସବୁଠୁ ମୁଁ ଘୃଣା କରେ ଜୀବନ। ଏ ତିନିଟା ଜାଗା ହେଉଛି ଯେଠି ଗଲେ ବାବୁ ଯାଇଛ ତିନିଟାକୁ, ତିନିଟା ହାତ ମାରିଥିବ ତୁମେ, ମହାନ କଳାକାର ଜାଣିଥିବ ହାତ ମାରିଥିବ ତିନିଟାଙ୍କରେ, ଇଏ କୋର୍ଟ ଜାଣିଥିବ କୋର୍ଟରେ କେମିତି କଳା କୋର୍ଟ ପିନ୍ଧିକି ସେ ବୁଲୁଥିବେ କୋର୍ଟ, ଆଉ ହେଲା ପୋଲିସ ଷ୍ଟେସନ, ଆଉ ଗୋଟେ ମେଡିକାଲ, ସେଇଠିକି ଯାଅ ସଂସାରଟା ଦେଖିକି ଆସିବ। ନର୍କ ଦେଖିନ ନା, ନର୍କ ଦେଖିବ ମେଡିକାଲକୁ ପଳାଅ, ଆଉ କୋର୍ଟକୁ ପଳାଅ ପୋଲିସ ଷ୍ଟେସନକୁ ପଳାଅ, ଦେଖି ଆସିବ ତିନିଟା ନର୍କ ଯିବୁ ଦଣ୍ଡ, ସେଠି ଦଣ୍ଡ ଜାଗାଟା ଆଉ ସେ ଦଣ୍ଡ ଦିଆହେଉଛି, ଆଉ କେତେ ଦୁଃଖ ଯିବାର, ଲୋକ ତ କି ବୁଝିପାରିବନି ଆଉ କ'ଣ କରିବେ ତାକୁ। ସେ ମାୟାଶକ୍ତି ନା, କୃଷ୍ଣ ଦାସୀ ଆଉ ମା ହେଉଛନ୍ତି କୃଷ୍ଣ ଦାସୀ ନା, ଦୁର୍ଗାଦେବୀଙ୍କୁ ଆମେ କାହିଁକି ଘୃଣା କରିବା, ସେ କୃଷ୍ଣ ଦାସୀ ଯୋଉ ଜୀବ ଚାହିଁଲା ଭୋଗ କରିବି, ତାଙ୍କ ପାଇଁ ଏଠି ଭୋଗ ସାଧନ ରଖିଦିଆ ହେଲା, ତେଣୁ ନିଉନାହାନ୍ତି ସମସ୍ତେ ଭୋଗୀ, ଏଠି ଭୋଗବୁଦ୍ଧିଟା ଅଛି, ସେଥିପାଇଁ ତାଙ୍କୁ ଏ ସେବାରେ ଲଗେଇ, ଭଗବାନଙ୍କ ସେବାରେ ଲଗେଇକି ଭୋଗ ରହିଲେ ଭକ୍ତିଟା ହୁଏନି, ଭକ୍ତି ଭୋଗ ଦୁଇଟା ବିପରୀତ ଜିନିଷ ହେଉଛି ନା, ମିଶିଗଲେ ଆଉ ହବନି, ଭୋଗ ଆଉ ଭକ୍ତି ହେଲେ ବାହାର ଲୋକଙ୍କର କ'ଣ, ସେ ଆଜି ଦୁର୍ଗା ପୂଜା, ଆଜି କୋଉ ଦିନ, ଆଜି ଦଶମୀ ନା, ଆଜି ଦଶମୀ, ଆଜି ପୁରା ଅରୁଆ ଚାଉଳ କ'ଣ ପିଠା ପିଠା କରି ଖା ପି କରିଦେବେ, ତାପରେ କାଲି କାଲି କି ବାର ଶନିବାର, କାଲି କାଲି ଆମିଷ ଖାଇବେ, ରବିବାର ଦିନ ପୁଣି ଗୋଟେ ଛେଳି କାଟିବେ, ଏ ଜିନିଷ ଏକାଦଶୀ କ'ଣ କରିବେ କ'ଣ ଆମର ଏଟା କାର୍ତ୍ତିକ କାର୍ତ୍ତିକ ମାସ ପୁରା ବ୍ରତ କରିବେ, ତାପରେ ଛାଡ଼ ଖାଇଦିନ ବାସ ଛେଳି କଟା ହବ। ଇବା ଭୋଗ ବୁଦ୍ଧି ଗୁଡା ଲୋକଙ୍କ ଭକ୍ତି କ'ଣ, ଆଉ ନିର୍ମଳ ଭକ୍ତି ଲୋକଙ୍କର କିଛି ନାହିଁ, ଘରେ ଘରେ ଠାକୁର ପୂଜା ଧୂପ ଦିଆ ହେଉଛି, ଧୂପ ଦିଆ ସରିଲେ ତାପରେ ପୁଣି ଆମିଷ ରୋଷେଇ ହବ, ମା ତାଙ୍କର ଧୂପ ସେଣ୍ଟ ପରେ ଏ ସେଣ୍ଟଟା ନେବେ, ଦେଖୁନା କିନ୍ତୁ ସେ ଘରେ ଠାକୁର ପୂଜା କଲ, ଜୀବଟାକୁ ମାରିକି ପୁଣି ସେ ଆମିଷ ଗୁଡ଼ା ରୋଷେଇ କରୁଛି, କି ଗନ୍ଧ ହବ ସେ ଘରଟାରେ, ଭଗବାନ କିନ୍ତୁ ରହିବେ ସେ ଘରେ, ମନ୍ଦିର କ'ଣ ଯିବ, ଲୋକ ଯୁକ୍ତି କରନ୍ତି ମନ୍ଦିର କ'ଣ ଯିବ, ଠାକୁର କ'ଣ ଭିତରେ ନାହାନ୍ତି, ଏ ଠାକୁର ଭିତରେ ଅଛି ନା, ଆମିଷ ବିଡ଼ି ଖାଉଛୁ, ବିଡ଼ି ଧୂଆଁଟା କୁଆଡ଼େ ଯାଉଛି, ସେଠି ଭଗବାନ କଷ୍ଟ ପାଉଥିବେ ନା, ତ ଚିନ୍ତା କରୁନୁ ତ, ଯଦି ଭଗବାନ ଭିତରେ ଅଛନ୍ତି ତାହେଲେ ଆମିଷ ଖାଉଛୁ, ଭିତରେ ତ ଅଛନ୍ତି ଆମିଷ ଭଗବାନ କ'ଣ କରିବେ। ମଣିଷ ଯୁକ୍ତି କେବଳ ଅବାନ୍ତର ଯୁକ୍ତି, ତାର ଆଉ ବୁଦ୍ଧି ତ ନାହିଁ, ସୂକ୍ଷ୍ମ ବୁଦ୍ଧି ନାହିଁ। ଆରେ ବନ୍ଧନରେ ପୋଡ଼ିଯାଇଛୁ ବାପା, ଦୁର୍ଗାଦେବୀ ମା ମା ତ ବନ୍ଧନରେ ରଖିଛନ୍ତି, କ'ଣ କରିଛନ୍ତି ତାଙ୍କୁ, ଭକ୍ତିମ ଠାକୁର କହୁଛନ୍ତି, ସେଇ ମାୟା ଆଦର୍ଶର ସମସ୍ତ ବିଶେଷ ଲୟା ଗଢ଼ିଲ ବିଶ୍ୱ ଜାତେ ପୂର୍ଣ୍ଣ କ୍ଲେଶ। ସୁଖ ବୋଲି ପଦ୍ୟ ନାହିଁ ଏଠି, ପୂର୍ଣ୍ଣ କ୍ଲେଶ, ଏଠି କେବଳ ଦୁଃଖ 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 ଦୁଃଖ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖ, ନର୍କର ବି ଦୁଃଖ, ସୁଖ କାହିଁ, ଚକ୍ରବା ଦେଖେଇଲେ ସବୁ ସବୁଟା ଦୁଃଖ କେମିତି, ଆଉ ଆମେ ବୋକା ନା, ଆଉ ସେ ମୁଣ୍ଡ ବୁଝ ଭାଗବତରେ ଯାଉଛି ନା, ମୁଣ୍ଡ ବୁଝ କାନ୍ଧକୁ ନେଇ ଆଇଲେ, ଭାବିଲେ ଧାନ କାନ୍ଧିଛ କୋଉଠି, ତୁମେ ତ ଖାଲି ପରପିଠରେ କାମ କରିଛ, ଆଉ ତୁମେ କୋଉଠି ଜାଣିବ, ମୁଣ୍ଡ ବୁଝଟା କାନ୍ଧକୁ ଆଣିବ, ମୁଣ୍ଡ ଯେତେବେଳେ ବିନ୍ଧିବ ଧାନ କାନ୍ଧକୁ ନେଇ ଆସିବ, କାନ୍ଧରୁ ପୁଣି, ଆରେ ସେ ମୁଣ୍ଡରୁ କାନ୍ଧକୁ ନେ, କାନ୍ଧକୁ ମୁଣ୍ଡକୁ ଆଣ, ସେ ତ ଦେହରେ ରହୁଛି ବାପା, ଦୁଃଖଟା ସବୁବେଳେ ସିଏ ଆଚାର୍ଯ୍ୟ ଦେଖେ ଭାଗବତ ଦେଖେ ଦେଲା, ଆମେ ତୁମ କଥା ମାନିବୁ କି, ତୁମେ କାର ଚଢ଼ିକି ବୁଲ କି ଏସି ଖଞ୍ଜ, ବାପା ଦୁଃଖଟା ସବୁବେଳେ ଦୁଃଖ, ଗର୍ଭରୁ ସେ ଆରମ୍ଭ କରିଦେବୁ ନା, ଗର୍ଭରୁ ଦୁଃଖ କେତେ ପର୍ଯ୍ୟନ୍ତ, ନର୍କ ପର୍ଯ୍ୟନ୍ତ, ଗର୍ଭରେ କ'ଣ ଦୁଃଖ, ବାପରେ ବାପା ସେ ଯୋଉ ଦୁଃଖ ମାନେ ଯୋଉଟା କହି ହବନି, ଓଲଟା ଥା ଥିଲ ଆଉ ଫଟୋ ଦେଖୁନା କେମିତି, ଓଲଟା ମୁଣ୍ଡ ପୁରା ପଶିକି ରହିଥିଲ, କିଛି ନାହିଁ, ଆଉ ମଳମୂତ୍ର କିଡ଼ାଙ୍କ ସାଙ୍ଗରେ ଯୋଉ ଛୁଆ ଗୁଡା ଜନ୍ମ ହେଲା ପରେ ଦେଖିନା, ତାଙ୍କ ଦେହରେ ସବୁ ଲାଲି ଲାଲି ଲାଲ ଲାଲ ହେଇଥିବ, କ'ଣ କାହିଁକି ଲାଲ ଲାଲ ହେଇଥିବ କହିଲେ, ଛୁଆ ଗୁଡାଙ୍କ ଦେହରେ ଦେହ ଜନ୍ମ ହେଲା ପରେ ଲାଲ ଲାଲ ହେଇଥିବ, ସେଠି କୃମା ମୁଡ଼ିଥିବେ, ମାର ସେ ମାର ଗର୍ଭ ଭିତରେ ଅଛି, ସେ ପୁଣି ଆଉ ଗୋଟେ ଗର୍ଭ ଭିତରେ ରହିଛି, ଗୋଟେ ପ୍ୟାକେଜ୍ ଭିତରେ ରହିଛି, ଗୋମାତା ତ ଭାବୁଛନ୍ତି ମୁଁ ସେଠି ଦେଖୁଛି, ଆଉ ତା ଭିତରେ ଯୋଉ ମଳମୂତ୍ର ଯାହା ସବୁ ଥିବ, ଯୋଉ କିଡ଼ଟା ଥିବ, ତା ସବୁ କାମୁଡ଼ୁଥିବ, ଛୁଆ ଗୁଡା ଦେହ ସବୁ ଲାଲି ଥିବ, ମୂର୍ଚ୍ଛା ଆପଣନ୍ତି ମାନେ ମୂର୍ଚ୍ଛା ହେଉଥିବ ବେଳେବେଳେ, ସେଥିପାଇଁ ମା ଚିନ୍ତା କରାରେ ମୋ ଛୁଆଟା ମରିଗଲା ନା କ'ଣ, କାହିଁକି ବୁଲୁନି ତ, ଆଠ ମାସ ନ ମାସ ନ ମାସରେ ଛୁଆଟା ବୁଲିବ ନା, ମା ବେଳେବେଳେ ଛୁଆଟା ସ୍ଥିର ରହିଯିବ, ମା ଜାଣିପାରିବନି, ଆରେ ମୋ ଛୁଆଟା କ'ଣ ହେଲା କାହିଁକି ବୁଲୁନି, ଆଉ ମୂର୍ଚ୍ଛା ଚାଲିଲାଇଥିବ, ଯୋଉ ଗର୍ଭ ଗର୍ଭ କଷ୍ଟ ଭାଗବତ ଭଗବାନ କପିଳଦେବ ମାଆକୁ ବୁଝାଉଛନ୍ତି, ମା ପୁଅଙ୍କର କଥାବାର୍ତ୍ତା ଭଗବାନ ତାଙ୍କ ମାଆଙ୍କୁ ବୁଝୁଛନ୍ତି ଗର୍ବ କଷ୍ଟ, ବାଳକ କଷ୍ଟ, ବାଳା କିଛି କହିପାରିବନି ଏ ଶୈଶବ ଅବସ୍ଥାରେ, ଉଫ୍ ହେଲେ ଭେ ଭେ କାନ୍ଦିବ, ଭୋ ଭୋ ଛୁଆ କାନ୍ଦିବ, ଆଉ ସେ କାନ୍ଦିବ ତାହେଲେ ମା ତାକୁ ଔଷଧ, ସିଏ ତା ପେଟ କାଟୁଛି ଖାଇବା ପାଇଁ ତାକୁ ଔଷଧ ଦେଇଦେବ, ତାକୁ ଆହୁରି ପୀଡ଼ା ହବ, ଯେତେବେଳେ ଔଷଧ ଦରକାର ତାକୁ କ୍ଷୀର ଖୋଇବ, ସେ ତ କହିପାରୁନି ନା, ଗଲା ସେ କଷ୍ଟ ଗଲା, ତାପରେ ଆରମ୍ଭ ହେଲା ବିଦ୍ୟା କଷ୍ଟ, ସେ ଦେଖେଇଲେ ବା ଦୁଃଖ ଜୀବନଟା ଏ ପାଠ ପଢ଼ାଟା, ପାଠ ପଢ଼ିବାକୁ ପାଠ ପଢ଼ା ବହୁତ କଷ୍ଟ, ଆଜିକାଲି ଛୁଆ ଗୁଡ଼ାକ ଭୋଗୀ ଗୁଡ଼ାକ ନା ସେଠି ପାଠ ପଢ଼ିବା ନାଇଁ ବ୍ୟାଗ୍ରେ ଗୋଟେ ପକେଇ ଦେଇ କାନ୍ଦରେ ଭାରି ପଳାଉଛନ୍ତି, ଆମ ବେଳେ ଖାଲି ବାହାନା କରୁ, ମା ମୁଁ ଆଜି ମୋ ପେଟ କାଟୁଛି, କାଲି ମୋ ମୁଣ୍ଡ କାଟୁଛି, ଆଜି ଏହା ହେଉଛି, ବିଦ୍ୟାଟା ଭାରି କଷ୍ଟ, ଆଜିକାଲି ଛୁଆଙ୍କୁ ଭାରି ଭଲ ଲାଗୁଛି, କାହିଁକି ପାଠ ପଢ଼ିଲେ ମୋବାଇଲ ଗୋଟେ କରିବି, ଗୋଟେ ଗାଡ଼ି କରିବି, ଗୋଟେ ଘର କରିବି, ଭୋଗିବା ପଢିବା ନାଇଁ, ଛୁଆ ଗୁଡ଼ାକ ବଡ଼ ବଡ଼ ବ୍ୟାଗ୍ କାନ୍ଦରେ ପକେଇ ପଳାଉଛନ୍ତି, ଆଉ ସରକାର ବ୍ୟାଗ୍ ଓଜନ କମାଇ, ଆମ ବେଳେ କିଏ ବ୍ୟାଗ୍କୁ ଫୋପାଡ଼ି ଆସୁ ଆସୁ ବ୍ୟାଗ୍କୁ ଫୋପାଡ଼ି ଦିଅନ୍ତୁ, ଏତେ କ'ଣ ଗୋଟେ ପଢିବ ପାଠ, ବିଦ୍ୟାଟା ଭାରି କଷ୍ଟ, ଏବେ ବି କଷ୍ଟ ଛୁଆଙ୍କ ପାଇଁ ଏଇଟା, ଆଉ ବିଦ୍ୟା ଗୋଟେ କଷ୍ଟ, ତାପରେ ଯୌବନ କଷ୍ଟ, ଯୌବନରେ କେବଳ ଭୋଗ, ଆଉ ଧନ କେମିତି ଆସିବ, କେମିତି ଭୋଗ କରିବି, କେତେବେଳେ ସନ୍ତୁଷ୍ଟ ନୁହେଁ, ଇଏ ଗଲା କଷ୍ଟ, ତାପରେ ବୃଦ୍ଧ, ବୃଦ୍ଧ କଷ୍ଟ କହିଲେ ନ ସରେ, ସବୁ ଇନ୍ଦ୍ରିୟ ମାନେ ଶିଥିଳ ହେଇଯିବେ, ଅତୃପ୍ତ କାମନା, ତାପରେ ମୃତ୍ୟୁ କଷ୍ଟ, ତାପରେ ନର୍କ କଷ୍ଟ, ପୁଣି ଗର୍ଭ କଷ୍ଟ ଆରମ୍ଭ ହେଇଗଲା, ପୁଣି ଚକ୍ରକୁ ଆସିଗଲ, ଏ ପୂର୍ଣ୍ଣ କ୍ଲେଶ, ଯୋଉ ଜୀବ ପ୍ରଥମ ଯୋଉ ଭୁଲ କରିଦେଲେ ମାୟା ଏଠି ଗଢି ଦେଇଛନ୍ତି ଏ ଜଗତଟାକୁ କେବଳ କ୍ଲେଶ ଦେବା ପାଇଁ, ସେଥିପାଇଁ ଭଗବାନ ଗୀତାରେ କଣ କହିଲେ, ଦୁଃଖାଳୟ, ସେଇ ମାୟା ଆଦର୍ଶର ସମସ୍ତ ବିଶେଷ ଲୟା ଗଢିଲ ବିଶ୍ୱ ଜାତି ପୂର୍ଣ୍ଣ କ୍ଲେଶ, କେମିତି ଜୀବ ଦୁଃଖ ପାଇବ ତା ପାଇଁ ସବୁ ଗଢା ହେଇଛି, ଏଠି କିଛି ସୁଖ ପାଇନାହିଁ, ଦୁଃଖ ପାଇବା ପାଇଁ ସବୁ ଗଢା ହେଇଛି, ଜୀବ ଯଦି ହଇଲେ ନ କୃଷ୍ଣ ବହିର୍ମୁଖ ମାୟା ଦେବୀ ତବେ ତାର ଯାଚିଲେ ନ ସୁଖ, ଭକ୍ତିମୟ ଠାକୁର କହୁଛନ୍ତି, କୃଷ୍ଣ ତାହେଲେ ଜୀବ ବହିର୍ କୃଷ୍ଣ ବହିର୍, ମୁଁ କୃଷ୍ଣଙ୍କୁ ଡାକିବି, ମୋର ଭଗବାନ ସହିତ ମୋର କଣ ଦରକାର, ମାୟା ଯାଚିବ, ନିଅ ନିଅ କଣ ନବ, ପୁଅ ନବୁ, ସ୍ତ୍ରୀ ନବୁ, ଭାବିଲେ ବୁଝିଲୁ ତ, ଠାକୁରଙ୍କୁ ଡାକିବନି, ଡାକ ଯଚା ହବ, ଆଉ ଗାଡି କରିବ, ନିଅ 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 ନିଅ, ଗାଡି କରିକି ପୁଣି ଯାଇକି ଗାଡି ପଙ୍କ୍ଚର ହବ, ଗାଡି ଆକ୍ସିଡେଣ୍ଟ ହବ, ଠିଆ ହବ ଗ୍ୟାରେଜରେ, ନେ ବାପା ନେ, ଡ୍ରାଇଭରକୁ ପୁଅକୁ ବାପା କହିବନି, ପୁଅକୁ ଥରେ ବାପା ବୋଲି ଡାକିବନି, ଡ୍ରାଇଭର ଡାକିବ ବାପା ଲେବୁ, ବାପା ଟିକେ ଆରେ, ଡ୍ରାଇଭର ଡାକିବ, ତୁମେ ଯାହା ଚାହିଁବ, ମାୟା ଯାଚିବ ବା, ଗାଡ଼ି ଖଣ୍ଡେ କର, ଘୋଡ଼ା ଖଣ୍ଡେ କର, ସବୁ ଯାଚିବ, କୃଷ୍ଣଙ୍କୁ ଭଜନ କରିବନି ଯେତେବେଳେ, ଯାଚିବ ମାୟା, ଆଉ ସୁକନ୍ୟ 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 ମାୟା ସୁଖ, ମାୟା ଯାଚିବ, ଆଉ ସିଏ ସବୁ ଜାଣିଛନ୍ତି, ସବୁ ଲେଖିଦେଇଛନ୍ତି, ଆଉ ଜୀବ ଯେତେବେଳେ କୃଷ୍ଣ ବହିର୍ମୁଖ ହବ, ମାୟା ତାକୁ ଯାଚିବ, ମାୟା ସୁଖେ ମତ ଜୀବ ଶ୍ରୀ କୃଷ୍ଣ ଭୁଲିଲ ସେଇ ସେ ଅବିଦ୍ୟାବ ସେ ଅସ୍ମିତା ଜନ୍ମିଲ, ମାୟା ମାୟା ସୁଖରେ ମାୟା ସୁଖ ବହୁତ ଦିନ ତଳକୁ ପଡ଼ିଥିଲା, ହଠାତ୍ ମୋର ମନ ଲଗେଇଲା, ମୋ ବେଙ୍ଗଲୁ ଘରେ ଶୁଥିଲା, ମାୟା ମାୟା ସୁଖେ ମତ ଜୀବ ଶ୍ରୀକୃଷ୍ଣ ଭୁଲିଲ, ମତ ପାଗଳା ହେଇଯାଇଛି ମାୟା ସୁଖରେ, ଆଉ ଆଉ ସେଇ ସେ ଅବିଦ୍ୟାବ ସେ ଅସ୍ମିତା ଜନ୍ମିଲ, ଅହମ୍ମମତା ଆସିଲା, ଅବିଦ୍ୟାଟା କଣ, ମୁଁ ହଉଛି ଆତ୍ମା, ଏଇଟା ଭୁଲିଗଲା, ଏଇଟା ହଉଛି ଅବିଦ୍ୟା, ଆଉ ଅସ୍ମିତା, ଅସ୍ମିତା ମାନେ ମୁଁ ମୋର, ଅହଙ୍କାର ହବ ଆସିଲା, ଭୁଲିଗଲା ଭଗବାନଙ୍କୁ, ଆଉ ଅସ୍ମିତା ହୋଇତେ ହୋଇଲ ମାୟା ମାୟା ଭି ନିବେଶ ତାହା ହୋଇତେ ଜଡ଼ଗତ ରାଗ ଆର ଦ୍ୱେଷ, କେମିତି କେମିତି ଆମେ ଆମେ କେମିତି ବନ୍ଧନରେ ପଡ଼ୁଛୁ, ପୁରା ବ୍ୟାଖ୍ୟା କରି କହିଦେଉଛନ୍ତି, ଆଚ୍ଛା ପ୍ରଥମେ କଣ ହେଲା, ପ୍ରଥମେ ଚଏସ୍ ହେଲା କଣ, ମାୟାକୁ ଚଏସ୍ କଲେ, ମାୟା କଣ କଲେ ନା, ଆମେ ଦୁଃଖ ପାଇବା ପାଇଁ ତିଆରି କରିଦେଲେ ଜାଗାଟାକୁ, ତାପରେ କଣ କଲେ, ଜୀବ ଯେତେବେଳେ ଦୁଃଖ ପାଇବା ପାଇଁ ଚେଷ୍ଟା କଲା, ଯେ ସୁଖ ପାଇବା ପାଇଁ ଚେଷ୍ଟା କଲା, ମାୟା ଦୁଃଖ ପାଇଁ ସୃଷ୍ଟି କରିଦେଇଛି ସଂସାରଟାକୁ, କୃଷ୍ଣ ବହିର୍ମୁଖ ଆମର ଯେହେତୁ ହେଲେ, ଆମେ ମାୟା ଦେବୁ, ଆମକୁ ସୁଖ ଯାଚିଲେ, କଣ ସୁଖ ନବ କୁହ, ସୁଖ ଯାଚିଲେ, ଆଉ ଶ୍ରୀକୃଷ୍ଣ ଯେତେବେଳେ ଜୀବ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଭୁଲିଲା, ମାୟାଦେବୀ ତାଙ୍କୁ ସୁଖ ସେତେବେଳେ ସୁଖ ଯାଚିଲେ, ଆଉ ଏତେ ସେ କହୁଛନ୍ତି ମାୟା ଅଭିନିବେଶରୁ ଆସିଲା କଣ ନା, ଅବିଦ୍ୟାରୁ ଆସିଲା କଣ, ଅସ୍ମିତା, ଅସ୍ମିତାରୁ କଣ ଆସିଲା, ରାଗ ଆଉ ଦ୍ୱେଷ, ଅସ୍ମିତା ଅହଙ୍କାର ଆସିଲା, ତୁମେ ଦୁଇଟା ଜିନିଷ ଆସିବ, ରାଗ ଯାହାକୁ ଭଲ ପାଇଲ ତା ପ୍ରତି ଆସକ୍ତି ଆସିଲା, ଯାହାକୁ ଭଲ ନ ପାଇଲ ଦ୍ୱେଷ ଆସିଲା, ଆରମ୍ଭ ହେଲା, ଆଉ ତୁମେ କ'ଣ ଭାବୁଛ ବାବୁ ଲୋକ ଖାଲି ସଂସାର ଛାଡ଼ିକି ଯେତେବେଳେ ଯିବ ଆଉ ମୁଣ୍ଡରେ କିଛି ରଖିକି ଯିବନି, କାହା ଉପରେ ରାଗ ରଖିକି ଯିବ? ରାଗ ରଖିଲେ ତା ଚିନ୍ତା ହବନି? ଯାହାକୁ ତୁମେ ଭଲ ପାଉନ ତା ଚିନ୍ତା ବି ତୁମର ହବ, ଯାହାକୁ ଭଲ ପାଉଛ ହଁ ଯାହାକୁ ଭଲ ପାଉଛ ତାକୁ ଚିନ୍ତା କରୁଛ, ଯାହାକୁ ଭଲ ନ ପାଉଛ ତା ଭିତରେ କେଉଁଟା କାହା ଚିନ୍ତା ବେଶୀ ରହେ? ଯାହାକୁ ଭଲ ପାଉନ ତା ଚିନ୍ତା ବେଶୀ ରହିବ ପ୍ରାୟତଃ। ଭଲ ପାଇଲେ ବି ବନ୍ଧନ, ଭଲ ନ ପାଇଲେ ବି ଆମ ସେଥିପାଇଁ ଜଗତରେ ସମସ୍ତ ସାଙ୍ଗେ ରହିବାର ଅଛି, କାହାକୁ ଘୃଣା କରିବାର ନାହିଁ, କାହା ପ୍ରତି ଆସକ୍ତି ହେବାର ନାହିଁ, ନହେଲେ ସ୍ୱର୍ଣ୍ଣ ମିଳିବ। ଅସ୍ମିତା ହୋଇତେ ରାଗଦ୍ୱେଷ ଏଇ ରୂପେ ଜୀବ କର୍ମ ଚକ୍ରେ ପ୍ରବେଶିଆ ଉଚ୍ଚାବଚ ଗତି କ୍ରମେ ଫିରେ ନ ଭ୍ରମିଆ। ଏଭଳି ରାଗଦ୍ୱେଷ ଯୋଗୁଁ ଉଚ୍ଚ ବଚ ମାନେ ଉଚ୍ଚ ଜନ୍ମ ନିଚ ଜନ୍ମ ରାଗଦ୍ୱେଷରୁ ମିଳିଛି ନା। ଏଇ ସାପଟା, ସାପଟା ଦେଖୁନା, ଏଇ ସାପଟା ବୁଲୁଛି, ସାପଟା ଦେଖୁନା କି କାହିଁ ଏମିତି ସାପ ହେଇଛି? ରାଗିଟା ଥିଲା ଭାରି କୁଟିଳ ଈର୍ଷାଳୁ, ଦେ ହେଲା ସର୍ପ ଜନ୍ମ, ସେ ଖାଲି ସବୁବେଳେ ଦେଖିବ ମାରିବା ପାଇଁ ଚାହିଁବ। ଯେତେ ଜୀବ ହେଇଛନ୍ତି କେମିତି ହେଇଛନ୍ତି? ସବୁ ରାଗଦ୍ୱେଷରୁ ସୃଷ୍ଟି ହେଇଛନ୍ତି ନା। ଆଉ ସବୁ ଜୀବଙ୍କର ଗତିଆ, ଆମର ଯେମିତି ସ୍ୱଭାବ ରହିବ, ଯେମିତି ରାଗଦ୍ୱେଷ ରହିବ, ସେଭଳିଆ ସ୍ୱର ଆମକୁ ମିଳିବ, ସେଭଳିଆ ସ୍ୱର ରହିବ। ରାଗଦ୍ୱେଷ ରହିବା ଉଚିତ ନାହିଁ, ଆସକ୍ତିରେ ଭାବନାଟା ଆସିବ ନା, ଯେମିତି ଆମର ଭାବନା ଆସିବ ସେଭଳିଆ ସ୍ୱର ମିଳିବ। ଦ୍ୱେଷ ରଖିଥିଲେ ଦ୍ୱେଷ ଭାବନାରେ ସ୍ୱର ମିଳିବ, ଆସକ୍ତି ରଖିଥିଲେ ଆସକ୍ତି ଭାବନାରେ ସ୍ୱର ମିଳିବ। ଏମିତି ନାହିଁ ଯେ ତୁମେ ଉଦ୍ଧାର ପାଇଯିବ ସେମିତି। ଏଠି କଥା ହୋଇଥାଏ ବୈକୁଣ୍ଠାନନ୍ଦ ଶ୍ରୀକୃଷ୍ଣ ବିଳାସ, କଥା ମାୟାଗତ ସୁଖ ଦୁଃଖ ସର୍ବନାଶ। ଗୋଟେ ବୈକୁଣ୍ଠରେ ସବୁବେଳେ ସୁଖ ନା, ଆଉ ସବୁବେଳେ ଆନନ୍ଦ ନା, ଆଉ ନୃତ୍ୟ ଗୀତ, ସେଠି ଏତେ ଦେହ ଚିନ୍ତା ନାହିଁ, ରାଗ ଏ ଯେମିତି ମଣିଷକୁ ଦେଖିଲେ ଖରାପ ଲାଗୁଛି, ହେ ମୋତେ ସେ ଭଲ ଲୋକ ଭଲ ଲାଗୁନି, ହେ ତା କଥାଟା ଏମିତିକା, ସେ ଲୋକଟା ଏମିତି ଚାଲୁଛି, ସେ ଲୋକଟା ଏମିତି ଖାଉଛି, ନା କ'ଣ ଭାବିଲୁ ସବୁବେଳେ ଏଇଆ ନା ଆଉ କ'ଣ? ହେ ଲୋକ ମୋତେ ପସନ୍ଦ ନାହିଁ, ଇଏ ଲୋକଟା ଏମିତିକା, କିନ୍ତୁ କ'ଣ ତୁମେ ଚଏସ୍ କରିବ? ଜଗତର ତ ହଜାର ହଜାର ଯିବ ଏମିତି, ହଜାର ହଜାର ଚାଲିଥିବ, ଘରେ ଯେତେବେଳେ ଥିଲ ଘରେ କ'ଣ କ'ଣ ଲାଗିଲା? ଘରେ ଭଲ ଲାଗିଲା କି? ଘରେ ବାପା ଭଲ ଲାଗୁନାହାନ୍ତି, ହେ ବାପା ଏମିତିକା, ସେ ମାଆଟା ଏମିତିକା, ଘରେ ତ ଭଲ ଲାଗିଲା ନା, ମଠକୁ ଆଇଲ ଏଠି ବୁଝାଏ ସେ ପ୍ରଭୁ ଏମିତିକା। ଜଗତରେ ତୁମେ ଯୁଆଡ଼େ ଯାଅ ସବୁ ପ୍ରକାର ଲୋକ ରହିଛନ୍ତି, ତୁମେ ରାଗ ଯଦି କରିବ ରାଗରେ ପଶିବ, ଦ୍ୱେଷ ଯଦି କରିବ ଦ୍ୱେଷରେ ପଶିବ। କେବଳ ଯଦି ଭଗବାନ ତୁମେ ଭଜନ କରିପାରିବ ଡାକିପାରିବ, ତୁମେ ଦୁଇଟାରୁ ରକ୍ଷା ପାଇପାରିବ, ନହେଲେ ଜଗତରେ ସବୁ ପ୍ରକାର ଲୋକ ରହିଛି, ତୁମେ ତାକୁ ବନ୍ଦ କରିପାରିବ। ସେଠି କ'ଣ ବୈକୁଣ୍ଠରେ ସବୁବେଳେ ଆନନ୍ଦ ନା, ଆଉ ସବୁବେଳେ ଆନନ୍ଦ, ସେଠି ଆଉ ଦୁଃଖ କିଛି ନାହିଁ। ଆଉ ଏଠି ହେଉଛି କ'ଣ, ଏଠି ସର୍ବନାଶ ଲେଖିଲେ ବା, କଥା ମାୟାଗତ ସୁଖ ଦୁଃଖ ସର୍ବନାଶ। ମାୟା ସୁଖଟା କ'ଣ, ଗୋଟେ ସର୍ବନାଶ ଜୀବନ ହେଇଯିବ ନା। ଆଉ ଏ ବୟସ ଲୋକ ତୁମେ ଦେଖୁନା, ଯେଉଁ ବୟସ୍କ ଲୋକମାନେ ଗାଁ ଗହଳି ଯେଉଁ ଅଛନ୍ତି ତାଙ୍କୁ ଦେଖ, ତାଙ୍କ ମୁହଁକୁ ଦେଖିବେ, ଯେଉଁ ବୟସ ହେଇଥିବ କେମିତି ଦୁଃଖରେ ସେ ରହିଥିବେ, ସବୁ ହରେଇ ଦେଲା ଭଳିଆ ଲାଗେ ନା କ'ଣ? ଏଭଳି ଭାବିଲେ ଏବେ ମାଲୁମ ହଉନି ଟିକେ ଟିକେ ନା, ହଉନି ଏବେ ତୁମକୁ ଜାଣ ଲାଗୁଛି ନା କ'ଣ ମୋ ଜୀବନରେ ମିଳିଲା, ଲାଗୁନି ଆହୁରି ବୟସ ଭାଙ୍ଗି ଯାଉ, ଦେଖିବନି କ'ଣ ଲାଗିବ, କ'ଣଟା ହେଲା ବେକାର ଜୀବନରେ କିଛି ମିଳିଲାନି, ସର୍ବନାଶ ପା, କାଇଁ ସୁଖ କିଛି ନାହିଁ। ଆଉ ଆମେ ତ ଇଚ୍ଛା କଲେ ମରିପାରିବାନି, ଇଚ୍ଛା କଲେ ବଞ୍ଚିପାରିବାନି, କମ୍ ସେ କମ୍ ଭଗବାନଙ୍କୁ ଭଜନ କରିବା ଦରକାର। ଏ ରାଗଦ୍ୱେଷ ଚକ୍ର ପଡ଼ିବା ଉଚିତ ନୁହେଁ, କର୍ମଚକ୍ରରେ ପଡ଼ିବା ଉଚିତ ନୁହେଁ, ଭୋଗ ଭୋଗ ଚକ୍ରରେ ପଡ଼ିବା ଉଚିତ ନୁହେଁ। ଭଗବାନଙ୍କର ନିୟମଟା ଯଦି ମାନିକି ବଞ୍ଚିପାରିଲେ ଟିକେ, କମ୍ ସେ କମ୍ ଏଇ ଜନ୍ମରେ ଯଦି ମୃତ୍ୟୁ ସମୟରେ ଟିକେ ଭଗବାନଙ୍କୁ ସ୍ମରଣ ହେଲା ତ ଏ ଶରୀର ବନ୍ଧନରୁ ରକ୍ଷା ପାଇଲେ ଭଲ ବୋଲି ଆଉ କିଛି ତୁମେ କୁହନି, କ'ଣଟା ଭଲ ବୋଲି ତୁମେ କହିବ? ଚିତତ୍ତ୍ୱ ହୟା ଜୀବ ମାୟାଭିରମଣ ଅତି ତୁଚ୍ଛ ଜଗୁପ୍ସିତ ଅନନ୍ତ ପତନ। କେତେ ତାଙ୍କ ସୁନ୍ଦର ୱାର୍ଡିଂ ଭକ୍ତିନ ଠାକୁରଙ୍କର, ଚିତତ୍ତ୍ୱ ଚିତତ୍ତ୍ୱ ହୟା ଜୀବ ମାୟାଭିରମଣ, ଗୋଟେ ମାୟାରେ ରମଣ କରୁ ତୁଚ୍ଛ ଜିନିଷଟା, ଗୋଟେ କୌଣସି ଭୋଗ ଜିନିଷ ଭଲ ବୋଲି ମୁଁ ଦେଖେଇପାରିବେନି। କୁହ ମୋତେ କୋଉ କେଉଁ ଜିନିଷଟା ଭୋଗ ଜିନିଷ ଅଛି, ଭଲ ଜିନିଷ ଯେହେତୁ ତୁମେ ଭୋଗ ବୁଦ୍ଧି ରଖିଲା ଖରାପ, ଯେଉଁଟା ତୁମେ ଭୋଗ ବୁଦ୍ଧି ରଖିବ ସେଟା ହଉଛି ଖରାପ। କେବେ ତୁମକୁ କେବେ ଶାନ୍ତି ଦବନି, କେବେ ଶାନ୍ତି ଦବନି, ତୁଚ୍ଛ ଏଠି ସେ ଲେଖିଲେ ଆଉ। ଚିତ୍ଶକ୍ତି ହୟା ଜୀବର ଚିତତ୍ତ୍ୱ ହୟା ଜୀବର ମାୟା ଭି ରମଣ, ମାୟାର ଗୋଟେ ରମଣ କରୁଛି ଆଉ, ଧନ ସ୍ତ୍ରୀ ପୁତ୍ର କନ୍ୟା ଦିନ ରାତି ଉଠିବ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାଇ ଟିକେ ଶାନ୍ତିରେ ଶୋଇ, ଯାହା ହେଲେ ଶାନ୍ତିରେ ଟିକେ ଶୁଅ, ମଣିଷ ନା ଖାଉଛି ଭଲରେ ନା ଶୋଉଛି ଭଲରେ, କିଛି ନାହିଁ, ଖାଲି ମାୟାରେ ଦୌଡ଼ୁଛି, ମାୟାରେ ପଡ଼ିଛି ଆଉ ନା କ'ଣ ଭାବିଲୁ? ହସ୍ୟ କ'ଣ ହବ, ମାୟାଟା କ'ଣ ବୁଝିପାରୁନି ନା? ମାୟା ଗୋଟେ କୁହାଯାଏ ମାୟା ମରିଚିକା, ମରିଚିକା କ'ଣ, ମରିଚିକାଟା କ'ଣ, ଜଳ ଦେଖାଯାଉଥିବ ଜଳ ନୁହେଁ, ଏଇଟା ଆମର ଓଡ଼ିଆରେ କ'ଣ କୁହନ୍ତି, ମରିଚିକା କୁହନ୍ତି ନା, ନା ମା ଆଉ ଗୋଟେ କ'ଣ ସବୁ କୁହନ୍ତି, ମରିଚିକା ନା, ନାଇଁ ମରିଚିକାଟା ଗୋଟେ ବଡ଼ ଶବ୍ଦ ହେଇଯାଉଛି, ଆଉ ଗୋଟେ କ'ଣ ଛୋଟବେଳେ ଆମେ କହୁଥିଲୁ ମରିଚିକା ନା, ହଁ ହେଇଥିବ, ମନେ ଲଗାଇ ପଡ଼ୁନି, ମରୁଭୂମିରେ ଯେଉଁ ମରିଚିକା ସବୁ ହୁଏ ସେ କ'ଣ ଜଳ ଭଳିଆ ଦେଖାଯାଉଛି, ଜଳ ନୁହେଁ, ଜଳ ଭଳିଆ ଦେଖାଯାଉଛି କିନ୍ତୁ ତା ପଛରେ ଦୌଡ଼ୁଛ, ମାୟାଟା ହଉଛି ସେୟା, ସୁଖ ଭଳିଆ ଦେଖାଯାଉଛି ଇଆଡ଼େ ସୁଖ ନୁହେଁ, ସୁଖ ନାହିଁ ସେଠି କିନ୍ତୁ ସୁଖ ଭଳିଆ ଦେଖାଯାଉଛି। ଆଉ ପ୍ରଭୁପଦ ଗୋଟେ ଜିନିଷ କୁହନ୍ତି, ବଢ଼ିଆ କଥା କୁହନ୍ତି, ମରୁଭୂମିରେ ଜଳ ନାହିଁ କିନ୍ତୁ ମରୁଭୂମି ଆମକୁ ଗୋଟେ ଭଲ କଥା ଶିଖଉଛି, ଏଠି ତୁମେ ଦୌଡ଼ନି, ଏଠି ଜଳ ପାଇବନି, ଜଳ ଆଉ ଗୋଟେ ଜାଗାରେ ଅଛି। ସେଭଳିଆ ଏଠି ସୁଖ ନାହିଁ, ସୁଖ ପଛରେ ଦୌଡ଼ନି, ସୁଖ ଆଉ ଗୋଟେ ଜାଗାରେ ଅଛି, କେଉଁଠି ଅଛି, ଭଗବାନଙ୍କ ପାଖରେ ଅଛି, ପ୍ରଭୁଙ୍କ ପାଖରେ ସୁଖ ଅଛି। ସେଥିପାଇଁ ମଣିଷ କହୁଛି ସୁଖ ମିଳିବ, ସୁଖ ମିଳିବ, ସୁଖ ମିଳିବ, କେଉଁଠି କେବେ ସୁଖ ମିଳିବ, କେବେ ପାଠ ପଢ଼ୁଥିଲେ କ'ଣ କହୁଥିଲେ, ବିବାହ ହେଲେ ସୁଖ, ବିବାହ ହେଲେ ତାପରେ କ'ଣ ଭାବିଲୁ, ପୁଅଟେ ହେଲା, ପୁଅଟେ ହେଲା ମୋର ସରିଲା ଆଉ, ତାପରେ ପୁଅଟେ ହେଲେ ତାପରେ କ'ଣ ସୁଖ, ନାତିଟେ ହେଇଗଲେ ଗଲା ଆଉ, ଖାଲି ଖାଲି ଅନୁଥୁଅ, ମରିଚିକା ପଛରେ ଧାଇଁ 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 ଶେଷକୁ, ଆଉ ତୁମେ ତ ଯିଏ ମରିକି ମରିଚିକା ପଛରେ ତ ମୃଗ ଧାଇଁଲା, ମରିବ ଶେଷରେ, ମରଣଟା ତାର ଶେଷ ହବ, ସୁଖ ଏଠି ନାହିଁ, ଏଇଟା ଗୋଟେ ମୁଣ୍ଡରୁ ବାହାର କରିଦେବାକୁ ପଡିବ। ସୁଖ କେତିକି ଅଛି, ଯେତିକି ତୁମେ ଭଗବାନଙ୍କୁ ସୁଖ ଦେଇଛ ସେତିକି ସୁଖ ଏଠି ପାଇବ। ତୁମେ ଯେତିକି ପ୍ରଭୁଙ୍କର ସେବା ଟିକେ କରୁଛ, ଯେତିକି ଭଗବାନଙ୍କର ନାମ କରୁଛ, ଯେତିକି ପ୍ରଭୁଙ୍କର ଗୀତା ଭାଗବତ, ଯେତିକି ତମେ କର୍ମ କରୁଛ ସେତିକି ସୁଖ, ଆଉ ତୁମେ ଭାବୁନି କିଛି ସୁଖ ଦେବ। ଭଲ ମଣିଷ ଲୋକ କୁହନ୍ତିନି ସେ ଲୋକଟା ମୋର ମୋ ପୁଅଟା ଭଲ ହେଇଗଲେ ମୋତେ ସୁଖ ମିଳିବ, ଭଲ ପୁଅ କି ସୁଖ ମିଳିବନି, କି ପାଣ୍ଡବମାନଙ୍କଠୁ ଭଲ ପୁଅ କାହାର ଥିଲା କି, କୁନ୍ତିଙ୍କର ଯେଉଁ ପାଞ୍ଚଟା ପୁଅ କିଏ 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 ଖରାପ ଥିଲେ ମୋତେ କହିଲ ଦେଖିବା, କୁନ୍ତି କିଏ ସୁଖ ଦେଇଦେଲା, ବିଧବା ହେଇକି ବା କୁନ୍ତି ବଣରେ ବୁଲିଲେ, ରାଜମୁକୁଟ ତାଙ୍କ ପୁଅ ଓହ୍ଲେଇକି ବଣକୁ ଗଲେ ସେ ଦେଖିଛନ୍ତି, ଭଲ ପୁଅ କ'ଣ ସୁଖ ଦେବ, କ'ଣ କେଉଁ ପ୍ରମାଣ ତୁମେ ଶାସ୍ତ୍ରରୁ ନେବ, ଯୁଆଡ଼େ ଯୁକ୍ତିକର ସବୁ କଟା ହେଇଯିବ, ଭଲ ପୁଅ କ'ଣ ସୁଖ ଦେବ, ତୁମ ପୁଅଟା ଭଲ ହେଇଗଲେ ତୁମେ ସୁଖ ଦେବ, ତୁମ ଭଲ ସ୍ୱାମୀ ତୁମକୁ ସୁଖ ଦେଇଦେବ କି, ଭଲ ସ୍ୱାମୀ ସୁଖ ଦେଲା ଦ୍ରୌପଦୀଙ୍କର କ'ଣ ଅବସ୍ଥା ହେଇଗଲା, ବିବସ୍ତ୍ର କରାହଉଥିଲା, କୁଆଡ଼େ ଯାଇଥିଲେ ତାଙ୍କ ସ୍ୱାମୀମାନେ, କିଛି ଆମକୁ ସୁଖ ଦେଇପାରିବନି ଜୀବନରେ। ଦରକାର ଏଇଟା, ସ୍ତ୍ରୀ ବି ଦରକାର, ବାପା ବି ଦରକାର, ମା ବି ଦରକାର, ଶରୀର ଅଛି, ଶରୀର ସହିତ କିଛି ଜିନିଷ ଦରକାର ଅଛି, କିନ୍ତୁ ସୁଖ ଅଲଗା ଜିନିଷ, ସୁଖ କେହି ଦେଇପାରିବେନି, ଏଇଟା ମୁଣ୍ଡରୁ ବାହାର କରିଦେବାକୁ ପଡିବ। ସୁଖ କେବଳ ଆତ୍ମସୁଖ କେବଳ ଭଗବାନ ଦେଇପାରିବେ, ଆଉ କିଏ ଦେଇପାରିବେ, ଏଇଟା ହଉଛି ମାୟାଭି ରମଣ। ଇଏ ଛୁଆଟା କେତେବେଳେ ଭଲ ଲାଗୁଥିବ ହେଲେ, ହଁ ଛୋଟ ପିଲା, ତାର କାମ ଶକ୍ତି ଆସିନଥିବ, ନିଷ୍କପଟ ଥିବ, ସେତିକି ସୁଖ, ଗୃହସ୍ଥର ସୁଖ କିଛି ନାହିଁ, ଗୃହସ୍ଥର ସୁଖ ହଉଛି କେବଳ ଏତିକି, ଗୃହସ୍ଥ ଜୀବନରେ ସୁଖ ହଉଛି କେବଳ ଗୋଟେ ଛୋଟ ପିଲାଟେ ରହିବ, ସିଏ ନିଷ୍କପଟ ଥିବ, ତାରି ସାଙ୍ଗରେ କଳା ଖେଳଣମ ଶିଶୁନାମ କଳଭାସୀଣମ, ବାପା ପାପା ମାମା ଡାକୁଥିବ, ସେଇଟା ହେଲା ଅମୃତ, ସେତିକି ଶୁଣିକି ସ୍ୱାମୀ ସ୍ତ୍ରୀ ତାଙ୍କର କପୋତ କପୋତ ଦିଅଣ ଛୁଆ କପୋତ କପୋତ ଷ୍ଟୋରି ଶୁଣୁ ନାହିଁ ସେତିକି, ତାପରେ ବଢ଼ିଯାଉନି ବାପା, ସରିଲା, କେମିତି ପାଠ ପଢିବ, କ'ଣ ଆଜି ବଦମାସୀ ହେଲା, ଆଜି ଏହା ହେଲା, ଗଲା। ସୁଖ କ'ଣ, ସୁଖ ନାହିଁ, ଏଇଟା ସବୁ ମୁଣ୍ଡରେ ମଣିଷର ଗୋଟେ ପଶି ଯାଇଛି, ତ ସୁଖ ଅଛି, ସୁଖ ଅଛି, ସୁଖ ଅଛି, ସିଏ ସୁଖରେ ଅଛି, ମୁଁ ସୁଖରେ ନାହିଁ, ମାୟା ଏମିତି କରିଛି, କାହା ଦୁଃଖଟା କାହାକୁ ଦେଖିବାକୁ ଦେଉନି, କାହା ଦୁଃଖ କାହାକୁ ଦେଖିବାକୁ ଦେଉନି, ଇଏ ହେଉଛି ମାୟାର ସବୁଠୁ ବଡ଼ ଟ୍ରିକ୍, କାହା ଦୁଃଖ କେହି ଦେଖିପାରୁନାହାନ୍ତି। ଟାଟା କମ୍ପାନୀ, ହଁ ବାବୁଲୁ, ଟାଟା କମ୍ପାନୀ କେତେ ଟଙ୍କା ଅଛି, ଟାଟା ରୋଡ଼ ଆଣୁଛ କି, ଟାଟା ରୋଡ଼ ନା, ତୁମେ ସେଠି ବସିଆର ରୋଡ଼ ଆଣିଲେ କ'ଣ, ଏଥର ଫ୍ୟାନ୍ ବେଶୀ ଆଉ, ଟାଟା ରୋଡ଼ ଯିଏ ଆଣୁଛି ଟାଟା କମ୍ପାନୀର କେତେ ପଇସା ଅଛି, ତା ଦୁଃଖ, ତା ଦୁଃଖ କ'ଣ ଜାଣିଛ, କ'ଣ ତା ନାଁ କି ଟାଟାଟା, ରତନ ଟାଟା ନା କ'ଣ, ହଁ ତା ଗୋଟେ ଷ୍ଟେଟମେଣ୍ଟ ଏବେ ଦେଇଥିଲା, ପଢ଼ୁଥିଲି କି ଛଅ ମାସ ଖଣ୍ଡ ତଳେ, ତାକୁ ତାକୁ ପଚରା ହେଲା, ବୁଢ଼ା ବୟସ ହେଇଗଲାଣି, ତାର ବାହା ହେବାକୁ ଇଚ୍ଛା ଥିଲା, ବାହା ହେଇପାରିଲାନି, ଦେଖ କିଏ ତ ଯିଏ ଯାହାର କରୋଡ଼ କରୋଡ଼ ଟଙ୍କା, କେତେ କରୋଡ଼ କ'ଣ କୁହାଯିବ, କେତେ ହଜାର କରୋଡ଼ ଟଙ୍କାର ମାଲିକ, ସେ ଯାହାକୁ ବାହା, ସେ ଚାହୁଁଥିଲେ ବିଦେଶରେ ବାହାହେବି, ଆମେରିକାର ସେ ଝିଅକୁ ବାହାହେବି, ତାକୁ ହିଁ ବାହାହେବି, ସେ କହିଲେ ତୁ ଆମେରିକା ରହିଲେ ମୋତେ ବାହା ହେବୁ, ସେ କହିଲା ନା ମୁଁ ଆମେରିକା, ମୋର ବିଜନେସ୍ ହେଉଛି ଫ୍ଲୋରିସ୍ କରୁଛି ଇଣ୍ଡିଆରେ, ମୋତେ ଇଣ୍ଡିଆରେ ରହିବାକୁ ପଡ଼ିବ। ପଳେଇ ଆସିଲା ଇଣ୍ଡିଆକୁ, କିନ୍ତୁ ଟାଟା ରତନ ଟାଟା ଚାଇନାକୁ ବାହାହେବି, ସେଇଭଳିଆ ଝିଅକୁ ବାହାହେବି, ଖୋଜି ଖୋଜି ଇଣ୍ଡିଆରେ ମିଳିଲାନି କି ଆଉ ବାହା ହେଲାନି। ଭାବିଲେ ବୁଝୁଛ ତ ତା ଦୁଃଖ କେଉଁଠି ଦେଖୁଛ, ତା ଖାଲି ବ୍ରାଣ୍ଡଟା ଦେଖୁଛ ଟାଟା ସ୍କାଏ, କ'ଣ ସ୍କାଏ ପାଇଁ ଗୋଟେ କ'ଣ କରିଛି, ଟାଟା ସ୍କାଏ, ଟାଟା ମୋବାଇଲ, ଟାଟା ଫ୍ଲାଇଟ୍ରେ ବୁଲୁଛ, କି ତା ଦୁଃଖ ବି ତୁମେ ଦେଖିପାରିବନି, କା ଦୁଃଖ କେହି ଦେଖିପାରିବେନି। ତାହେଲେ ସମସ୍ତେ କ'ଣ ଭାବୁଛନ୍ତି, ବାବୁଲିଆ ଭାବୁଛି ମୁଁ ସୁଖରେ ଅଛି, ମୁଁ ଭାବୁଛି ବାବୁଲିଆ ବି ସୁଖରେ ଅଛି, ତାର ଭଲ ପୁଅଟା, ତାର ଭଲ ସ୍ତ୍ରୀଟା, ତାର ଭଲ ଘର, ତାର ଗୋଟେ ଗାଡ଼ି ଭଲ, କେହି ସୁଖରେ ନାହାନ୍ତି। ଏ ସମୟରେ ସୁଖରେ ଥାନ୍ତି ତାର ଭଗବାନ ଦୁଃଖାଳୟ ବୋଲି କେବେ କହିନଥାନ୍ତୁ, ଏଇଟା ଦୁଃଖାଳୟ, ଏଠି ସୁଖରେ କେହି ନାହାନ୍ତି। ସୁଖରେ କିଏ ଅଛି, କିଏ ଅଛି ବାବୁଲିଆ, ଯିଏ ହରିଭଜନ, ତୁମେ ଖାଲି ସୂତ୍ରଟା ଶୁଣି ଦେଇଛ ଯେ ହରିଭଜନ କରୁଛି, ସୂତ୍ରଟା ଜାଣିଛ, ବାସ ବାଣ ପାଲା ଗାୟକ ଭଳିଆ କହିଦେଉଛ, ଯେ ସୁଖ ଯିଏ ହରିଭଜନ କରେ ସେ ସୁଖରେ ଅଛି, ସେତିକି ସୁଖ ନା। ତୁମେ ତାକୁ ଜଗନ୍ନାଥ ଦର୍ଶନ କରି ଆସିବ, ଠାକୁରଙ୍କୁ ଦର୍ଶନ କଲ, ମୁଁ ଭଗବାନଙ୍କୁ ଜପ କଲ, ସେତିକି ସୁଖ ଦେବ, ସେଟା ଆତ୍ମା ଜିନିଷଟା ପ୍ରଭୁଙ୍କୁ ଯେତିକି ସମୟ ଡାକିଲ, ମାନେ ତୁମେ ତୁମେ ଦେଖାଅନି ପିଅନି, ତୁମେ ବିବାହ ହୁଅନି, ତୁମେ ସ୍ତ୍ରୀ ଛୁଆ ପିଲାଙ୍କୁ ସବୁ ଛାଡ଼ିଦିଅ, ଏଟା ମନା କରାଯାଉନି, କାରଣ ତୁମେ ଛାଡ଼ିକି ରହିବି ପାରିବନି, କାରଣ ତୁମ ଦେହ ସୁଖ ଦରକାର। କିନ୍ତୁ କମ୍ ସେ କମ୍ ଆତ୍ମସୁଖ ଟିକେ ପାଅ, ଆତ୍ମସୁଖ ପାଇଲେ ବୁଝିପାରିବ, ଧୀରେ ଧୀରେ ଦେହ ସୁଖ ପ୍ରତି ବିମୁଖ ହବ, ନହେଲେ ପୁଣି ଗୋଟେ ଶରୀର ମିଳିଯିବ ନା, ଏଟା ମାୟାର ରମଣ। ସେ କହିଲେ ନା ଏଟା ଚିତ୍ତତ୍ଵ ହେଇଯାଇଛି ମୋର ମାୟାବୀର, ଆମେ ଆମେ ଚିତ୍ତତ୍ଵ, ମୁଁ ଭଗବାନଙ୍କର ଅଂଶ, ଗୋଟେ ମାୟାର ମୁଡ଼ ପଡ଼ିଯାଇଛି। ଆଉ ଅତି ତୁଚ୍ଛ ଯୁଗୋସିତ ଅନନ୍ତ ପତନ, ଅତି ତୁଚ୍ଛ ଜିନିଷଟା କିନ୍ତୁ ଅନନ୍ତ ପତନ, ସେଥିପାଇଁ ଆମର ମାୟାରେ ପକାଯାଉନି। ଆମର ସବୁ ଜିନିଷଟାକୁ ଆମ ଧର୍ମରେ କ'ଣ କରାହେଲା, ବିବାହଟାକୁ ମାୟାରେ ପକା ହେଉଛି, ଯଦି ବିବାହଟାକୁ ମାୟାରେ ପକା ହେଉଥାନ୍ତା ତାହେଲେ କାହିଁକି ବିବାହ ବେଳେ ଯଜ୍ଞ ହେଉଛି ନା ନାହିଁ, ଭାବିଲେ ଦେଖି ବିବାହ ତୁମେ କହ ଦିନରେ ବାହା ହେଇଥିଲ ରାତିରେ ବିବାହ ହେଇଥିଲ, ଭଲ ଅଛି ଦିନରେ, ସେତେବେଳେ ଦିନ ଦିନ ବିବାହ ହେଉଛି ପ୍ରଶସ୍ତ, ଦିନରେ ସୂର୍ଯ୍ୟଙ୍କୁ ପାଣି ଦେବାକୁ ଯାଆନ୍ତି କି ନାହିଁ, ଘର ଭିତରେ ସବୁ ବିବାହ ହୁଏ, ସୂର୍ଯ୍ୟଙ୍କୁ ଯିବେ, ସ୍ୱାମୀ ସ୍ତ୍ରୀ ଦିନ ସୂର୍ଯ୍ୟଦେବଙ୍କୁ ପାଣି ଜଳର ଅଗ୍ନିଙ୍କୁ ପରିକ୍ରମା କରିବେ, ସୂର୍ଯ୍ୟଙ୍କୁ ପ୍ରଭୁ ଆପଣ ସାକ୍ଷୀ ରହିଲେ ଆମେ ଧର୍ମପତି ଧର୍ମ ପତ୍ନୀ ହେଲୁ, ଆମ ଧର୍ମକୁ ରଖା ହେଇଥିଲା ମଝିରେ, ତୁମେ ଠିକ ଅଛି ବିବାହ ହବ, ସନ୍ତାନ ଗୋଟେ ଦରକାର, ଭଗବାନଙ୍କୁ ଭୁଲନି, ଭୁଲିଗଲେ ପୁଣି ପୁଣି ରାଗଦ୍ୱେଷ ଆସିବ, ପୁଣି ପଡ଼ିବ ଶରୀରରେ, ସରଚେତନରେ ପଡ଼ିବ, ଚିତ୍ତତ୍ଵ ନା ତୁମେ, କିନ୍ତୁ କାମନା ଟିକେ ରହିଛି ଆଉ ତୁମେ କାମନାରେ ଛାଡ଼ିପାରୁନ, ସେଥିପାଇଁ ତୁମେ ରେଗୁଲେଟିଭ କରିକି ଖସ। ସେ ଆମର ହିନ୍ଦୁ ଧର୍ମରେ କେତେବେଳେ ଦେଖ, ଆମର ସନାତନ ଧର୍ମରେ କେତେବେଳେ ଧର୍ମକୁ ଛଡ଼ା ହେଇନଥିଲା, ପିଲାର ନାମକରଣ କ'ଣ କରାହଉଥିଲା, ନାମକରଣ କରାହଉଥିଲା ନା, ଏକୋଇଶ ଦିନ ହେଲେ, ଏକୋଇଶ ଦିନ ନା ଛୁଆର ନାମକରଣ, ନନାଙ୍କୁ ପଚାରି ନନା ତାର ନାମ ଦେବ, ନାମକରଣ କରାହବ, ସେଇଠୁ ତ ତାର ନାମଟା ଭଗବାନଙ୍କର ନାମ ରଖାହଉଥିଲା, ସବୁବେଳେ ବିବାହରେ ଭଗବତ କର୍ମ ହଉଥିଲା, ସବୁ ତ ଚାଲିଗଲା କୁଆଡ଼େ, ଆଉ ପ୍ରଧାନ ଡ୍ରମ୍ ଫ୍ରମ୍ ବଜେଇ ଛେଳି କାଟିକି ମଦ ଖାଇଲେ ଏଇଟା ଗୋଟେ ବାହାଘର, ପାପ କରିକି ଜୀବକୁ ମାରିକି ବାହାର। ଆଉ ସେଥିପାଇଁ ଆଜି ଏତେ ଯେଉଁ ମାଡ଼ପିଟ ଲାଗିବାର କାରଣ ହେଉଛି, ଏଇଟା ଗୋଟେ ବେଷ୍ଟ, ମୁଁ ସବୁବେଳେ କହେ 50% କାରଣ ସମସ୍ତର ମଣ୍ଡଳ କାରଣ ହେଲା, ପଶୁଗୁଡ଼ା ଯେତିକି ମାରିଛ ନା ସେ କାନ୍ଦିଛନ୍ତି ସେତିକି, ତୁମେ ସେମିତି ମରିବ। ସବରି ସଭ୍ୟତାଠୁ ତୁମେ ହୀନ ହେଇଗଲ, ସବରି ଆଜି ବାହା ହେଲାନି, ପଳେଇଗଲା ଜଙ୍ଗଲକୁ, ଗୋଟେ ପଶୁକୁ ଦୟା କଲା, ପଶୁଗୁଡ଼ା ବନ୍ଧା ହେଇଛନ୍ତି ନା, ତାଙ୍କର ସବର ସଭ୍ୟତା, ମାରିଲେ ତ ତାଙ୍କର ମାଂସ ଖାଇଲେ ତ ବାହାଘର ହବ ନା, ସବରି ଖାଲି ପଶୁଟାକୁ ଦେଖି ଦୁଃଖ ଜାଣିଦେଲା, ଆମେ ମଣିଷ ଦୁଃଖ ଜାଣିପାରୁନୁ, ଆମେ କି ମଣିଷ, ଆମେ କି ଭକ୍ତ ହେଇଛି, ଗୋଟେ ଭକ୍ତ ଗୋଟେ ଜୀବର ଦୁଃଖ ଜାଣିପାରୁନା, କିନ୍ତୁ ସବରି ଗୋଟେ ପଶୁର ଦୁଃଖକୁ ଜାଣିଦେଲା, ପଶୁ ବନ୍ଧା ହେଇଛନ୍ତି ବାପା ମାନିଛନ୍ତି, ଦେଖି ଜାଣିଦେଲା ଯେ ଏକାଠି ମରିଯିବେ ନା ଆଜି କେତେ ଦୁଃଖରେ ଅଛନ୍ତି, ମୋର ବିବାହରେ ହବ ମାନେ ପଶୁ ମାରିବେ, ଏମାନଙ୍କୁ ତ ମାରିବେ, ଆମ ସଭ୍ୟତା ସେୟା, ନହେଲେ ବାହାଘର ହବନି, ବର୍ତ୍ତମାନ ସେୟା କହୁନାହାନ୍ତି କି ଆମିଷ ଦେବନି ତ ବାହାଘର ହେଇପାରିବ, ସଭ୍ୟତାଠୁ ହୀନ ମୁଁ କୁହେ, ମୁଁ ତ ଆହୁରି ଗାଳି ଦେଉଥିଲି, ଏବେ କାହିଁ ଗାଳି ଛାଡ଼ିଦେଲି, କ'ଣ ଗାଳି ଦେଲେ ବି କିଏ ଶୁଣି ତମ କଥା, ତୁମକୁ ଗୋଟେ ଗାଳି ଦେଇ ତୁମେ ଜେଲରେ ପୁଛିବେ, ଏଇଟା ତ ମାନେ ଆଙ୍କର ତ କିଛି ମୁଣ୍ଡରେ ନାହିଁ, ଆଙ୍କର ତ ପାଗଳ ଗୁଡ଼ାକ ଆମେ କ'ଣ ବୁଝିବ, ଏଇଟା ଶୁଭକର୍ମଟା ତମେ ପିତାମାତାଙ୍କୁ କ'ଣ ସରି ପିତାମାତାଙ୍କ ଶ୍ରାଦ୍ଧରେ ଆମିଷ ଭୋଜନ ଦେବେ, ବିବାହରେ ଆମିଷ ଗୁଡ଼ା ଦେବେ, ଆରେ ସେଗୁଡ଼ା ସବୁ କନ୍ୟା ଉପରେ ପଡ଼ିବ, ବର ଉପରେ ପଡ଼ିବ ସେଗୁଡ଼ା, ଏଇଟା ବୁଝୁନାହାନ୍ତି, ସବୁରି ସେ ନେଇ ଫିଟେଇକି ପଳେଇଗଲା ନା, କହିଲା ଆଙ୍କ ମୁକ୍ତ କରିଦେବି ଆଉ ବାହା ହେବିନି, ପଳେଇବି, ଖାଲି ଏତିକି ଜୀବଦୟା କଲା ଭଗବାନଙ୍କୁ ପାଇଗଲା, ଜୀବଦୟାରେ କେତେ ବଡ଼ ମୂଲ୍ୟ, ବିବାହ ବେଦରୁ ଉଠିକି ପଳେଇଗଲା ପଶୁଙ୍କ ପାଇଁ, ଆଜି ରାମଙ୍କୁ ଦେଖିଦେଲା, କେବଳ ଜୀବଦୟାରେ ଏତେ ବଡ଼ ମୂଲ୍ୟ, ଗୋଟେ ଅନନ୍ତ ପତନ ମାଇକ ଜଗତରେ, ଗୋଟେ ଅନନ୍ତ ଜୀବର ଯୁଗୁପ୍ସିତ ଅତି ତୁଚ୍ଛ ଅନନ୍ତ ପତନ, ଗୋଟେ କେତେ ବଡ଼ ଜୀବନ ଗୋଟେ ଲସ୍ ହେଇଯାଇଛି ଆଉ। ସେଥିପାଇଁ ଆମର ଏବେ ତୁମେ ଚିନ୍ତା କରିକି ବି ଗୋଟେ ଶୁଷ୍କ ବୈରାଗ ଆଣିଲ ନା, ମୋର ଏମିତି ଏଟା ଛାଡ଼ିଦେବି ଏଟା ଛାଡ଼ିଦେବି ଏଟା କରିଦେବି, କିଛି କରିପାରିବନି। ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମ ରଖା ହେଲା। ତୁମକୁ ଯେଉଁ ଭଗବାନ ଯେଉଁ ରାସ୍ତାରେ ପୁରେଇଛନ୍ତି ବା କର୍ମଫଳ ଯେଉଁ ହିସାବରେ ଅଛି ତାଙ୍କୁ ପ୍ରାର୍ଥନା କରି ସେ ଖସେଇ ଦେବେ, ଖସେଇବା ବାଟ ତାଙ୍କର। ଆମେ କେବେ ବି ଚାହିଁଲେ ଖସିପାରିବାନି, କର୍ମଫଳ ଅଛି, ନିଜର ବି କିଛି ସ୍ୱତନ୍ତ୍ରତା ରହିଛି, କିଛି କାମନା ବାସନା ରହିଛି, ସେ ମାଲିକ ଚାହିଁବ ଗୋଟେ ଯେଉଁଟା ଖସ ପ୍ରଭୁ ପ୍ରଭୁ ଖସେଇଦେବେ ନା, ନହେଲେ କେମିତି ଖସିବ ତୁମେ? ଜଞ୍ଜାଳରୁ କେବେ ଯାଇପାରିବ? କେବେ ଜଞ୍ଜାଳ ତୁମେ ମୁକ୍ତ ହେଇପାରିବ? ଜଞ୍ଜାଳଟା ଗୋଟେ ଏମିତି ସଂସାର ଜଞ୍ଜାଳଟା ଲାଗି 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 ରହିଥିବ। ମାଇକ ଦେହର ଭାବ ଭାବେ ଦାସ୍ୟ କରି ପରତତ୍ଵ ଜୀବର କି କଷ୍ଟେ ଆହା ମରି, ଖାଲି ଏଠି କଷ୍ଟ ଦୁଃଖ କ୍ଲେଶ ଖାଲି ଲେଖୁଛନ୍ତି। ମାଇକ ଦେହରେ ଭାବ ଭାବେ ଦାସ୍ୟ କରି, ମାନେ ଭଗବାନଙ୍କର ଦାସ, ମାଇକ ଦେହର ଭାବକୁ ଭାବର ଦାସ ହେଇଯାଇଛି। ମୋର ଇଏ ସ୍ତ୍ରୀ, ମୋର ଇଏ ସ୍ୱାମୀ, ମୋର ଇଏ ପୁତ୍ର, ଆରେ ସିଏ ଭଗବାନଙ୍କର, ତୁମ କାହିଁକି ତୁମେ କହୁଛ ତୁମର ବୋଲି? ଝିଅ କାହାର? ଭଗବାନଙ୍କର। ପୁଅ କାହାର ବୋଲି? ମୋ ପୁଅଟା ବିବାହ ହେଇପାରିଲାନି, ମୋ ଝିଅ ତୁମ ପୁଅ କି ସେଟା? ସେ କାହାର? ଭଗବାନଙ୍କର ପୁଅ। ସେତିକି ହଉଛି ଅସୁବିଧା, ସେ ପ୍ରଭୁଙ୍କର, ତୁମର ନୁହେଁ। ତୁମର କରୁଛ ମାନେ ଆଲ୍ଲା ଶକ୍ତି। ଏ ମାଇକ ଭାବେ ଭାବେ ଦାସ, ମାଇକ ଦେହରେ ଭାବେ ଭାବେ ଦାସ୍ୟ କରି, ମାଇକ ଦେହକୁ ଭାବରେ ଦାସ୍ୟ କରୁଛନ୍ତି। ପରତତ୍ଵ ଜୀବ ଆହା କି କଷ୍ଟେ ମରି, ଜୀବ ପରତତ୍ଵ କି କଷ୍ଟରେ ମରୁଛି, କି କଷ୍ଟରେ ସେ ମରୁଛି ଆଜି। ଭ୍ରମିତେ ଭ୍ରମିତେ ଯଦି ସାଧୁ ସଙ୍ଗ ପାଏ ପୁନରାୟ ନିତ୍ୟ ଗୁପ୍ତ ଧନେ ରହୁ ଧର୍ମେ ରହୁ ଉଦୟ, ଏହାର କିଛି ବାଟ ନାହିଁ ସେସବୁ ଭକ୍ତି ମଠ। ଇଏ ବହୁତ ବଡ଼ ଭଜନ, ଏତିକି ସରିନି, ପୁରା ବହୁତ ବଡ଼ ହିଷ୍ଟ୍ରି ଲେଖିଛନ୍ତି ଜୀବର। ଜୀବ କେମିତି ଚଏସ୍ କଲା, କେମିତି ଅବିଦ୍ୟା ଆସିଲା, କେମିତି ଅସ୍ମିତା ଆସିଲା, କେମିତି ରାଗଦ୍ୱେଷ ଆସିଲା, ରାଗଦ୍ୱେଷରୁ କେମିତି ଜୀବ ପଡ଼ିଲା ମାୟକ ବନ୍ଧନରେ, କେତେ କଷ୍ଟରେ ସେ ପଡ଼ିଛି, ଆଉ ଉଦ୍ଧାର କେମିତି ପାଇବ କହିଲେ। ଭ୍ରମିତେ ଭ୍ରମିତେ ଯଦି ସାଧୁ ବୈଦ୍ୟ ପାଏ, ବୁଲି ବୁଲିକି ଯଦି ସାଧୁକୁ ସେ ସାଧୁ ସାଧୁକୁ ବୈଦ୍ୟ କୁହାଗଲା, ସାଧୁ ସଙ୍ଗ କତିକି ଆସିବ ପୁନରାୟ ନିତ୍ୟ ଗୁପ୍ତ ଧର୍ମେର ଉଦୟ, ଆଉ ଥରେ ପୁଣି ତାର ନିତ୍ୟ ଧର୍ମଟା ଉଦୟ ହବ। ସାଧୁ ସଙ୍ଗର ଅର୍ଥଟା ହେଉଛି ଏଇଟା ନା, ଆଉ ଚାଲାକିଆରେ ତୁମେ ସାଧୁ ସଙ୍ଗ କ'ଣ? ଆଜିକାଲି ତ ସାଧୁକୁ ପାଠ ପଢାଇ ଦେଉଛନ୍ତି, ସାଧୁକୁ ବୋକା ବନେଇକି ଚାଲିଯିବେ, କି ସାଧୁ ସଙ୍ଗ କରିବେ? କପଟି ଲୋକ ଏଗୁଡ଼ାକ, ଚାଲାକ ଯେଉଁଗୁଡ଼ାକ ଅତି ଚତୁର, ସେ ସାଧୁ ସଙ୍ଗ କିଛି କରିପାରିବେନି, କିଛି ସାଧୁ ସଙ୍ଗ କରିପାରିବେ। ମୁଁ ଛୁଆ ମୁଁ ଯେତେବେଳେ ପ୍ରଭୁଚନ୍ଦ ଦେଉଥିଲି ଗୋଟେ, ସେ କପଟା କୁହେ ସବୁବେଳେ, କେଉଁଠି ଗୋଟେ ପଢ଼ିଥିଲି ବହିରେ, ଆଗରୁ ବହୁତ ପଢ଼ୁଥିଲି। ସେ ଗୋଟେ ବାବା ଥାନ୍ତି ଆଜିକାଲି ଚାଲାକ ଚେଲା ସବୁ ଯିଏ ହେବେ, କଳିଯୁଗ ଲେଖା ହେଇଛନ୍ତି, ମହାଭାରତ ଲେଖା ହେଇଛନ୍ତି, ଗୁରୁଙ୍କ ପାଖରେ ଜନ୍ମ ଚେଲା ତା ପାଖରେ ରହିବେନି। ଭାବିଲେ ବୁଝୁଛ କି ନାହିଁ, ଗୁରୁଙ୍କ ପାଖରେ ଧନ ଯଦି ରହିଥିବ, ବର୍ତ୍ତମାନ ଆଗରୁ କିଏ ଚେଲା ଆଣିକି ଗୁରୁଙ୍କୁ ପୋଷୁଥିଲେ? ଚେଲା ଯିଏ ଭିକ୍ଷା ମାଗି ଆଣିକି ଗୁରୁଙ୍କୁ ରୋଷେଇ କରି, ବର୍ତ୍ତମାନ କିଏ ପୋଷିବେ? ଗୁରୁ ଆଣିକି ପଇସା ଶିଶୁକୁ ପୋଷିବେ, ସ୍କଳି ପାସ ଓଲଟା। ଗୁରୁଙ୍କ ପାଖରେ ଯଦି ଟଙ୍କା ପଇସା ନଥିବ, ଚେଲା ତାଙ୍କ ତାଙ୍କ ରହିବେ, ତାଙ୍କ ପଳେଇବେ। ଆଜି ଭାଗବତରେ ମହାଭାରତ ଲେଖା ହେଇଛି, ମୁଁ ପଢ଼ି ବିଭିନ୍ନ ସବୁ କଲେକ୍ସନ କରୁଥିଲୁ, କଳିଯୁଗର ଭବିଷ୍ୟତ ମାନେ ଗୋଟେ ଟପିକ୍ କରେ, ସେତେବେଳେ ସବୁ କଲେକ୍ସନ କରେ। ସେ ବାବା ତାର ଗୋଟେ ଗାଁର ମଠ କରି ରହିଥିଲା, ଦେଖୁନା ମାନେ ଜୀବ ସାଧୁସଙ୍ଗ କରିବାକୁ ଯାଏ, ଏ ସାଧୁ ପାଖରେ ସେ ନିର୍ମଳ, ସାଧୁ ପାଖରେ ସେ ସାଧୁସଙ୍ଗ କରିବାକୁ ଯାଏ, ସାଧୁ ପାଖରେ ଲୁଚେଇକି ରଖେ, ସେଠି ଚୋର ବୃତ୍ତି କରେ, ସେଥିପାଇଁ ତା ତା ଜୀବନରେ କେବେ ହେଲେ ଉଦ୍ଧାର ହେଇପାରେ ନା। ଏବେ ସେ କହିଲେ ନିତ୍ୟ ଧର୍ମଟା ସାଧୁ ପାଖରେ ହବ, ସାଧୁ ସଙ୍ଗ ମୁଖ୍ୟ କୁହାଗଲା ନା, ଯିଏ ଆଜି ଖରାପ ଲୋକ ହେଇଛି ସେ ଖରାପ ଲୋକ ସାଙ୍ଗରେ ମିଶିଛି, ଯିଏ ଆଜି ଭଲ ଲୋକ ହେଇଛି ସେ ଭଲ ଲୋକ ସାଙ୍ଗରେ ମିଶିଛି, ସଙ୍ଗରୁ ଲୋକଙ୍କର ସ୍ୱଭାବ ତିଆରି ହୁଏ। ସେ କହୁଥିଲା କେତେ ଦିନ ତଳେ, ଶୁଆ ଘରେ ବେଶିଆ ଘରେ ଯେଉଁ ଶୁଆ ରହିଛି ସେ ଡେଲି ଗାଳି ଦେଉଛି, କାହିଁକି ବେଶିଆଟା ଡେଲି ଗାଳି ଦେବ ଖରାପ ଭାଷାରେ, ସାଧୁ ପାଖରେ ଯେଉଁ ଶୁଆ ରହିଛି ସେବେଳେ ରାମ ରାମ କହୁଛି, ସଙ୍ଗ ଦୋଷ ବା। ସେ ବାବା ଗୋଟେ ଚୋର ଥିଲା, ବାବା ତ ସଳିଆ ଲୋକଟା, ବାଘରୁ ପ୍ରବଚନ ଲୋକ ପାଇଁ ସେ କଥା, ଭଗବାନ ହୃଦୟରେ ଅଛନ୍ତି ଆମକୁ ଜାଣିପାରିବାନି କେମିତି, ସେ ଉଦାହରଣ ସେ କୁହାଯାଏ। ସାଧୁ ସଙ୍ଗ ସାଧୁ ପାଖରେ ରହିକି କିନ୍ତୁ ତୁମେ ଜାଣିପାରିବନି ଭଗବାନ କେଉଁଠି ଅଛନ୍ତି। ଆସି ଚୋରଟା ଆସ, ବାବାମାନେ ସେ ତାଙ୍କ ଅନ୍ତର ସବୁ ନିର୍ମଳ, ଯିଏ ନିର୍ମଳ ଅନ୍ତର ନ ହବ ସେ ସାଧୁ କେମିତି ହବ? ଯାହାର କପଟତା ସେ କେବେ ଭକ୍ତ ହେଇପାରିବେନି। ନିର୍ମଳ ଜନମନ ସୋ ମୋଇ ପାବା ଛଲ କପଟ ଭାବନା ଆବା, ସେ ଲେଖିଲେ ତାର ଛଳ କପଟ ଅଛି, ତାର କେବେ ଭାବ ଆସିବନି। ସେ ହଜାର ଭଜନ କରିଥାଉ, ଏଇଟା କପଟିଟା ଆଉ, ସେ କିଏ ବି ହେବ ଏଟା ତାର କେବେ ଭଜନ ଭକ୍ତି ହେବନି। ନିର୍ମଳ ଯାହା ମନ, ତାର ମନରେ ଭଗବାନ ଆସିଛି, ତା ମନରେ ରାଗ ଦ୍ୱେଷ ନାହିଁ, ନିଜ ପର ନାହିଁ, ଗୋଟେ କ'ଣ କହିଦେଲା ପୁଣି ଭୁଲିଗଲା। ଆଉ ଯେ ଯାହାର କପଟି ଲୋକ ତା ମୁହଁରେ ବାନ୍ଧି କଣ୍ଠରେ ସେ ବାନ୍ଧିକି ତ ସେଠାରେ ରଖି, ତା ଭିତରେ ନାମ କଲେ ତା ଭିତରେ ରହିବ କ'ଣଟା, କିଛି ରହିବନି, ଫଳବତୀ ହେବନି। ସରଳ ହେବାକୁ ପଡ଼ିବ, ସରଳତା ହିଁ ବୈଷ୍ଣବତା। ଏ ତ ବାବାଜୀ ସରଳ ଲୋକ, ସେ ଗାଧେଇବାକୁ ଯାଇଥିଲା, ଗାଧେଇକି ଯାଉ ଗୋଟେ ସ୍ପର୍ଶମଣି ପାଇଗଲା। ସ୍ପର୍ଶମଣି ମାନେ କ'ଣ, ଲୁହାଟାକୁ ଛୁଇଁଦେଲେ ସୁନା ହେଇଛି। ବାବା କହିଲା ଏଟା କ'ଣ କରିବା, ଏଟା କ'ଣ କାମରେ ଲାଗିବ, ତାର ଆଣିକି ମୁଁ ତ ଭଜନ କରୁଛି, ମୋର କ'ଣ ଦରକାର, ଯଦି ଭଗବାନ ଦେଇଛନ୍ତି ଦେଇଛନ୍ତି, ସେ ତାର କପଡ଼ା ଫପଡ଼ା ଗୋଡ଼େଇକି ଗୋଟେ ଲୁହା ଡବା ଭିତରେ ରଖିଦେଲା। ଆଗରୁ ସବୁ ଡବା ଥାଏ ଜାଣିନ କି ଡବା ବୋଲି, ହେ ମୋର ମନ ଅଛି ଜୋରଦା ଡବା, ମୁଁ ଜୋରଦା କି ଜୋରଦା ହେଲେ ଖାଇଦେବ, ସେଟା ଜୋରଦା ହେଲେ ଖାଇଦେବ, ଆଉ ଜୋରଦା ଡବା ସବୁ ହେଲେ ଖାଇଥିବ, ପାନ ବାହାର ଗୋଟେ ଆସେ ନାଇଁ କି, ମୁଁ ଛୁଆଟେ ମୋ ମନ ଅଛି ଆଉ। ସେ ଡବା ଭିତରେ ସବୁ ରଖନ୍ତି ମା ମାନେ, ସେ ତାର ସେଭଳିଆ ବାବା ତାରକୁ ଡବା ରଖିଥିଲେ, ଲୁହା ଡବା ଭିତରେ ଆଣିକି ସେ ରଖିଦେଲା, କେଉଁଟାକୁ ସ୍ପର୍ଶମଣିଟା ରଖିଦେଲା। କିନ୍ତୁ ବାବା ତ ଖୋଲା ଲୋକ, ସେ ପ୍ରବଚନ ଦୁଃଖ କହିଦେଲା, ଆଜି ବେଳ ଖରାପ ଏମିତିକା, ନା ବେଳ ଖରାପ ନାହିଁ, ମାଲିକର କ'ଣ ଇଚ୍ଛା, ମୁଁ ଭିକ ମାଗି ଖାଉଥିଲି, ପ୍ରଭୁ ଆଜି ମୋତେ ଗୋଟେ ସ୍ପର୍ଶମଣି ଦେଇଦେଇଛି, ଭଗବାନ କେତେ ଦୟାଳୁ। ସେ କ'ଣ ତାର ଖୋଲିକି କହିଦେଲା, ବାବା କ'ଣ ଭିତରେ ଲୁଚେଇ କିଛି ନା କ'ଣ, ଯେ ଭିତରେ ଲୁଚେଇଲେ ସେ ବାବା କ'ଣଟା, ସେ ଯା ଭିତରେ ଲୁଚେଇକି ରଖିଲା ତ, ଆଉ ସେଠି କୃଷ୍ଣ ଯୋଉ କୃଷ୍ଣ ରହିବା କଥା ଭିତରେ, ତୁମେ ଭିତରେ କିଛି ରଖିଲ, ଆଉ କୃଷ୍ଣ ସେଠି ରସିବ ବସିବ କୋଉଠି, ସାଧୁର ଅନ୍ତର ନିର୍ମଳ। ସେ କହିଦେଲା ଆଉ ଏତେ ପ୍ରବଚନ ଭିତରେ କହିଦେଲା, ତା ଭିତରେ ଗୋଟେ ଚୋର ବସିଥିଲା, ସେ ଆସିଥିଲା ପକେଟ୍ ମାର କରିବା ନାହିଁ, ସେ ଶୁଣିଦେଲା କାଳ ଆରେ ଏଠି ପକେଟ୍ ମାରି କରି କ'ଣ ଲାଭ, ଜୀବନ ସାରା ତ ପକେଟ୍ ମାର କରିକରି ଦେଖିଲା ଦିନ, ସେ ସବୁଦିନ ଗୋଟେ ଦିନ, ଗୋଟେ ଦିନର କାମ, ଦୁଇ ଦିନର କାମ, ତାପରେ ମୋତେ ପୁଣି ଚୋରି କରିବାକୁ ପଡ଼ୁଛି। ବାବା ସ୍ପର୍ଶମଣି ପାଇଛି, ଖାଲି ଲୁହାକୁ ଛୁଇଁଲେ ସୁନା ହେବ, ଏଇଟେ ଥର ତ ଏକାଥର ମୁଁ ଗଲା ଗଲା। ବାବା କତିରୁ ପାଇବାକୁ ହେଲେ ସେ ବାବା ବାହାରି ଚାଲା, ବାବା କହିବେନି, ବାବାକୁ ମାଡ଼ପିଟି କରି କିଛି କାମ ହେବନି, ବାବାର ଚେଲା ହେଇଯିବାର ଅଛି। ବାବା କାହିଁକି ଜାଣିବେ କିଏ କୋଉ ରୋଲ କରୁଛି, ବାବା କାହିଁକି ଜାଣିବେ, ବାବା ତ ସମସ୍ତଙ୍କୁ ସରଳ ଭାବନ୍ତି, ଆଉ କିଏ କିଏ କୋଉ ଅଭିନୟ କରୁଛି ବାବା କାହିଁକି ଜାଣିବେ। ଇଏ ଚତୁର ବାବା ସିଏ ଆଉ ଧରିଦେବ, ଯିଏ ସରଳ ବାବା ସିଏ ଧରିପାରିବନି, ବାବା ତ ସମସ୍ତଙ୍କୁ ଭଲ କଲେ ଭାବିବେ ନା, କହିଲେ ବାବା ମୁଁ ଚେଲା ହେଇକି ରହିବି ମଠରେ, ବାବା କହିଲେ ହଁ ମୋ ମଠରେ ବି କିଏ ନାହିଁ, ତୁ ଚେଲା ହବ ବାପା, ହଁ ମୁଁ ଚେଲା ହେବି, ସିଏ କ'ଣ ଆ ଚୋରଟା ଆସି ଆସିଲା, ସେ ତା ରହିବ, ବାବା କହିବେ ତୁ ସବୁ କାମ କରିବୁ, ମୋ ଠାକୁର ଘରକୁ ଯିବୁନୁ, କାରଣ ତୁ ନୂଆ ଆସୁଛୁ, ତୁ ନୀତି ଜାଣିନୁ, ତୁ ଠାକୁର ଭିତରୁ ଘରକୁ ଯିବୁନୁ, ଆଉ ତୁ ବାହାର କାମ କରେ, ବାସନ କୁସନ ମାଜେ, ଫୁଲ ତୋଳ, ଝାଡ଼ୁ ମାରେ, ଏ କାମ କରେ, ଠାକୁର ଭିତରୁ ଯିବୁନୁ, ସେ ତାର ସେୟା କରେ, ତା କାମ କ'ଣ, ସେ ଆସିଛି କାହିଁକି, ବାବା କେଉଁଠି ଏଟା ରଖିଛି ଖୋଜିବ, ଏଟା ବାବା ଗଲେ ଭିକ ମାଗିବାକୁ ଯିବ, ଇଏ ତାର ଅଣ୍ଡାଳ ଅଣ୍ଡାଳିବା ଆରମ୍ଭ କରିବ। ତେଣୁ ଆଶ୍ରମ ସାରା ଯେତେ ଯାହା ଥିଲା ସବୁ ଖୁସି ହେଲାଣି, ତାର ଡେଲି, କାରଣ ବାବା ସିଏ ଆଣିଛି, ବାବା ଯାଉଛି ଦଶଟାରେ ଆସୁଛି, ଆଉ ଗୋଟେରେ ଆସୁଛି, ତା ଭିତରେ ତାର ବାସନ କୁସନ ମାଜି ଝାଡ଼ୁ ମାରିଦେଇକି ବାବାଙ୍କର ଯେତେ ପେଡ଼ି ପୁଟଳା ଯୋଉଠି ଯାହା ଡବା ପତ୍ର ଯୋଉଠି ସବୁଆଡ଼େ ସେ ଖୁସି ହେଲାଣି। କ'ଣ ଖୋଜୁଛି, ସ୍ପର୍ଶମଣିଟା କୋଉଠି ରଖିଛି, ତାର ଲାଷ୍ଟ ଦିନ ସେଟା ସେ କହୁଛି ଆଉ ରହିବିନି ମଠରେ, ଇ ବାବା ମହା ଚାଲାକ ଅଛି, ଏଇଟା କୋଉଠି ଲୁଚେଇଛି, ମୁଁ ଚୋର ଖୋଜି ଖୋଜି ପାଉନି, ମୁଁ ଚୋର କ'ଣ ନ ପାଏ ଖୋଜିକି, ମୁଁ ଚୋର ହେଇକି ପାଞ୍ଚ ମାସ ହେଲାଣି ଖୋଜି ଖୋଜିକି, ସେ କୋଉଠି ଗୋଟେ ପଥରଟା ରଖିଛି ମୁଁ ପାଉନି ଖୋଜି ଖୋଜିକି, ଏଠି ଗୋଟେ ଆଶ୍ରମ, ଇ ବାବା ମହାନ ଚତୁର ଅଛି, ଆକୁ ପାରି ହବନି, ଆଉ ପ୍ରଭୁର ଇଚ୍ଛା ନାହିଁ, ମୋର ପିଲା ଛୁଆ ପଢ଼ିବେ, ଏ ଦିନଲା ଖାଇନଥିବି, ମୁଁ ଏଠି ଆସି ରହିଲିନି ବାବା ହେଇକି, ମୁଁ ପଳେଇବି ଆଜି, ଆଜି ମନସ୍ଥ କରିଛି, କହିଲେ ବାବା କଥା ମାନିବିନି, ଯିବି ଯିବି ଠାକୁର ଘରେ ଆଜି ପଶିବି, ଠାକୁର ଘରେ ବାବା ମନା କରିଛି ସବୁଆଡ଼େ ପଶିବୁ ଠାକୁର ଘରେ ପଶିବୁନୁ, ଆଜି ଠାକୁର ଘରେ ଚେକ୍ କରିକି ପଶିବି। ବାବା ଭଗବାନ ଭଗବାନ ତ ଭାଗ୍ୟଟାକୁ ବଦଳେଇବେ ନା, ପ୍ରଭୁ ବି ସମସ୍ତଙ୍କୁ ଦୟା କରନ୍ତି, ସାଧୁ ସାଧୁ ପାଖରେ ଯେମିତି ରହିଲେ କିଛି ଗୋଟେ ଦୟା ମିଳିବ। ଆଉ ସେ ତାର ଯାଉଛନ୍ତି କିଏ, ବାବା ଯାଇଛନ୍ତି ଭିକ ମାଗିବାକୁ, ଦଶଟାରେ ଯାଆନ୍ତି ଆସିବେ କେତେବେଳେ, ଗୋଟେ ୟା ଭିତରେ ତାର କାରବାର କରେ, ବାବା ତାର ଯାଇଛନ୍ତି, ତାଙ୍କର ମୁଣ୍ଡ ଫୁଣ୍ଡ ଘୋରା ଘୋରି କଲା, ମାଲିକର ତ ଦୟା, ସେ ଯାଇକି ଅଧ ଘଣ୍ଟା ଭିତରେ ଫେରିଆଇଲେ, ଫେରିଲା ଭିତରେ ଇଏ ତାର ପଶ୍ଚିମ ମନ୍ଦିର ଭିତରେ, ଆଉ କ'ଣ କିରେ କିରେ ତତେ ମନା କରିଦେବି, ତୁ ମନ୍ଦିର ଭିତରେ ପଶିବୁନୁ, ତୁ କି ଚାଲା ହବ, ତୁ ମନ୍ଦିର ଭିତରେ ତୁ ତ ଦେଖିବା ଫିକିଆ କିଛି ନାହିଁ, ତୁ କ'ଣ ଭିତରେ ପଶିକି ସବୁ କ'ଣ ଅଣ୍ଡାଳୁଛୁ, ସେ ମନ୍ଦିର ଚେକ୍ କଲା ବି ପାଇଲାନି, ଡବା ଭିତରେ ପୁରେଇ ଦେଇଛନ୍ତି, ସେ ତାର ଖୋଜାଖୋଜି କରିକି କହିଲା, ବାବା ମୁଁ ସତ କଥା କହୁଛି, ମୁଁ ଚେଲା ହବାକୁ ଆସିଲି, ମୁଁ ଚୋର, କିରେ ତୁ ଚୋରଟା ତୁ ଏତେ ଦିନ ରହିଲୁଣୁ, ତୁ ମୋତେ ପ୍ରଥମରୁ କହିଲୁଣି, ତୁ କାହିଁକି ଆସିଥିଲୁ ଚେଲା ହବା ପାଇଁ, କହିଲା ମୁଁ ଆସିଥିଲା ଆଜ୍ଞା, ସେ ଯେଉଁ ପ୍ରବଚନରେ ଆପଣ କହିଥିଲେ ଗୋଟେ ମଣି ରଖିଛନ୍ତି, ମୁଁ ସେଥିପାଇଁ ଆସିଥିଲି, କହିଲା ଆରେ ତୁ ଏମିତି କାମ କଲୁ, ତୁ ସାଧୁ ସମାଜରେ କଳଙ୍କିତ କରିଦେଲୁ, ହଁ ତୋର ଗୋଟେ ସୁନାଟା ମଣିଟା ଦରକାର, ମୋତେ କହିଲୁ ମୁଁ ଦେଇଦେଇଥାନ୍ତା ତେ, ତୁ ଗୋଟେ ବେଶଟା କାହିଁକି ଗୋଟେ ନେଲୁ? କାରଣ ସାଧୁ ଯଦି ଜୀବନରେ ସବୁଠୁ ବଡ଼ ଖରାପ ହେଲା, ପାପିକି ଲୋକ ଚିହ୍ନିଦେବେ, ସାଧୁକୁ ଲୋକ ଚିହ୍ନିଦେବେ, କିନ୍ତୁ ପାପି ହେଇକି ତୁମେ ସାଧୁ ବେଶ ଧରନି, ଭକ୍ତ ବେଶ ଧରନି, କାରଣ ରାତିରେ ଚୋରକୁ ଚିହ୍ନିବ, ବୁଝିପାରୁଛ ନା ନାହିଁ, ଦିନରେ ସାଧୁକୁ ଚିହ୍ନିବ। ଏ ସାଧୁ ଯଦି ଚୋରି ଗଲା ତାକୁ ଦିନରେ ଚିହ୍ନି ପାରିବନି, ରାତିରେ ଚିହ୍ନି ପାରିବ? ସାଧୁ ରାତିରେ ଯୋଉଠି ଗଲେ ଲୋକ କ'ଣ ଭାବିବେ ସାଧୁ ଆସିଛନ୍ତି, ଦିନରେ ଗଲେ ବି ଭୁଲରେ ଭକ୍ତ ଭକ୍ତ ତୁମେ ଅଭକ୍ତ ବରଂ ଉଦ୍ଧାର ପାଇଯିବ ଗୋଟେ ଦିନରେ, ଦେଖ ଚୋର ବର୍ତ୍ତମାନ ଉଦ୍ଧାର ପାଇଗଲା, କିନ୍ତୁ ଭକ୍ତ ହେଇକି ତୁମେ ଏସବୁ କାମ କରନି, ଭକ୍ତ ହେଇକି ସବୁ ଭୁଲ କାମ କରନି, ଭଗବାନ କେବେ ସହିବେନି। ତୁ ବାବା ବିଗିଡ଼ିଲେ ତୁ ଏଇ ଛୋଟିଆ କାମଟା ସ୍ପର୍ଶମଣି, ମୁଁ ତ ଏଇ ଆଶ୍ରମଟାକୁ ସୁନା କରିସାରନ୍ତିନି, ମୁଁ କାଇଁ ଭିକ ମାଗିବାକୁ ଯାଉଛି, ମୋର ଭିକ ମାଗିବାକୁ କାଇଁ ଯାଉଛି? ତୋର ମୋ ପାଇଁ ଗୋଟେ ଛୋଟ ଜିନିଷ, ତୋ ପାଇଁ ଗୋଟେ ବଡ଼ ଜିନିଷ, ମୋତେ ମାଗିଲେ ମୁଁ ଦେଇଦେଇଥାନ୍ତି। କହିଲେ ବାବା ମୁଁ କ'ଣ ଜାଣିଛି, ମୁଁ ତ ଆପଣ ଚେଲା ହେବା ପାଇଁ ଆସିଥିଲି, ଆଉ ଡରରେ ପଚାରି ପାରୁନି, ଚୋରି ଖୋଜାଖୋଜି କରିସାରିଲିଣି। ବାବା କହିଲେ ଯା ଯା ସେ ଡବା ଭିତରେ ଅଛି ଧରିଆ, ସେ ମନ୍ଦିର ସେ ଘର ଭିତରେ ଅଛି, ଡବା ଭିତରେ ଅଛି। ସେ କହିଲେ ନା ଏ ଡବା ଭିତରେ ସ୍ପର୍ଶମଣି ନାହିଁ। ହେଲେ କାହିଁକି? ହେଲେ ଏଟା ଲୁହା ଡବାଟା ବା, ଆଉ ଯଦି ୟା ଭିତରେ ସ୍ପର୍ଶମଣି ଥାନ୍ତା ତାହେଲେ କ'ଣ ହେଇଥାନ୍ତା? ଏଟା ଶୁଣାଇଥାନ୍ତା, ଏଟା ଶୁଣାଇଥାନ୍ତା। ଆଉ କହିଲେ ତୁ ଖୋଲୁନୁ ଆଗେ, ଖୋଲ ଏ ସାଧୁ ସଙ୍ଘରୁ ଗୁପ୍ତ ଧର୍ମଟା ବାହାରିବ। ତୁ ସାଧୁ ସଙ୍ଘ ନକଲେ କ'ଣ? ତୁମେ କହିଲେ ଦୁଇ ଦିନ କରିଦେଲି, କରିଦେଲେ କ'ଣ? ତୁମେ ଚୋର ବୁଦ୍ଧି ହେଇ ରଖିଥିବ, ଚୋର ଭଳିଆ ତ ଚାଲାକ ହଉଥିବ, ନିଜେ ଖୋଜୁଥିବ, ନିଜେ ଭଗବାନ କୁଟୁଛ, ନିଜେ ମୁଁ ସବୁ ଜାଣିବି, ହବନି ବାପା। ସିଏ ଧନ ଖୋଜୁଥିଲା, ତୁମେ ସେଭଳିଆ ସାଧୁ ହେଇ ତୁମେ ଭକ୍ତ ହେଇଯାଇ ତୁମେ କହିବ ମୁଁ ନିଜେ କୃଷ୍ଣ ଖୋଜିପାରିବି, ହବନି। ସେ ଡବା ଭିତରେ ରହିଛନ୍ତି, ଆଉ ଡବା ଭିତରେ ତାଙ୍କୁ ରଖିଛି କିଏ? ସାଧୁ ରଖିଛି। କହିଲେ ସେ ଡବା ଭିତରେ ଅଛି, ଡବାକୁ ଖଡ଼ଖଡ଼ କରୁନୁ? ହଁ ଆଜ୍ଞା ଅଛି। କହିଲା ଡବା ଭିତରେ ଯଦି ସ୍ପର୍ଶମଣି ରହିଛି, ଲୁହା ଡବା, ତାହେଲେ ଏଟା ଶୁଣା କାହିଁକି ହେଲାନି? କହିଲେ ବାବା ତୁ ଖୋଲିଲେ ଜାଣିବୁ, ଖୋଲ। ଲୋକ ପ୍ରଶ୍ନ କରୁନି, ମୋ ଭିତରେ ଭଗବାନ ଅଛନ୍ତି, ମୁଁ ଭଗବାନ କାହିଁ ଦେଖୁନି? ତୁମ ଭିତରେ ଭଗବାନ ଅଛନ୍ତି, ତୁମେ ବି ନାମ କରୁଛ, ତୁମେ କାହିଁ କୃଷ୍ଣ ଦେଖିପାରୁନ? ତୁମ ଡବା ଭିତରେ ଅଛନ୍ତି, ତୁ ଦେଖିପାରିବୁନି। ସେ ଡବାଟା ଖୋଲିଲା, ତା ଭିତରେ କ'ଣ ଦେଖିଲା? ଗୋଟେ କପଡ଼ା ସବୁ ବୁଢ଼ା ହେଇଛି। କପଡ଼ା ଖୋଲ, କପଡ଼ା ଖୋଲ, କପଡ଼ା ଖୋଲା, କପଡ଼ା ଲଗେଇଲୁ ଡବାରେ, ଶୁଣା ହେଇଗଲା। ହଁ ତ ଏଇଟା ଠିକ ଆଉ। କହିଲେ ବୁଝିପାରିଲୁ ତ, ଏ କପଡ଼ାଟା ଗୋଢ଼ା ହେଇଥିଲା ବୋଲି ଏ ଲୁହାଟା ସୁନା ହେଇପାରୁନି, ଲୁହାଟା ସୁନା ହେଇପାରୁ। ତୁ ବିଶ୍ୱାସ ନକଲୁ? ସେଗୁଡ଼ା ଆମ ହୃଦୟ ଭିତରେ ଭଗବାନ ଅଛନ୍ତି, ଆମେ ଆମେ ହେଉଛେ ଚିତ୍ତତ୍ଵ, କିନ୍ତୁ ଆମେ ଆଜି ଚିହ୍ନ ହେଇପାରୁନି, ଭୋଗ ବୁଦ୍ଧି ଯାଇପାରୁନି, ପ୍ରଭୁଙ୍କୁ ଟିକେ ନିର୍ମଳ ଭାବରେ ଡାକିପାରୁନି। ଏ ରାଗ ଦ୍ୱେଷ, ଇଏ ଖାଇଗଲା, ସିଏ ନେଇଗଲା, ଇଏ ଏମିତି ଖରାପ ଲୋକ, ଇଏ ଭଲ ଲୋକ, ଏଥିରେ ରହିଯାଉଛି। କାହିଁକି? ଆମେ ଚିତ୍ତତ୍ଵ ହେଇକି ମାୟାର ରମଣ କରୁଛେ। ଏ ପର୍ଦାଟା ଖୋଲିବାକୁ ପଡ଼େ, ଡବାଟା ପର୍ଦାଟା ଖୋଲିଦେଲା କ'ଣ ହେଲା? ଆଉ ସେ ତ ଏଇ ସାଧୁ ଆଉ କ'ଣ ଶିଖେଇବି? ସାଧୁ ତ ମୁଁ ଶିଖେଇବି ନା କ'ଣ? ଭଲ ଭାବରେ ଯାଇ ଖାଇପିଇକି ସଂସାରରେ ଭୋଗ ରହିବ, ଟଙ୍କା କେଉଁଠି ମିଳିବ, ଆଉ ଭଲ ଟଙ୍କା କେଉଁଠି ମିଳିବ ନା କ'ଣ ଭାବିଲ? ବାଟରେ ଦେଇଦେବେ ଟଙ୍କା, ଭଲ କେମିତି ମିଳିବ, ମୋର ସଂସାର କେମିତି ଭଲରେ ଚାଲିବ? ସାଧୁ ଏ ଜିନିଷ କହିବେନି। ସାଧୁ ଜାଣିଛନ୍ତି ଭଗବାନ ତାର ଯେତିକି ମିଳିବା କଥା ତାକୁ ଦବା କଥା ଦେଇଦେବେ। ତାର ଗୋଟିଏ କର୍ତ୍ତବ୍ୟ ହେଲା କ'ଣ? ଇ ତାର ଯେଉଁ ପରଦା ଲାଗିଛି, ଯେଉଁ କପଡ଼ା ଗୁଡ଼ା ବୁଢ଼ା ହେଇଛି, ସେ ଖୋଲିଦେବୁ, ଟିକେ ଶାନ୍ତିରେ ରହିବ। ଜୀବର ହୃଦୟ ଭିତରେ ଏ କାମ, କ୍ରୋଧ, ରାଗ, ଦ୍ୱେଷ, ଆଶ୍ଚର୍ଯ୍ୟ, ଏଗୁଡ଼ା ସବୁ ଭରି ହେଇକି ରହିଛି ନା, ଏଥିପାଇଁ ଜୀବ ଚିତ୍ତତ୍ଵ ହେଇକି ବି ସେ ଆଜି ଅନୁଭବ କରିପାରୁନି। ସାଧୁ ସଙ୍ଗର ତାତ୍ପର୍ଯ୍ୟ ହେଉଛି ଏଇଟା, ଆମେ ଏତେ କାହିଁ ସେବା କରୁଛେ, ଏତେ ରାତିରେ ଉଠିବା, କଥା ଶୁଣିବା, ନାମ ଜପ କରିବା, ତିଳକ ଧାରଣ କରିବା, ତୁଳସୀ ପୂଜା, ଏତେ କାହିଁ କରୁଛେ କେବଳ? ଏଗୁଡ଼ା ସବୁ ବାହାର କରିବା ପାଇଁ, ସେଥିପାଇଁ ସାଧାରଣ ଭଜନ ପ୍ରାର୍ଥନା ଏଗୁଡ଼ିକ ସବୁବେଳେ ଆମ ଜୀବନରେ ଚାଲିବ, ତାପରେ ଅନୁଭବ କରିପାରିବା ଭଗବାନ କେମିତି ଆମକୁ ସାହାଯ୍ୟ କରୁଛନ୍ତି, ସହାନୁଭୂତି, ଏ ସବୁ ପ୍ରକାର ଆମ ଆମ ଜୀବନର ପ୍ରତି ପଦକ୍ଷେପରେ ମାଲିକ ହିଁ ଆମକୁ ସବୁ ପ୍ରକାର ସାହାଯ୍ୟ କରେ। ଧନ ତୁମ ପାଇଁ କେବେ ବଡ଼ ଜିନିଷ ବୋଲି ଚିନ୍ତା କରନି। ଧନ କ'ଣ? ଧନ ପଦର ଯେ ଉପମା, ନୀତିକାରମାନଙ୍କ ପାଇଁ ଧନ ହେଉଛି ପାଦର ଧୂଳି। ଧନ କ'ଣ? ଧନ ତୁମେ ଭଗବାନଙ୍କୁ ଡାକିଲେ, ଏଇ ଯେଉଁ ପିଲାଟା ଯିଏ ମୋର ଏଇ ତପ୍ତ ଜୀବନ କରୁଛି, ଯେଉଁ ପିଲାଟା ତପ୍ତ ଜୀବନ, ଯେଉଁ ଆମର ଗୁରୁଦେବଙ୍କ ବିଷୟଟା ତପ୍ତ ଜୀବନ କରୁଛି, ସେ ଆଗରୁ ମୋ ସାଙ୍ଗରେ ଆସିଲେ ତାର କିଛି ନଥିଲା, କିଛି ନଥିଲା, ମାନେ କିଛି ନଥିଲା ମାନେ ଜବ୍ କରିଥିଲା, ବିବାହ ହେଇଥିଲା, ମାନେ ଏଇ ଭଡ଼ା ଘରେ ରହୁଥିଲା ବିଦେଶରେ। ବିଦେଶରେ ଚଳେଇଟା ବହୁତ କଷ୍ଟ ନା, ସବୁବେଳେ କହେ ମହାରାଜ ମୋର କିଛି ନାହିଁ, ମୁଁ ତୁ ସେବା କର ନା, ତୁ ସେବା କରି ଥରେ ଦେଖ ଭଗବାନଙ୍କର, ଖାଲି ଟଙ୍କା ଟଙ୍କା କ'ଣ ହେଉଛୁ ମା? ତୁ ଗୁରୁବୈଷ୍ଣବ ସେବା କର, ଗୁରୁଦେବ ସେବା କର, ଦେଖିବୁ କ'ଣ ହେବ। ସେ ଏବେ ଏଥର ଫୋନ୍ କରିବ, ଖାଲି ସେ ଗୋଟିଏ କଥା କହିବ, ମହାରାଜ ମୋତେ ଗୁରୁଦେବ ସବୁ ଦେଉଛନ୍ତି। ମାନେ ମୁଁ ତ କହିଥିଲି ନା ସବୁ, ବିଦେଶରେ ଗୋଟେ କାର୍ କରିବା, ଏଠି ଆମର ଗୋଟେ କାର୍ କରିଦେବ, ସେ ବିଦେଶରେ ଗୋଟେ କାର୍ କରିବା ଛୋଟିଆ ଜିନିଷ ନାହିଁ, ଗୋଟେ କୁକୁରରେ ଖାଲି ଟ୍ୟାକ୍ସ ଦେବ, ଟ୍ୟାକ୍ସ ଦେବ କୁକୁରରେ ଟ୍ୟାକ୍ସ ଦିଆଯାଏ, ଜାଣିଛ ନା ବାବୁ ଲୋକ, ଏଠି କୁକୁର ଆଣିଛ ବାନ୍ଧି ପକଉଛୁ, ସେଠି କୁକୁର ଯଦି କିଣିକି ଆଣିବୁ ଟ୍ୟାକ୍ସ ଦେଇକି ଆଣିବୁ, ଆଉ ଜୀବନ ସାରା ଟ୍ୟାକ୍ସ ଭରିବୁ, ଆଉ ଯୋଉଠି ନବୁ ଝାଡ଼ା ନବା ନା କି ପାର କର, ସେଠି ପଇସା ଦେବୁ। ତାଙ୍କ ଦେଶର କାର୍ କଥା ଛାଡ଼, ସବୁ ଟ୍ୟାକ୍ସ, ସେଠାରେ କାର୍ ମେଣ୍ଟେନ୍ କରିକି ଘର ଘର କିଣିସାରିଲାଣି। ଦୁଇ ବର୍ଷ ଭିତରେ ମୁଁ ସବୁବେଳେ କହେ, ମହାରାଜ ମୋତେ ଗୁରୁଦେବ ଗୋପାଳ ମୋତେ ସବୁ, ମୁଁ ତା ଗୋଟିଏ କଥା କହେ, ଗୁରୁଦେବ ଗୋପାଳ ତୋର ସବୁକିଛି, ତୁ ଖାଲି ସେବା କରିବା ଦରକାର ଅଛି। ସେ ଖାଲି ବର୍ତ୍ତମାନ ସେ ଖାଲି କହୁଛି, ମାନେ ଆରେ ଧନର ତୁ କ'ଣ ଭାବୁଥିଲୁ, ଯିଏ ଭଜନ କରେ ଧନ ତାର ଅଭାବ ରହିବ? ଭକ୍ତର କିଛି ଭଗବାନ ସବୁ ଦାୟିତ୍ୱ ନେବେ, ସବୁ ଦାୟିତ୍ୱ ନେବେ, କ୍ଷମ ସେ ସବୁ ନେବେ, ଆଉ ସବୁ ଦାୟିତ୍ୱ। ତୁ ଧନ ଚାହିଁବ ଧନ ମିଳିବ, ସୁଖ ଚାହିଁବ ସୁଖ ମିଳିବ, ଭକ୍ତି ଚାହିଁବ ଭକ୍ତି, ଯାହା ଚାହିଁବ ତାହା ମିଳିବ। ତୁମର ଅନ୍ତରଟା ନିର୍ମଳ ହେବାର ଅଛି, ତୁମର ଅନ୍ତରଟା ଶୁଦ୍ଧ ହେବାର ଅଛି, କ'ଣ ଭାବିଲେ ବୁଝିଲ ତ? ତୁମେ ଯେତିକି କମେଇଛ କେତେ ବର୍ଷରେ, 40 ବର୍ଷରେ ଭଗବାନ ଗୋଟେ ବାଜିରେ ପକେଇଦେବେ। ଯେତିକି ତୁମେ ରଖିବ, ତୁମେ ଜମାଡ଼ି ସବୁ ବିକି ଦିଅ, ଭଗବାନ ଗୋଟେ ଗୋଟେ ଝଲକ ମାରିଦେବେ, ସେତିକି ଗୋଟେ ଦିନ ମିଳିଯିବ। ତୁ ଖଟି ଖଟି ଯାହା ନ କରୁଛ, ବସି ବସିକି ସିଆ, ପୂର୍ବ 40 ଟଙ୍କା ଆଣିକି ଯାଇଥିଲି, ପୂର୍ବତ କହିଲେ ମୁଁ ମୋ ବିଜନେସ 40 ଟଙ୍କାର ଷ୍ଟାର୍ଟ କରିଥିଲି, ଆଜି ଦେଖ ଗୋଟେ ଗୋଟେ ମନ୍ଦିର ଦାମ କେତେ, ଭଗବାନ କେତେ ଦେଇପାରନ୍ତି? ଲୋକ ଭାବନ୍ତି ଇସ୍କନରୁ ସବୁ ବିଦେଶରୁ ପଇସା ଆସୁଛି, ବିଦେଶରେ ଟଙ୍କା ଗଛ ଇସ୍କନ ଲଗେଇଛି, ଆରେ ଏଇ ଲୋକ ଆଣି ଦେଇଦେଇଯାଉଛନ୍ତି ଭଗବାନଙ୍କୁ। ଲୋକ ଶୁଣିଲେ ଆଶ୍ଚର୍ଯ୍ୟ ହେଉଛନ୍ତି, ତୁମେ ଜାଣିନ ଭାବିଲେ, ଆଉ ଯୋଉ ଆମର ବମ୍ବେ ଦିଲ୍ଲୀରେ, ବମ୍ବେରେ ଯୋଉ ଠାକୁର ରୂପାର ତାଙ୍କର ଡ୍ରେସ୍ଟା 20 ଟଙ୍କା ବେଳେବେଳେ, ଏ ରାସବିହାରୀଙ୍କର ଲୋକ ଦେଇଯାଆନ୍ତି, ସୁନାର ଛାଉଣୀ ପ୍ରଭୁପାଦଙ୍କର ଯୋଉ ଅଲ୍ଟର ସେଟା ସବୁ ଗୋଲ୍ଡ କୋଟିଂ ହେଇଛି। ଜଣେ ଆସିଲା, ସେ ବାଜା ଆସିଛି ବୋଲି ଜଣେ, ସେ ମଙ୍ଗଳାରତୀ ଆସି ଦେଖିଲା, କହିଲା ମୁଁ ପ୍ରଭୁପାଦଙ୍କ କ'ଣ, ତାର ଗୋଟେ ପ୍ରଭୁପାଦଙ୍କର ଗୋଟେ ଆସିଗଲା ତାର ଝଲକ, ସେ କହିଲା ମା କହିଦେଲା ପ୍ରେସିଡେଣ୍ଟଙ୍କୁ, ସେମାନେ ବ୍ରଜହରି ପ୍ରଭୁଙ୍କୁ, ଯେତେ ଲାଗିବ କୋଟିଂ କରିବା ପାଇଁ କୁହନ୍ତୁ, ମୁଁ ପୁରା ଗୋଲ୍ଡ କୋଟିଂ କରିଦେବି, 10 ଲକ୍ଷ 15 ଲକ୍ଷ ଜାଗା ସାନି ଦେବି। ଡ୍ରେସ୍ ଡ୍ରେସ୍ ପିନ୍ଧନ୍ତି 60 ଲକ୍ଷ 70 ଲକ୍ଷ ଟଙ୍କାର ଡ୍ରେସ୍ କିଏ ଦେଉଛନ୍ତି? ଦେଖ ଭଗବାନ କା ହୃଦୟରେ ପୁଷ୍ଟି ଦେଇଦେଉଛନ୍ତି, ଟଙ୍କା ଟଙ୍କା ଟଙ୍କା, ଏଠି ମାଳା କର, ଜପ କର, ଭଜନ କର, ସାଧନ କର, ଜୀବନ ସବୁ ମିଳିବ, ଭକ୍ତି ଚାହିଁଲେ ଭକ୍ତି ମିଳିବ, ସବୁ ମିଳିବ ଜୀବନରେ, ସୁଖ ଶାନ୍ତି ସବୁ ମିଳିବ। ଧନ ଗୋଟେ କ'ଣ, ଆମେ ଏଇ ଧନ ବିଷୟ ପଛରେ ଧାଇଁ ଧାଇଁ ଭୋଗୀ ହେଇଯିବା, ଆଉ ଭୋଗୀ ହେଲେ ତ ଦୁଃଖ। ଭଗବାନଙ୍କୁ ସ୍ମରଣ କରିବା ଦରକାର, ଆଉ ଭଗବାନ ଯେତିକି ଦେବେ ତୁମେ ସୁଖରେ ରହିବ, ତୁ ନ ମାଗିଲେ ଦେବେ ଜବରଦସ୍ତି ନା ଟିକଟ ଦେଇକି ଯିବେ, ଜାଣିଛ ନା ବାବୁ, ତୁମେ ମାଗିବନି, ତୁମେ ଜବରଦସ୍ତି ଦେଇକି ଯିବେ। ଟାଇମ୍ ହେଇଗଲାଣି ଆଉ, ସେ କାହିଁ ତାଙ୍କ କଥା ମନେ ପଡ଼ିଗଲା ଆଜି, ଆଗରୁ ଗପ କେବେ କୁହେନା, ଆଜି କାହିଁ ମନେ ପଡ଼ିଗଲା। ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଥିଲେ, ସ୍ୱାମୀ ସ୍ତ୍ରୀ ଭୋଜନ କରନ୍ତି, ସେ ଭକ୍ତ ତ ସ୍ୱାମୀ ସ୍ତ୍ରୀ, କିନ୍ତୁ ତା ସ୍ୱାମୀର କାମ ହେଲା ବୈଷ୍ଣବମାନଙ୍କୁ ଖାଇବାକୁ ଦେବ, ବୈଷ୍ଣବ ଭୋଜନ, ବୈଷ୍ଣବ ସେବା କରନ୍ତି ନାଇଁ, ବୈଷ୍ଣବ ସେବା ସବୁ କୁହାଯାଏ, ବୈଷ୍ଣବ ସେବା ସବୁ କରନ୍ତି। ତାର କାମ ହେଲା ଯେତିକି ସେ ଭିକ୍ଷା ମାଗି ଆଣିବ, ସେ ସ୍ୱାମୀ ଭିକ୍ଷା ମାଗେ, ସ୍ୱାମୀ ସ୍ତ୍ରୀ ଚଳନ୍ତି, ଯେତିକି ଭିକ୍ଷା ମାଗି ଆଣିବ ଆଗେ ବୈଷ୍ଣବମାନଙ୍କୁ ଖାଇବାକୁ ଦେବ, ବୈଷ୍ଣବ ଭୋଜନ ଦେବ। ସେତେବେଳେ ସବୁ ବ୍ରାହ୍ମଣ ବୈଷ୍ଣବମାନେ ବୁଲୁଥିଲେ, ତାଙ୍କର ହାଣ୍ଡି ଚୁଲି ନଥିଲା, ଆମେ ଏଇ ହାଣ୍ଡି ଚୁଲି ବନ୍ଦ କରିଦେବୁ, ତୁମ ଗାଁରେ କେଉଁଠି ଯାଇ ଖାଇବୁ? ଆଗରୁ ଏମିତି ଲୋକମାନେ ଥିଲେ, ସାଧାରଣ ଡାକି ସବୁ ଭୋଜନ ଦେଉଥିଲେ, ଶାକାହାରୀ ଥିଲେ, ତେଣୁ ସିଏ ଗୃହସ୍ଥ କ'ଣ କରିବ, ଯେତିକି ଭିକ୍ଷା ମାଗି ଆଣିବ ଅଧା ଆଗେ ରଖିଦେବ, କାହା ପାଇଁ, ଆଗେ ଖାଇବା ଦିଶାରେ ତଳେ ଯାଅ, ବଢ଼ିଲା ସେଥିରେ ଚଳନ୍ତି। ଭଗବାନଙ୍କୁ କଷ୍ଟ ଲାଗିଲାଣି, ଏ ଗୃହସ୍ଥ ଏତେ ଖଟିକି ଆଣୁଛି, 5 ପଇସାରେ ଯାହା ଆଣୁଛି ସବୁ ପଇସା ଭୋଜନ ଦେଇଦେଉଛି, ବୈଷ୍ଣବମାନଙ୍କୁ ଭୋଜନ ଦେଇଦେଲା, ଯାହା ବଢ଼ିଲା ଟିକେ ଖାଇଲା, ମାନଙ୍କୁ ଆକୁ ମୁଁ ଦେବି, ଭଗବାନ ଦିଅନ୍ତି ନା ବାବୁ ଲୋକ, ଆଉ ତୁମେ ଜାଣିଛ, ଜାଣିଛ, ଜାଣିନ, ଜାଣିନ ତୁମେ, ଭଗବାନ ଦିଅନ୍ତି ବୋଲି ଏଇ 5 ଦିନ ତଳେ ମୁଁ ଦେଖିଲି, ମୁଁ ବସିଛି, ମୁଁ ଏଇଠି ବସିଛି, ଏଇଠି ବସିଛି, ଏ ଆମ ଅଲ୍ଟର ଦେଖୁଛ ନା, ଠାକୁର ଅଲ୍ଟର, ଯେ ଠାକୁର ଅଲ୍ଟର, ଏଇଟା ତ ମୋର ଇଚ୍ଛାରେ, ମୋର ଗଲି ଦେଖିଲି, ମୋ ଇଚ୍ଛାରେ ପ୍ରଭୁ ପାଇଁ ଟିକେ କରି, ମୁଁ ଏତିକି ଗଲି, ବସ ହେଲା, ମୁଁ ବସିଛି ଚୁପଚାପ, ସିଏ କୁଆଡ଼େ କୁଆଡ଼େ ଗୋଟେ ଗୁଜୁରାଟରେ, କିଏ କେଉଁଠି କ'ଣ ଦେଖିଲାଣି କି କ'ଣ ଶୁଣିଲେଣି, ମୁଁ କହିପାରିବିନି, ମୁଁ କେଉଁଠି ମୋ ପ୍ରବଚନ ଶୁଣିନି, ମୁଁ ତାକୁ ଚିହ୍ନି। ସେ ବର୍ତ୍ତମାନ ସାଙ୍ଗେ ସାଙ୍ଗେ କାହାକୁ କେଉଁ ହକ୍ତୁ ଧରିକି ଫୋନ୍ କରିକି କୁଆଡ଼େ ନେଇକି ମୋ ଆଡ୍ରେସ୍ କୁଆଡ଼େ ପାଇ, କେଉଁ ମହାରାଜଙ୍କୁ ଏତିକି ପଇସା ଦେବି ବର୍ତ୍ତମାନ, ପ୍ରଭୁପାଦଙ୍କର ଅଲ୍ଟର ତିଆରି କରିବ। ମୁଁ ଚିନ୍ତା ବି କରେନି ଆରେ ପ୍ରଭୁପାଦ ମାନଙ୍କୁ ଆମେ ରଖିବା କେଉଁଠି ରଖିବା ଦେଖ କେମିତି ପଠାଉଛନ୍ତି ମୁଁ ଛୋଟିଆ ଛୋଟିଆ ପଇସା ସେ ଦେଉନାହାନ୍ତି ମୁଁ ଦୁଇଟା ଅର୍ଡର ଯେତିକି ପଇସା ନି ସେ କହୁଛନ୍ତି ପୁରା ବେଷ୍ଟ ଅର୍ଡର କର ଯେତେ ପଇସା ଲାଗେ ମୁଁ ଦେବି ଯେତେ ପଇସା ଲାଗେ ମୁଁ ଦେବି ମୁଁ ଜାଣିନି ସେ ଲୋକ ମୁଁ ଚିହ୍ନି ନାହିଁ ସେ କହୁଛି ମୁଁ ମନା କରିଦିଅ ସେ କିଏ ଦେଉଛନ୍ତି ତାଙ୍କୁ ମନା କରିଦିଅ ମହାରାଜଙ୍କୁ କହିଦିଅ କିଏ ମୋ ନାଁ ଜାଣିବା ଦରକାର ନାହିଁ ମୁଁ ଖାଲି ପଠାଉଛି ତୁ ପଠାଇ ସାରିଲୁ ପଇସା ମୁଁ ଜାଣିନି ପ୍ରଭୁପାଦ କେମିତି ପ୍ରଭୁପାଦ ମୁଁ କେଉଁଠି ଆସିବ ଭଗବାନ ଦେବେନି କ'ଣ କହୁଛି ମୁଁ ଭାଇ ବସି ବସି ଏଠି ଦେଖିଲି ଭଗବାନ ଦେବେ ଭଗବାନ ଦେବେ ଆଉ ତୁମେ ଭଗବାନ ଭାଇ କରିବ ମୋ ପାଇଁ ଯଦି ମୁଁ କରିବି ଭଗବାନ ଦେବେନି ଭଗବାନ ଭାଇ ତୁମେ ବସିବ ତୁମେ ଚିନ୍ତା କରିବା ଦରକାର ଘର ପଠାଇଦେବେ ସାଙ୍ଗେ ସାଙ୍ଗେ ପଠାଇ ଦେବେ ସାଙ୍ଗେ 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 ଗୋଟେ ଦିନ ହେଇନି ସାଙ୍ଗେ ସାଙ୍ଗେ ସେ ପଠାଇ ଦେଇ ସେମାନେ ଚେକ୍ ଆସି କ୍ଲିୟର ହେଇ ଅର୍ଡର ଦିଆଗଲାନି ଚେକ୍ ସାଙ୍ଗେ ସାଙ୍ଗେ ଦିଅ ପ୍ରଭୁପାଦଙ୍କ ପାଇଁ ଭର କାଇ ଦେବେନି ପ୍ରଭୁପାଦ ଗଲେ 17 ଟଙ୍କା ନେଇ ସୁନାର ମନ୍ଦିର ହେଇଗଲା ଆଉ ଆମେ ଭୋଗ କରୁଛୁ ବୋଲି ଆମକୁ ଧନ ମିଳୁନି ଦେବେନି କ'ଣ ଭଗବାନ ଯଦି ନଦେଲେ ନଦେଲେ ନାହିଁ ଯାହା ଶାଗ ପଚି ଦେଲେ ଆମେ ମୁଁ ଖାଇବି ମୋ ପ୍ରଭୁ ଖାଇବି ଅସୁବିଧା କ'ଣଟା ଅଛି ଆଉ ଖାଲି ଟଙ୍କା ଟଙ୍କା ମାଳା ଦେବ କରିବି ଟଙ୍କା ଟଙ୍କା ହେବି ମୁଁ ଆସି ତ ସ୍ୱାମୀ ସ୍ତ୍ରୀ କ'ଣ ଭଗବାନ ଚିନ୍ତା କଲେଣି ଆରି ୟାର ଦରକାର ଆଉ ପ୍ରଭୁ କ'ଣ କରୁଛନ୍ତି ସେ ଗାଧେଇ ନଦୀକି ଗାଧେଇ ଯାଏ ଗୋଟେ ସୁନାର ପୁରା ମାନେ ଗୋଟେ ସୁନା କଳସଟା ପୁରା ପକେଇ ଦେଇଛନ୍ତି ରାସ୍ତା କଡ଼ରେ ସୁନା କଳସଟା ସୁନାର ପୁରା ସୁନା ମୁଦ୍ରା ଆଗରୁ ସ୍ୱର୍ଣ୍ଣ ମୁଦ୍ରା ନଥାଏ କି ସ୍ୱର୍ଣ୍ଣ ମୁଦ୍ରା କଳସଟା ପୁରା ଏଇଟା ସତ୍ୟ ଘଟଣା ସାଉଥ ଇଣ୍ଡିଆରେ ଏଇ କଳିଯୁଗରେ ମୁଁ ଆଉ ସୁନା କଳସଟା ଦେଖିଲା କହିଲାରେ ସୁନା କଳସଟା କ'ଣ ହବ ଏଇଟା ବିଷୟ ଗୁଡ଼ାକ ତା ଫୋପାଡ଼ ହେଲା କିଆ ବୁଦାରେ ଭଗବାନ କହିଲା ଆକୁ ମୁଁ ଦଉଛି ଇଏ ବୈଷ୍ଣବ ସେବା କରୁଛି ଭିକମାଗିଆଣୀ ଦଉଛି ତେଣୁ ଏହା ତ ଟଙ୍କା ହେଇଗଲେ ଇଏ କ'ଣ କରିବ ଠାକୁରଙ୍କ ସେବାଟା ଭଲ ଭାବରେ କରିବ ସେ କହିଲା ନାଇଁ ମୋର କ'ଣ ଦରକାର ଅଛି ମୁଁ ଏତେ ଧନ କାହିଁ ନେବି ଏଇଟା କାହା ଧନ କିଏ ପଡ଼ିଥିବ ଆଉ ଫୋପାଡ଼ ଦେଇ ପଳାଇବ ଭଗବାନ କହିଲେ ଦେଖ ମୁଁ ଧନ ଦେଲି ଏଇଟା ଫୋପାଡ଼ ଦେଇ ପଳାଇଲା କ'ଣ କରିବାକୁ ଭଗବାନ ଚିନ୍ତାରେ ପଡ଼ିଲେଣି ଭଗବାନ ତାଙ୍କ ଚିନ୍ତାରେ ପଡ଼ିଲେଣି ଇଏ ଚିନ୍ତାରେ ପଡ଼ି କ'ଣ କରିବେ ଏ ଦୁଇଟା ଚୋର ସେଦିନ ସେ ସେ ଗରିବ ବ୍ରାହ୍ମଣ ସେ ଧନୀ ବ୍ରାହ୍ମଣଙ୍କ ଘର ପାଖରେ ତାଙ୍କ ଘର ସେଠି ତାଙ୍କର ଫଙ୍କସନ୍ ଚାଲିଛି କାର ଗୋଟେ ଧନୀ ବ୍ରାହ୍ମଣର ଫଙ୍କସନ୍ ଚାଲିଛି ଚୋର ଦୁଇଟା ଆସିକି ୟା ଘର ପଛରେ ବସୁଛନ୍ତି ଚୋର ବସୁଛନ୍ତି କ'ଣ ପଛରେ ତାଙ୍କ ଫଙ୍କସନ୍ ସରିଲେ ସବୁ କ'ଣ ଟାୟାର୍ଡ ହେଇକି ଶୋଇବେ ଆମେ ଯା ଚୋରି କରି ନେବା କଥା ନେବା ଆଉ ଇଏ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବସିଯେତେବେଳେ କଥା ହେଉଛନ୍ତି ତାଙ୍କର ଭଙ୍ଗା ଘର ଝରକା ପ୍ରକାର ଥିବ ଚୋର ଦୁଇ ଜଣ ପଛରେ ବସିଛନ୍ତି ଆଉ ସେ ତାଙ୍କ ଘର ଫଙ୍କସନ୍ ସରିଲେ ଚୋରି କରିବେ ଆଉ ତାଙ୍କ ଘରେ ଆଉ ଇଏ ତାକୁ କହୁଛି କିଏ ସ୍ୱାମୀ କହୁଛି ସ୍ତ୍ରୀ ଆଜି ବେଳ ଖରାପ ଆମର ଭିକ ମାଗିକି ଆମେ ଚଳୁଥିଲେ ବାଟରେ ଯାଉଛୁ ନଦୀକି ଗାଧେଇବାକୁ ଯାଉଛୁ ଗୋଟେ ସୁନା କଳିଷ୍ଠା ହେଇଠି ପଡ଼ିଥିଲା ତ ଫୋପାଡ଼ ଦେଇକି ସେ କିଆ ବର୍ଣ୍ଣରେ ମୁଁ ଆସିଛି ଚୋର ଶୁଣିଲେ କହିଲେ ଏଇଟା କି ମୂର୍ଖରେ ସୁନା କଳସି ଆମେ ତ ଆସି ଚୋରି କରିବାନି ଭଗବାନ ଆମକୁ ଆଜି ଆମ ବା କପାଳ ଖୋଲିଦେଲେ ଆଉ ଇଏ ବି ସେଭଳିଆ ଭକ୍ତ ଭକ୍ତ ଲୋକଟା ବୋଧେ ଫୋପାଡ଼ ଦେଇକି ଆସିଥିବ ଏହାର ବୈରାଗ୍ୟ ଅଛି ଆଉ ଗଲେ ଆଉ ଚୋର ଯାଇ ଦେଖିଲା ଆଉ ଦେଖିଲା ବେଳକୁ ସୁନା କଳସିଟା ଆଉ ସେ ଆଉ କଳସୀ ଖୋଲିଲେନି କଳସଟା ନା ଗଲେ ତ ସେ ଯାଇ ପାଇଗଲେ ସେଠି ଆଉ କେଉଁଠି ଶିକ୍ଷା ବୁଦା ମୂଳରେ ପାଇଗଲେ ସୁନା କଳସୀ କଳସୀରେ ପୁରା ସୁନା ସୁମୁଦ୍ରା ସେତେବେଳେ ଖୋଲିଲେ କେଉଁଟା ମୁହଁଟା ଖୋଲିଲେ ମୁଁ ଖୋଲିଲା ବେଳକୁ ସେଠି ସାପ ଗୁଡ଼ା କଳସୀ ଭିତରେ ଭଗବାନ କାହାକୁ କାହା ପାଇଁ ଦେଇଥିଲେ ଏ ବ୍ରାହ୍ମଣ ପାଇଁ ଦେଇଥିଲେ ଏ ଚୋର ଯେତେବେଳେ ତାକୁ ଗଲା ଭୋଗୀଟା ନା ଭୋଗୀ ଯେତେବେଳେ ଗଲା ତାକୁ ଭୋଗୀ ଧନକୁ ଭୋଗ କରିବ ନା କ'ଣ ସର୍ପ ହେଲେ ସେ ରାଗିଲେ ସାଙ୍ଗେ ସାଙ୍ଗେ ସେ କପଡ଼ା ଖଣ୍ଡି ମାନିଦେଲେ ଆଉ ଦେଖିଲେ ଭିତରେ ସାପ ଗୁଡ଼ା ଖେଳୁଛନ୍ତି ଏ ଚୋର କ'ଣ କଲେ କପଡ଼ାକୁ ମାନିଦେଲେ ଇଏ ବୋଧେ ଏଇ ଯେଉଁ ବ୍ରାହ୍ମଣ ଏ ଭକ୍ତ ନୁହେଁ ଏଇଟା ମହାନ ବଦମାସ ଅଛି ଇଏ ଆମକୁ ମାରିଆ ନେଇକି ବ୍ୟବସ୍ଥା ଜାଣିଛି ଆମେ ଚୋର ଆମକୁ ମାରିଆ ନେଇକି ସାପ ପୁରେଇକି ଏଠି ଛାଡ଼ିଛି ଆମକୁ ଦେଖିକି ଏ କଥାଟା କହିଛି ଆମକୁ ସାପ ମାରିଥାନ୍ତା ମରିବା ଆଉ ତାକୁ ବର୍ତ୍ତମାନ କ'ଣ କରିବା ତା ଘରକୁ ନେବା ଏ ସାପକୁ ନେଇ ତା ଘରେ ଛାଡ଼ିବା କ'ଣ ବୁଝିପାରୁଛି ଭାବିଲୁ ତେଣୁ ଆସିଲା ଆସିଲା ବେଳକୁ ଏହି ଦେଇ କବାଟ ଦରକାର ଦେଲା ରାତି ରାତି ବାଜିଲାଣି ବ୍ରାହ୍ମଣ ତାଙ୍କ କବାଟ ବନ୍ଦ କରୁଛନ୍ତି ତା ଚାଳକୁ ଖୋଲା ଆଗରୁ ଚାଳ ଘର ଥିଲା ତା ଚାଳକୁ ଖୋଲି ଉପରକୁ ଚଢ଼ିକି ଚାଳ ଘରକୁ ଚାଳକୁ ଖୋଲି ଆମେ ମୁହଁଟାକୁ ତଳୁ କରିକି ଫାସ ଟାଣିଦେବା ଟାଣିଦେଲେ ସାପଟା ତଳେ ପଡ଼ିବେ ସ୍ୱାମୀ ସ୍ତ୍ରୀ ଗୋଟେଇକି ମାରିବେ ମରିବେ ଦୁଇଟା ଆଉ ସିଏ ଯେତେବେଳେ ଖୋଲିଦେଲା କେଉଁଟା ଫାସଟାକୁ ଖୋଲିଦେଲା ସାପ କାହିଁ ସେ ସ୍ୱର୍ଣ୍ଣ ସ୍ୱର୍ଣ୍ଣ ମୁଦ୍ରା ପଶିଲା ଆଉ ଇଏ କହିଲାରି ମୁଁ ଆକୁ ତ ଫୋପାଡ଼ିକି ଆସିଥିଲି କଳସୀ ସହ ପଡ଼ିଲା ହାତରୁ ଯେତେବେଳେ ସବୁ ପଡ଼ିଲା ଇଏ ଭାବି ସାପ ସାପ ଖସୁଛନ୍ତି ଆସି ତ ଖସେଇଦେଲା କେଉଁଟା କଳସଟା ଖସେଇ ଦେଖିଲା ବେଳକୁ ତଳେ ଆଉ ସାପ ଫାପ କିଛି ନାହିଁ କ'ଣ ଇଏ ଉପରେ ହା ହା ହେଉଛି ଆଉ ଇଏ ଇଏ ଉପରେ ଅନଉଛି ଇଏ କିଏ ପକଉଛି ସେ ଚିନ୍ତା କଲା, ଦେଖ ମୁଁ ମୁଁ ଫୋପାଡ଼ି ଦେଇକି ପଳେଇ ଆଇଲି, ମୋର ଏଇଟା ଦରକାର ନାହିଁ, କିନ୍ତୁ ଭଗବାନ ଆଣି ଘରେ ଦେଇ ଦେଇଯାଉଛି, ଘରେ ଦେଇ ଦେଇଯାଉଛି। ଆଉ ଧନ କ'ଣ? ଜୀବନରେ ଆମେ ଭୋଗ ପଛରେ ଧାଉଁଛୁ, ମୋର ଏଇଟା ଦରକାର ଏଇଟା ଦରକାର, ଭଗବାନ ପଛରେ ତୁମେ ଧାଅ, ସବୁ ମିଳିଯିବ। ଆମକୁ ଯେଭଳି ସ୍ତ୍ରୀ ମିଳିବା କଥା ମିଳିବ, ଯେଭଳି ସ୍ୱାମୀ ମିଳିବା କଥା ମିଳିବ, ଯେଭଳି ଘର ମିଳିବା କଥା ମିଳିବ, ଯେଭଳି ଚାକିରି ମିଳିବା, ସିଏ ଦେବ, ସିଏ ଆମର ମଙ୍ଗଳାକାଂକ୍ଷୀ ବନ୍ଧୁନା, ଆମର ଯେଉଁଟାରେ ଭଲ ହବ ସେମିତି ଦେବ। ସେଥିରେ ଭଗବାନଙ୍କୁ ଗୋଟିଏ ପ୍ରାର୍ଥନା କରାଯାଏ ଯେ ଚାଲାକ ଲୋକ ସେ ଗୋଟିଏ ଜିନିଷ ମାଗିବ, ଆଉ କିଛି ମାଗିବନି, ପ୍ରଭୁ ମୋର ଯେଉଁଥିରେ ମଙ୍ଗଳ ହବ ଆପଣଙ୍କର, ଏଇଟା ସବୁଠୁ ଭଲ ଜିନିଷ। ମୁଁ କ'ଣ କଲେ ମୋର ମଙ୍ଗଳ ହବ, କେଉଁ ରାସ୍ତାରେ ଗଲେ ମଙ୍ଗଳ ହବ, କ'ଣ ପାଇଲେ ମଙ୍ଗଳ ହବ, ମୁଁ ଜାଣିନି, ମୁଁ ଗୋଟେ ଅନ୍ଧ, ମୋର ଯେଉଁଥିରେ ମଙ୍ଗଳ ହବ ଆପଣ କରନି। ଯଦି ଜଣେ କହିବ ଭଗବାନ କ'ଣ ଡାକିବି, ଏଇଟା ସବୁଠୁ ଭଲ ଜିନିଷ, ମୋର କ'ଣ କଲେ ମଙ୍ଗଳ ଆପଣ ଜାଣନ୍ତୁ, ମୋତେ ସେଇଟା କରେଇ ଦିଅନ୍ତୁ, ଆଉ ମୁଁ ପ୍ରାର୍ଥନା କଲେ କେବେ ଆପଣ ଶୁଣନ୍ତୁନି, ମୁଁ ଯାହା ମାଗିବି କେବେ ଆପଣ ଶୁଣନ୍ତୁନି, କାରଣ ମୁଁ ଆଜି ଗୋଟେ ଜିନିଷ ମାଗୁଛି, କାଲି ଆଉ ଗୋଟେ ଜିନିଷ ମାଗିବି, ମୁଁ ଜାଣିନି ମୋର କ'ଣ ମଙ୍ଗଳ ହବ। ଭଗବାନ ପ୍ରଭୁଙ୍କୁ ଅତି ସରଳରେ ଜୀବ ଭଗବାନ ପାଇବା ପାଇଁ, ବିଶେଷ କରି ଭାରତବର୍ଷରେ ଆମେ ଉତ୍କଳ ଦେଶର ଲୋକ, ଆମେ ଭଗବାନଙ୍କୁ ସାଙ୍ଗେ ସାଙ୍ଗେ ପାଇଯିବା, ଟଙ୍କା ପଇସା ଠାରୁ କ'ଣ କାହିଁ କହୁଛ? ଆମେ ଆମ ଜୀବନର ଅନୁଭବ ଦେଖୁଛୁ, ଆମ ଜୀବନର ଅନୁଭବ ଆମେ ଦେଖୁଛୁ। ମୋ ଜୀବନର ଗୋଟେ ବଡ଼ ଅନୁଭବ ଭାବିଲେ କ'ଣ ଥିଲା ଜାଣିଛ? ମୁଁ କେବେ କହିନି ଆଜି ପ୍ରବଚନ ସବୁ ଅନଲାଇନ୍ ଫନ୍ଲାଇନ୍ କରୁଛ, କ'ଣ କହିବି, ସବୁ ସବୁ ଭକ୍ତ ପଇସା ଦିଅନ୍ତି, ମୁଁ ତ ପୂଜାରୀ ଥିଲି, ପ୍ରଭୁଙ୍କ ସାଙ୍ଗରେ ପୂଜା, ତାଙ୍କ କତିରୁ ପୂଜା ଶିଖିଥିଲି, ପୂଜାରୀ କାମ କରେ। ମୋ ଜୀବନର ଗୋଟେ ବଡ଼ ଲକ୍ଷ୍ୟ ଥିଲା, ମୁଁ ଲକ୍ଷେ ଟଙ୍କା ଠାକୁରଙ୍କୁ ଦେବି, ଏକା ସାଙ୍ଗରେ ଦେବି, ମୁଁ ସବୁବେଳେ ଚିନ୍ତା କରେ ମୋ ଜୀବନ କେବେ ଦେଇପାରିବିନି, କାରଣ ସମସ୍ତେ ଡୋନେସନ୍ ଦିଅନ୍ତି, ଆମେ ତ ପୂଜାରୀ, ଆମେ କେଉଁଠୁ ପଇସା ଆଣିବୁ, ଆମେ ତ କେବେ ପଇସା ରଖନ୍ତିନି, ଆମର ତ ଆମ ପାଖରେ ପାଞ୍ଚ ପଇସା ନଥାଏ, ଆମେ ମନ୍ଦିରରେ କେବେ ପାଞ୍ଚ ପଇସା, ଆଜି ଯାହା ବି ଆମ ପାଖରେ ଆମ ପାଖରେ ନାହିଁ, ଏଟା ଭଗବାନଙ୍କର, ଆମେ ନିଜ ପାଇଁ କିଛି କେବେ କରୁନୁ, ସେଟା ଆମକୁ ଆମ ଗୁରୁଦେବଙ୍କର ବ୍ଲେସିଂସ। ମୋର ଗୋଟେ ଜୀବନର ବଡ଼ କାମନା ଥାଏ, ମୁଁ ସବୁବେଳେ ମନେ କରେ ମୁଁ ଏକା ସାଙ୍ଗରେ ଲକ୍ଷେ ଟଙ୍କା ଗୋଟେ ଦେବି ମନ୍ଦିରକୁ, ମୋ ପ୍ରଭୁଙ୍କ ପାଇଁ ଲକ୍ଷେଟା, ସେଟା ମୋର ଏଇଟା ଗୋଟେ ଥିଲା, ମରିବା ପୂର୍ବରୁ କେବେ ମୁଁ ଏ ଲକ୍ଷେ ଟଙ୍କା ମାଣିକି ଦେବି, ମୋର ଏ କାମନା ଥିଲା। କିନ୍ତୁ ବର୍ତ୍ତମାନ ମୁଁ ଦେଖୁଛି ଲକ୍ଷେ ଟଙ୍କାଟା କ'ଣ, ଲକ୍ଷେ ଟଙ୍କାଟା ମୁଁ ଏଠି ବସିଛି, ଲୋକ ଲକ୍ଷେ ଟଙ୍କା ପଠେଇ ଦେଉଛନ୍ତି, ଦିଆଯାଅ ପ୍ରଭୁପଦଙ୍କ ପାଇଁ, ଲକ୍ଷେ ନାହିଁ ତାଠୁ ଅଧିକା, ଯାଅ ନେଇଯାଅ କର, ଯେତେ ଟଙ୍କା ରହିଛି ସେ କହୁଛନ୍ତି ଡାଇରେକ୍ଟ କେତେ ଟଙ୍କା ଲାଗିବ କୁହ ତାଙ୍କୁ, ଆମେ କଣ୍ଟାକ୍ଟ କର, ମୁଁ କହିଲେ ଆପଣ ନିଅନ୍ତୁ ଆପଣ କଣ୍ଟାକ୍ଟ କରନ୍ତୁ, ସିଧା ଚେକ୍ ପଠେଇ ଦେଉଛନ୍ତି। ମୁଁ ଦିନେ ଚିନ୍ତା କରୁଥିଲି ମୁଁ ଲକ୍ଷେ ଟଙ୍କା ମୋ ପ୍ରଭୁ ନେବି, ମୁଁ ଗୋଟେ କାମନା କରିଥିଲି ପୂଜାରେ ଥିଲା, ସମସ୍ତେ ଦେଉଛନ୍ତି ପାଞ୍ଚ, ମୁଁ ତ ମୁଁ କୁଆଡ଼େ ଯାଇପାରୁନି, ମୁଁ ତ ଠାକୁର ସେବା କରୁଛି, ମୁଁ ଭଗବାନ କିଛି ଦେଇପାରିବିନି ଜୀବନରେ, ମୁଁ ଲକ୍ଷେ ଟଙ୍କା ପାଇଁ ଚିନ୍ତା କରୁଥିଲି, ବର୍ତ୍ତମାନ ଲକ୍ଷେ ଟଙ୍କା ଚିନ୍ତା କରୁନି, ବର୍ତ୍ତମାନ ମୁଁ ଚିନ୍ତା କରୁଛି ମୁଁ ଗୋଟିଏ କୋଟିଏ ଟଙ୍କା କେମିତି ଦେବି ଗୋପାଳଙ୍କୁ, କହିଲେ ବୁଝୁଛ ଗୋଟିଏ କୋଟିଏ ମୋର ଦରକାର ବର୍ତ୍ତମାନ, ଗୋପାଳଙ୍କ ପାଇଁ କୋଟିଏ ଦରକାର, ମୁଁ ଏଇଟା ଚିନ୍ତା କରୁଛି ବର୍ତ୍ତମାନ, ସେ ଦେବେ ଭଗବାନ ପାଇଁ, ଆମର କିଛି ଦରକାର ନାହିଁ, ଆମର ରୁଟି ଖଣ୍ଡେ ଖାଇବାର ଅଛି, ସିଝା ଟିକେ ଖାଇବାର ଅଛି, ନା ଲିମ୍ବ ଫିତା ଖାଇବାର ଅଛି, ଆମର କ'ଣ ଦରକାର ଅଛି, ଭୋଗ କିଛି ଦରକାର ନାହିଁ, ଭୋଗ ତୁମ ପଛରେ ଗୋଡ଼େଇବ, ଆଉ ଭୋଗ ପଛରେ ତୁମେ ଏତେ ଗୋଡ଼େଇବ ଭଗବାନଙ୍କୁ, ତୋ ପଛରେ ରହିଯିବେ, ତୁମେ ଭଗବାନ ସବୁ ପଛରେ ପକେଇଦେବ, ଜୀବନରେ ସବୁ କିଛି ମିଳିଯିବ, ଧନ ସମ୍ପତ୍ତି ବଡ଼ ଜିନିଷ ନୁହେଁ, ପଦବୀ ବଡ଼ ଜିନିଷ ନୁହେଁ, ଲୋକ ତୁମକୁ ବଡ଼ ବୋଲି କହିବେ, ସବୁ ମିଳିଯିବ, କିନ୍ତୁ କୃଷ୍ଣ ଆମକୁ ମିଳିବା ଦରକାର, ଯିଏ ଆମ ଆଖିରୁ ଲୋ ପୋଛିବେ, ଯିଏ ଆମକୁ ସୁଖୀ ଦେଇପାରିବେ, ଯାହାଙ୍କ କୋଳରେ ବସିଲେ ଆମେ ଆନନ୍ଦ ହେବା, ସେଥିପାଇଁ ଧ୍ରୁବ ମହାରାଜଙ୍କୁ କୋଳରେ ବସେଇଲେନି। ସୁନୀତିଙ୍କର ଗୋଟେ ବଡ଼ ପଏଣ୍ଟ ଏଇଟା ଥିଲା, ଧ୍ରୁବଙ୍କ କୋଳରେ ବସେଇଲେନି, ଆରେ କମ୍ ସେ କମ୍ ତୁମେ ମା ହିସାବରେ, ସିଏ ତାଙ୍କୁ ବିମାତା ତାଙ୍କୁ କୋଳରେ ବସେଇଲେନି, ବାପା କୋଳରେ, ତୁମେ ତ କୋଳରେ ବସିଦେଇଥାନ୍ତ ନା, କହିଲେ ନାଇଁ ନାଇଁ ତୁମେ ମୋ କୋଳରେ ବସି ଆସିକିନି, କାରଣ ସୁନୀତି ଯଦି କୋଳରେ ବସିଥାନ୍ତେ ଭଗବାନ ତାଙ୍କୁ କେବେ କୋଳରେ ବସିନଥାନ୍ତି, ସେ କହିଲେ ନାଇଁ ମୋ କୋଳରେ ତୁ ବସିନି, ତୁ ଯା ଭଗବାନ କୋଳରେ ବସି ଆସି, ମୋ କୋଳରେ ବସିନି, ତୁ ମାତୃ ସିନା ତ ଦରକାର ନାହିଁ, ଭଗବାନଙ୍କ ସିନା ଦରକାର, ଇ ହେଲା ମା, ମୁଁ ତତେ କେତେ ଦିନ ସିନା ଦେବି, ମୁଁ ବଞ୍ଚିବିନି ସବୁଦିନ, ଗୁରୁ ଏଇଟା ଶିଖେଇକି ଯାଆନ୍ତି, ଗୁରୁ ଧନ ସମ୍ପତ୍ତି ରଖିକି ଶିଷ୍ୟ ପାଖରେ ଯାଆନ୍ତିନି, ତୁମେ ତୁମେ ଏହାକୁ ପାଅ, ଭଗବାନ କୋଳରେ ବସ, ସେ ଗୁରୁଟା ଥିଲେ ନା, କାରଣ ମୋ କୋଳରେ ତୁ ବସିନି, ମୋ କୋଳରେ ପାଇଲେ ତୋର ଭରସା ଅଲଗା ପଡ଼ିଯିବ, ତୁ ମୋ କୋଳରେ ବସିନି, ତୁ ଯା ଭଗବାନ କୋଳରେ ବସ, ଆଉ ବୃନ୍ଦାବନର କୋଳରେ ବସିକି ଆସିବୁ, ଯା ଯା ସେଠିକି ବସେଇଲେନି ନା, ଆଉ ଆମର ଶିକ୍ଷା ହଉଛି ଏଇଆ, ଭୋଗ ଗୁଡ଼େ କ'ଣ କିଛି ନାହିଁ, ପ୍ରଭୁଙ୍କୁ ପ୍ରଭୁଙ୍କ ଭଜନ କର, ସବୁ ମିଳିଯିବ, ପ୍ରଭୁ ମିଳିବାର ଅଛି, ସେତିକି ମିଳିଗଲେ ଜୀବନର ପୂର୍ଣ୍ଣତା ପ୍ରାପ୍ତି, ସେଥିପାଇଁ ଆମକୁ ସବୁବେଳେ ନାମ କରିବାକୁ ପଡ଼ିବ, ସବୁଠୁ ସରଳ ସାଧନ ଏଇଟା, ଆଉ ନିଷ୍କପଟରେ ସରଳ ଚିତ୍ତ ହୁଅ, ନାମ କର, ଆଉ ସବୁ ବ୍ୟବସ୍ଥା କୃଷ୍ଣ କରିଦେବେ, ସବୁଠୁ ସରଳ ହେବାକୁ ଚେଷ୍ଟା କର, ଡୁପ୍ଲିସିୟସ୍ ହୁଅନି, କପଟି ହୁଅନି, ସ୍ପଷ୍ଟବାଦୀ ହୁଅ, ସ୍ପଷ୍ଟବାଦୀ ଅର୍ଥ ଏହା ନୁହେଁ ସବୁବେଳେ ସବୁ କଥାଟା କହିବା, ତା ସେଟା ଆମକୁ କୁହାଯାଉନି, ସ୍ପଷ୍ଟବାଦୀର ଅର୍ଥ ଅନ୍ତରରେ ସବୁବେଳେ ଭଗବାନ ଗୌରନିତ୍ୟାନନ୍ଦ ପ୍ରାର୍ଥନା କର, ମୋର କିନ୍ତୁ କୁଟିଳତା ମନୋଭାବ ନ ଆସୁ, କୋଉଠି ହେଲେ ଅପରାଧ କରିବ, ପ୍ରସନ୍ନ ମନ ରହିବନି, ଭଗବାନ ଖୁସି ହେବେନି, ଆଉ ହରେକୃଷ୍ଣ ମହାମନ୍ତ୍ର ଜପ କଲେ ବି ଫଳପ୍ରଦ ହେବନି। ସରଳ ହେବା ଦରକାର ଅଛି, ସରଳତା ହିଁ ବୈଷ୍ଣବତା, ନହେଲେ ଆମେ ଏଇ ଭୋଗବାଦରୁ କଟିପାରିବାନି, ଆମର ବହୁତ ବଡ଼ କଷ୍ଟ ଯିବନି। କାରଣ ସରଳତା ଆମେ ଶୁଣିଲେ ନା, ହିଷ୍ଟ୍ରି ଭକ୍ତିମନ ଠାକୁର କ'ଣ କହିଲେ, ପ୍ରଥମ ରଙ୍ଗ ଚଏସ୍ ହେଇଯାଇଛି, ପୁଣି ସାଧୁସଙ୍ଗ, ସାଧୁ ପୁନରାୟ ସାଧୁ ନିତ୍ୟ ଭ୍ରମିତ ଭ୍ରମିତ ଯଦି ସାଧୁସଙ୍ଗ ପାଏ, ପୁନରାୟ ନିତ୍ୟ ନିତ୍ୟ ଗୁପ୍ତ ଧର୍ମର ଉଦୟ, ନିତ୍ୟ ଲୁଚି ଯାଇଥିବା ଧର୍ମର ଉଦୟ ସାଧୁସଙ୍ଗ ହେବ। ସେଥିପାଇଁ ସବୁବେଳେ ଭାଗବତ ପଢ଼ିବା ଟିକେ ଦରକାର, ଗୀତା ଟିକେ ପଢ଼ିବା ଦରକାର, ହରିନାମ କରିବା ଦରକାର, ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର, ନିହାତି ଆବଶ୍ୟକ ସବୁ ଜିନିଷ, ନହେଲେ ଭଗବାଦୀ ସଭ୍ୟତାରେ ଆମେ ବହୁତ କଷ୍ଟ ପାଏ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦ।